जय श्री श्री राधा गोविंद जीव की, श्री गोपाल जीव की, पिता जयंती महोत्सव की, जय संवेद भक्त वृंद की, श्री सिंह गौर गोपाल मंदिर की, जय संवेद भक्त वृंद की, जय गौर चितनाथ प्रेमानंदे हरि हरि बोल, श्री प्रभुपाद की, श्री भगवद गीता की। वंदे अहम श्री गुरु श्री युत पद कमलम श्री गुरुं वैष्णवांश श्री रूपं साग्रजातं सहगना रघुनाथं नितं तं सजीवं साद्वैतं सावधूतं परिजन सहितं कृष्ण चैतन्य देवं श्री राधा कृष्ण पादं सहगन ललिता श्री विशाखानितं च ओम ज्ञानतिमिरांधस्य ज्ञानांजनशलाकया चक्षुरुन्मीलितं येन तस्मै श्री गुरवे नमः श्री चैतन्य मनोभीष्टं स्थापितं येन भूतले स्वयं रूपं करामहं ददाति स्वपदान्तिकं नमो विष्णुपदाय कृष्णपृष्ठाय भूतले श्रीमते जयपताका स्वामिनिति नामिने नमो आचार्य पादाय नीताय कृपा प्रदायिने गौरकथा धामदाय नगर ग्राम तारिणे नमो विष्णुपदाय कृष्णपृष्ठाय भूतले श्रीमाते भक्तिवेदांत स्वामिनिति नामिने नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यादेशतारिणे वंशागणपतरुभ्यश्च कृपा सिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः नमो भावदान्याय कृष्णप्रेम प्रदायते कृष्णाय कृष्णचैतन्य नाम्ने गौरातिशे नमः पञ्चतत्त्वात्मकं कृष्णं भक्तरूपस्वरूपकं भक्तावतारं भक्ताख्यं नमामि भक्तशक्तिकं हे कृष्ण करुणा सिन्धु दीनबन्धु जगत्पते गोपेश गोपिका कान्त राधाकान्त नमस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरि प्रिये नीलाचल निवासाय नित्याय परमात्मने बलभद्र सुभद्राघं श्री जगन्नाथाय ते नमो वृंदाय तुलसी देवै प्रियाय केशवस्य च विष्णु भक्ति प्रदे देवी सत्यवते नमो नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्ण 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 हरे 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 राम 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 हरे हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे ओम नमो भगवते वासुदेवाय ते वासुदेवाय। ॐ नमः भगवते वासुदेवाय। हरे कृष्ण। उपस्थित समस्त भगवत भक्त वृंदंकु आज शुभ पवित्र आपण को अंतराष्ट्रीय कृष्ण भावनावत संघ इस्कन श्री श्री गौरगोपाल मंदिर क्वास पक्षर आपण मन हार्दिक अभिनंदन और शुभेच्छा। जे आज जो आम मंदिर महामिलन दिवस आम समस्त एकत्रित होती भजन कीर्तन अनुष्ठान है भगवत कथा हम यार तो मध्यान भोग आरती प्रसाद ये अनुष्ठान भक्त संगे ये वर्तमान प्रवचन कार्यक्रम भगवान कथा अनुष्ठित हम गोटे पर्यंत प्राय अनुष्ठान चलो एकादशी आम पंजिका दि जाइए विभिन्न पंजिका दि जाइए आज हूँ गीता जयंती किंतु आम वैष्णव माने एकादशी तिथि ठारु वैष्णव आमर पंजिकार रही एकादशी तिथि हूँ गीता जयंती। आज ही कुरुक्षेत्र युद्धर शुभारंभ रे भगवान श्रीकृष्ण अर्जुन को ये दिव्य ज्ञान उपदेश देते तेणुक आम आरंभ करवा कथा से प्रथम भगवान को मुख निश्चित गोटे श्लोक आम पाठ करवा पाठ करके कथा आलोचना करवा अठरटा अध्याय रही बहुत मुख्य मुख्य श्लोक रही केतटा श्लोक रही भगवद गीतार किए कहीपर हाथ उठेले ना पे मान भगवान तो चिन्ह केते श्लोक रही गीतार सतश श्लोक रही तेणुक भगवान जो दिव्य उपदेश माने एमती आम गाँ ग समस्ते कहते कौन कहते ना रुचु न रुचु खा गीता बुझु न बुझु पढ़ गीता गीतार आम महात्म्य आज श्रवण करवा कहीं कहुए मान बुझु आ न बुझु भी गीता पढ़ले कौन कल्याण हम आम पर आमर आत्मीय स्वजन आम राज्यर ए सारा जगतर कौन भगवत गीता पढ़ले कौन कल्याण हम से महात्मा आज आम श्रवण करवा तो हाँ शुणला केतज घरे घरे जा भगवत गीता डेली पढ़वे से शेष हाथ उठे हाँ शुणला पर आम आज इच्छा केतज पाठ कर शास्त्रम देवकी पुत्र गीतम ये जगतर जिते शास्त्र रही कौन से शास्त्र जदि न था भी केवल भगवत गीता भक्ति सिद्धांत स्वरूप प्रपात कहते जगत में केवल गीता भागवत को छाड़ दे कि संसार ये जो लाइब्रेरी ग्रंथागार में जिते कोटि कोटि ग्रंथ रही सब ग्रंथ जदि भी नष्ट हो जाए केवल गीता भागवत ये दुईट शास्त्र जगती जगत में थी आसी शास्त्र प्रयोजनता ना से प्रपात कहते बेसी शास्त्र पढ़िया दरकार ना आगवत भगवत गीता हूँ कौन ना प्राइमरी शिक्षा किंतु से प्राइमरी शिक्षा भगवत गीता एत वर्तमान समाज लोक मैंने ग्रहण कर बुझी पार ना पूरा प्रथम मान एकदम प्रथम एक प्रथम क्लास रु दशम क्लास पर्यटन भगवत गीता हूँ प्रथम प्राइमरी कोर्स समस्त को पढ़ियाँ दरकार ए प्राइमरी कोर्स जब लोक न बुझी पार आहरी जो भागवत चैतन्य चैतन्य आहरी जो उन्नत शास्त्र कौन बुझ से प्राइमरी कोर्स टा तो प्रथम समस्त बुझाई पड़ो समस्त पढ़ापी पड़ो ନହେଲେ କୌଣସି କିଛି ବୁଝିପାରିବ ନି। ଏଇ ହେଉଛି କଥା। ସେଥିପାଇଁ ମୁଖ୍ୟତଃ ହେଉଛି କଣ, ଆମେ ଯୋଉ ଭଗବତ ଗୀତା ପଢୁଛନ୍ତି, ଯୋଉମାନେ ନିତ୍ୟ ପଢୁଛନ୍ତି, ସେମାନେ ଅଭ୍ୟାସ ରଖିବା ଦରକାର ଯେ ହଁ ଆମେ ସବୁଦିନ ଭଗବତ ଗୀତା ଯେମିତି ହେଲେ ପଢିବୁ। ଭଗବାନ ଏଇ ଜ୍ଞାନ କେବେ ଦେଇଥିଲେ, କେବେ କୋଉଠି ଦେଇଥିଲେ, କାହାକୁ ଦେଇଥିଲେ, କି କହିବ, କେବେ ଦେଇଥିଲେ? ମହାଭାରତ ଯୁଦ୍ଧରେ କେତେ ଦିନ ହେଲାଣି ଆଜିକୁ ଏ ଘଟଣା, କେତେ ଦିନ ହବ ଘଟଣା ଆଜ୍ଞା, ବର୍ଷ ପୂର୍ବରୁ ଆଜ୍ଞା। ଆମେ ଆଗଥର ଜନ୍ମାଷ୍ଟମୀ ସମୟରେ ହିସାବ କରୁଥିଲେ ନା, ଭଗବାନ ଶ୍ରୀକୃଷ୍ଣଙ୍କର ଆବିର୍ଭାବ 5000 କେତେ 139 ବର୍ଷ ନା, 139 ବର୍ଷ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ଏଇ ଯୋଉ ବ୍ରତଟା ଗଲା 5139 ବର୍ଷ ହେଇଛି ଭଗବାନ ଶ୍ରୀକୃଷ୍ଣଙ୍କର, 639 ନା କଣ ଭୁଲିଗଲେଣି ହିସାବଟା, ଯାବି ହଉ ହିସାବ କଲେ ମନେ ପଡ଼ିବ। 5000 ବର୍ଷ ପୂର୍ବରୁ ଏ ଭଗବତ ଗୀତା ଜ୍ଞାନ ଭଗବାନ ଶ୍ରୀକୃଷ୍ଣ ଦେଇଥିଲେ, ଯଦି ବି ଦେଇଥିଲେ, କିନ୍ତୁ ଅର୍ଜୁନକୁ କଣ କହିଲେ ଯେ ଏ ଭଗବତ ଗୀତା ମୁଁ ଏବେ ତମକୁ କହୁଛି ବୋଲି, ଭଗବାନ କଣ କହିଲେ ଚତୁର୍ଥ ଅଧ୍ୟାୟରେ ପ୍ରଥମ ଶ୍ଳୋକ ଚତୁର୍ଥ ଅଧ୍ୟାୟରେ କଣ କହିଲେ, ଇମମ ବିବସ୍ୱତ ଯୋଗମ ପ୍ରତ୍ୟାବାନ ଅହମବ୍ୟମ କହିଲେ ନା, ଯେ ଆଜି ମୁଁ ଏଇ ଶ୍ଳୋକ ତମକୁ ଦଉଛି ତା ନୁହେଁ, ଯେ ବିବସ୍ଥାନ ମନବେ ପ୍ରାହ ମନୋରୀକ୍ଷାକୁ କବେ ଅଗ୍ରବେଦ, ମୁଁ ତମକୁ ଏଇ ଜ୍ଞାନ ଯେ ଇଚ୍ଛାକୁ ମନୁ ଯୋଉ ବିବସ୍ଥାନଙ୍କୁ ପୂର୍ବରୁ କହି ଆସି ଏବଂ ରାଜସ୍ୟବିଦୁ ସକାଳ ନେହ ମହତା ଯୋଗନ ସକାଳ, ଯେ ଆଜି ମୁଁ କହୁଛି ତା ନୁହେଁ, ଏଟା ଯୁଗେ ଯୁଗେ ମୁଁ ଆଗରୁ ସେମାନଙ୍କୁ କହିଛି, ଆଉ ତମର ମୋର ଏଇ ଯୋଉ ସମ୍ବନ୍ଧ, ଏଇ ସମ୍ବନ୍ଧ ତମେ ମନେ କରୁଛ ତମ ସହିତ ଆଜି ମୋର ସଖାର ସମ୍ବନ୍ଧ, କିନ୍ତୁ ତମ ସହିତ ମୋର ଯୁଗେ ଯୁଗେ ସମ୍ବନ୍ଧ, କିନ୍ତୁ ସେ କଥା ହିଁ ତମର ମନେ ନାହିଁ। ସେଥିପାଇଁ ଆମେ ଏଇଠି ଯୋଉ ଉପସ୍ଥିତ ହେଇଛନ୍ତି, ଆମେ ମନେ କରୁଛି ନା ଆଜି ଏଇଠି ପ୍ରଥମ, ଯେମିତି ଆମର ଏଥର କହୁଥିଲେ ନା, ଆମର ଏଥର ଯୋଉ ଏଇ ଯୋଉ ଫାଇଲିନ ଗଲା ଗଲା ବଡ଼ ବାତ୍ୟା ଗଲା ନା, ଏଇ ବାତ୍ୟା ଆମେ ଦେଖିଲେ ଆଗରୁ 99 ଯାଇଥିଲା ଏବେ ଗଲା, ଆମେ ମନେ କରୁଛେ ବୋଧେ ଏଇଟା ଆମ ଜୀବନରେ ବି ପ୍ରଥମ ଆସୁଛି, ଏଇଭଳିଆ ଆମେ ଦେଖୁଛେ ନୂଆ, ଏଇଟା ଆମେ ମନେ କରୁଛେ, କିନ୍ତୁ ଏଇଟା ପ୍ରଥମ ନୁହେଁ, ଏଇଟା ତ ଛୋଟ କାଟ ଏତେ ଟିକେ ଆଂଶିକ ଗଲା। ଆଉ ଭଗବାନଙ୍କ ସୃଷ୍ଟିରେ ଏମିତି କେତେ ପ୍ରଳୟ ମହାପ୍ରଳୟ କେତେ ଯାଇଛି ଯାଇଛି ନା, ବହୁ ପ୍ରତ୍ୟେକ ସୃଷ୍ଟିରେ ପ୍ରଳୟ ଯୋଉ ହଉଛି, ପ୍ରଳୟ ମହାପ୍ରଳୟରେ ଆମେ ସେତେବେଳେ କଣ କରୁ, ଯେତେବେଳେ ପୁରା ସାରା ପୃଥିବୀ ବ୍ରହ୍ମଲୋକ ପର୍ଯ୍ୟନ୍ତ ଜଳମଗ୍ନ ହେଇଯାଏ, ସେତେବେଳେ ଆମେ କୁଆଡେ ଯାଆନ୍ତି, ଇଏ ତ ପାଣି ଟିକେ ଆସିଲା ବୋଲି ଏତେ ଭଗବାନ ସରକାର ଯାଉଛି, କାହାକୁ କୋଉଠି ନବ, କୋଉଠି ଥଇଥାନ କରିବ, କୋଉଠି ରଖିବ, କେମିତି ରିଲିଫ ଦବ, ଜନସାଧାରଣଙ୍କୁ ସୁରକ୍ଷାର ବ୍ୟବସ୍ଥା କରୁଛି, କିନ୍ତୁ ଯେତେବେଳେ ମହାପ୍ରଳୟ ଆସୁଛି, ସେ ମହାପ୍ରଳୟରେ ଭଗବାନ ରିଲିଫ ଦିଅନ୍ତି ନା ନାହିଁ ଆଜ୍ଞା, ଦିଅନ୍ତି ତ, ଆପଣମାନେ ରିଲିଫ ପାଇଛନ୍ତି ସବୁ, ଏଇଭଳିଆ ବଡ଼ ବଡ଼ ମହାପ୍ରଳୟ ଆସେ। ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ଶୁଇଯୋଡ଼ା କରିଦିଏ ହରେ କୃଷ୍ଣ ହରେ କୃଷ୍ଣ, କିନ୍ତୁ କଥାଟା ମିଠା ହଉନି, ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହେଲା ଦେବୁ ହରି ଓ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ। ତୋର ଏତେ ଗୁଡା ବକ୍ ସବୁ କିଣିଛନ୍ତି, ମୁଁ ଦେଖେ ପ୍ରତ୍ୟେକ ଥର କାଲି ସୋରେ କଣ କିଣା ହେଇକି ଲଗା ହଉଛି କଣ ବୁଝିପାରେ, କେତେ ଟଙ୍କା ଟଙ୍କା ଦେଇକି ଲଗା ହଉଛି ସବୁବେଳେ, ପ୍ରତ୍ୟେକ ଥର ଆଇଲେ ଦେଖେ ଯେ ବକ୍ସ ବାଜୁ, ଏମିତି ଗୋଟେ ଛୋଟିଆ ବକ୍ସରେ ଶହ ଶହ ଲୋକ ବସିବେ, ସେମିତି କିଛି ବକ୍ସ ଗୁଡା କିଣା ହେଇକି ଲଗା ହଉଛି କଣ କଣଟା ବାଜୁଛି, ସବୁ ଥର ଆଇଲେ ଆଗ ଥର କହିଲି ହରିବ ହରେ କୃଷ୍ଣ ଏଇଟା ନା ସବୁ ବାଜିଲା ସବୁ ବାଜୁଛି ହରେ କୃଷ୍ଣ আর যদি কোনো কাজ না করে এইটি বসো তুমি, এইটি বসো সামনের বসো পড়ে ওই না না এটি বসো, আজকে সন্ডে অন্য দিন তুমি মেলান দিলে তো এইটি বসো, এইটি বসো কুয়াড়ে যাইপারি মু ন কইলা পর্যন্ত কুয়াড়ে যাইব সবু থরাও দেখে যে ভাবা তাহলে কীর্তনী মানে কীর্তন করবে তাঙ্ক কাজ শেষ জীব না কেন খালি কি আছো ক্ষমা করিবে সেপাই ভগবান কম করতে প্রত্যেক যুগে যুগে যেতলে প্রলয় মহাপ্রলয় করতে এই মহাপ্রলয়ের ভক্ত মানুষ সরকার যেমি থইথান করছে সরকার কি সেমি থইথান কর না সরকার যেমি থইথান করছে ভগবান সেমি ভক্ত সুরক্ষা দিও সেপাই ভগবান কম করতে প্রত্যেক যুগরে নিজে আসতে নিজে আসিকি কম করতে শিব মানে কেমিতি মহাপ্রলয়ের ছোট ছোট প্রলয় এই যে বাত্যার কেতে সারা জগৎ কেতে মানে হুলস্থুল হচ্ছে কিন্তু এই মহাপ্রলয় যেতে হয়ে কেতে কষ্টকর সমস্ত পুরা অথর সমুদ্রের ভাসিয়া মার্কেন্ডেয়ঙ্কর জীবন যদি শুনেছি এটার যে অনেক শ্রীক্ষেত্র পরিক্রমা যাই আগে আলোচনা হয়েছে মার্কেন্ডেয় সেই মহাপ্রলয়ের কেমিতি ভাসি ভাসি কেমিতি দুঃখ প্রাপ্ত হয়েছিল সমস্ত কাহু শুনেছি যে সেইভাবে আমি সমস্তে এভাবে মহাপ্রলয়ের বহু দুঃখী হন কষ্ট বাঁধি ভগবান সেদিন যুগে যুগে আসিকি এই দিব্য জ্ঞান উপদেশ দিওন আর দিব্য জ্ঞান উপদেশ দিয়ে আমি এখানে কেতে কষ্ট জন্ম জন্মান্তর ধরি পাইলে সেতুর উদ্ধার করিয়া পাই ভগবান কম করতে তার ব্যবস্থা করুন আর বিশেষ করে কলি যুগের একদম মানে এইভাবে ব্যবস্থা করতে শ্রী চৈতন্য মহাপ্রভুর উপরে ভগবান আসিকি যে কেহি যেমনি জগতের রহি ন যায় সমস্ত যেমনি উদ্ধার প্রাপ্ত হয়েকি এই মহাপ্রলয়ের উদ্ধার প্রাপ্ত হুম মহাপ্রভু ইচ্ছা সেইপাই মহাপ্রভু এই কলি যুগে আসি কোণ কলে যে সবুঠু শ্রেষ্ঠ রাস্তা দেখিয়ে দেলে ভগবান কৃষ্ণ দ্বাপর যুগে আসি ভগবত গীতা জ্ঞান দেলে পুরা দিব্য উপদেশ দেলে উপদেশ দিয়ে কোণ কলে না কলি যুগে চৈতন্য মহাপ্রভু রূপে আসিকি দিব্য জ্ঞান দিব্য মন্ত্র মহামন্ত্র দেলে হরে কৃষ্ণ হরে কৃষ্ণ 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 হরে 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 রাম হরে রাম 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 হরে হরে মহাপ্রভু দিব্য নাম বারম্বার এই মহাপ্রলয়ের ভাসিয়া পাই পড়বনি সেই যে ভাগ্যবান জানিছুন কি রিলিফ সংগ্রহ করি থইতান হয়ে যে মূর্খ তা ঘর দ্বার আসক্তি থিব হ্যাঁ কাহিঁকি যিমি সরকার কহিলে বি ঘর দ্বার ছাড়ি কাহিঁকি যিমি মু এইটু থিবি আসিব এভাবে কেতে ফাইলিন হাইলিন কেতে আসিব নেই যাও সমুদ্র ভিতরক আর মহাপ্রলয়ে আমি এমনি ভাসুথা যাই হোক সেইপাই ভগবান এই ভগবত গীতার দিব্য উপদেশ দিয়েছেন আজি যুগে যুগে অর্জুনকে আগুন দিয়েছেন এবং অর্জুনক মাধ্যমে বর্তমান দিয়েছেন আমি যে দিব্যগান দেখুছেন অর্জুনক এই যে জ্ঞান দেলে বাস্তবিক এই অর্জুনক যে জ্ঞান দিয়েছেন অর্জুন কোনো মায়ামোহিত জীব লে কি আমি জানিছেন পূর্ব জীবনের সেমানে দুইজন হচ্ছেন নরনারায়ণ ঋষি পূর্ব জীবনের সেমানে নরনারায়ণ ঋষি রূপে আসিকি কয়াসরে বহুদিন তপস্যা করে কি কম করছেন না বহুত কাহিনী হচ্ছে উর্বশী কু সৃষ্টি করছেন বহু বহুত কাহিনী রয়েছে তাঙ্ক জীবনে যে সেমানে যে আজি হয়েছেন তা নয় অর্জুন কু নিমিত্ত করে কি মায়াবদ্ধ জীব ভয়া এমিতি মায়াবদ্ধ করে কি কৃষ্ণ তাঙ্ক দ্বারা প্রশ্ন পচারি পচারছেন কৃষ্ণ তার উত্তর দিয়ে আমি জ্ঞান উপদেশ দেছেন আর ভগবান শ্রীকৃষ্ণ যেটি উপস্থিত থাকে কৃষ্ণ সূর্য সম মায়া হয় অন্ধকার যাহা কৃষ্ণ তাহা না মায়ার অধিকার যেটি কৃষ্ণ রূপক সূর্য থিবে মায়া রূপক অন্ধকার সেটি রহিপারিব বর্তমান কোন রাত্রি আসিপারিব সূর্য তো আলোক থিব রাত্রি আসিপারিব কি আসিপারিব তেমনি যদি রাত্রি আসবে কৃষ্ণ যেটি রয়েছেন সেটি মায়া কেমিতি রহব রহিপারিবে কৃষ্ণ সম্মুখে মায়া রহিপারিবনি না মায়া কদাপি রহিপারিবনি যদি মায়া ন রহিপারিব তাহলে অর্জুনক সামনে অর্জুন কেমিতি মায়া মোহিত হলে এটা সম্ভব নয় না পরীক্ষিত মহারাজ দ্বারা ভাগবতময় জগতকে শিক্ষা দেলে পরীক্ষিত মহারাজ ভাবে ভগবত ভক্ত যে মাতৃ গর্ভরে থিবা অবস্থার ভগবান তাকে সুরক্ষা দিয়েছেন দর্শন দিয়েছেন যে জন্ম হওয়ার সাথে সাথে পরীক্ষা করছেন কুয়াড়ে কৃষ্ণ কেউ কাহিঁ সেই প্রভু যাকে দর্শন করছিল মাতৃ গর্ভরে ସେ ସବୁବେଳେ ଯାହାକୁ ଦେଖୁଛନ୍ତି ତାଙ୍କୁ ଅନାନ୍ତି, ପରୀକ୍ଷା କରନ୍ତି, ଏଇ ସେଇ ପ୍ରଭୁ କି, ଏଇ ସେଇ ପ୍ରଭୁ କି, ସେଇଥିପାଇଁ ତାଙ୍କ ନାଁ ଦିଆହେଇଥିଲା ପରୀକ୍ଷିତ, ସବୁବେଳେ ପରୀକ୍ଷା କରନ୍ତି ବୋଲି। ତେଣୁକରି ପରୀକ୍ଷିତକୁ ଦେଇକି ଅର୍ଜୁନଙ୍କର ନାତି ହଉଛନ୍ତି ପରୀକ୍ଷିତ, ପରୀକ୍ଷିତ ଦେଇକି କଣ କଲେ ନା ଶ୍ରୀମଦ ଭାଗବତଙ୍କୁ ଜ୍ଞାନ ଦେଲେ। ସେଥିପାଇଁ ଅର୍ଜୁନ ମାୟାମୟୀ ତ ଜୀବ ନୁହନ୍ତି, ତାଙ୍କୁ କେନ୍ଦ୍ର କରିକି ଜଗତକୁ ଦେଇଛନ୍ତି। ତେଣୁକରି ଭଗବାନ ଏକହି ଶାସ୍ତ୍ରମ ଦେବକୀ ପୁତ୍ର ଗୀତ, ଏ ଜଗତରେ ଗୋଟିଏ ମାତ୍ର ଶାସ୍ତ୍ର ହଉଛି, ସେଟା ହଉଛି ଦେବକୀ ପୁତ୍ର ଗୀତ। ଏକହି ଦେବ ଏକହି ଏକହି ଶାସ୍ତ୍ରମ ଦେବକୀ ପୁତ୍ର ଗୀତମ ଏକହି ଦେବମ ଦେବକୀ ପୁତ୍ର ଏବଂ। ଏ ଜଗତରେ ଜଣେ ପରମେଶ୍ୱର ସେ ହଉଛନ୍ତି କିଏ ନା କୃଷ୍ଣ ଦେବକୀ ପୁତ୍ର। ଆଉ ଏକହି ମନ୍ତ୍ର ତସ୍ୟ ନାମାନି ଜାନି, ଏ ଜଗତରେ ଯଦି ଗୋଟିଏ ମନ୍ତ୍ର ମନ୍ତ୍ର ଥାଏ ତା ଭିତରେ ଶ୍ରେଷ୍ଠ, ଏବଂ ସେଇଟା ହଉଛି ଗୋଟିଏ ମନ୍ତ୍ର ଭଗବାନଙ୍କର ନାମ, ଆଉ କିଛି ନାହିଁ। ଆଉ କର୍ମ ଅପି ତସ୍ୟ ଦେବସ୍ୟ ସେବା, ସେଇ ଦେବଙ୍କର ସେଇ ପ୍ରଭୁ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କର ସେବା ହିଁ ହଉଛି ଏକମାତ୍ର କର୍ମ। ଏ ଜଗତରେ ଲୋକ ଯଦି ମନେ କରେ କର୍ମ ଆମେ ବହୁତ ପ୍ରକାର କରୁଛେ, ନା ଅନ୍ୟ କିଛିଟା କର୍ମ ନୁହେଁ, କୃଷ୍ଣ ପ୍ରୀତ୍ୟାର୍ଥେ କର୍ମ, ଭଗବାନ ଶ୍ରୀକୃଷ୍ଣ ପ୍ରୀତ୍ୟାର୍ଥେ ଯୋଉ କର୍ମ ସେଇଟା ହିଁ ହଉଛି ଏକମାତ୍ର କର୍ମ। ନହେଲେ ଆମେ ମନେ କରିବା ଯେକୌଣସି କର୍ମ କଲେ ବି ସେଟା କର୍ମ, ଡ୍ୟୁଟି ଇଜ୍ ଗଡ୍, କର୍ମ ହିଁ ଭଗବାନ, ଏଟା ନୁହେଁ। କାରଣ ମଦ ଦୋକାନ ଖୋଲିକି ବସିବା, ଆଉ ମାଂସ ଦୋକାନ କଂସେଖାନା ଖୋଲିକି ବସିବା, ସବୁ କର୍ମ ହିଁ ଭଗବାନ, ଏଟା ନୁହେଁ। କୃଷ୍ଣ ପ୍ରୀତ୍ୟାର୍ଥେ ଯୋଉ କର୍ମ ସେଇଟା ହିଁ ବାସ୍ତବ ହଉଛି କର୍ମ, ଅନ୍ୟ କିଛି ନୁହେଁ। ବୁଝାଲିଓ? ସେଥିପାଇଁ ଆମେ ଆପାତତ ଗୋଟିଏ ଶ୍ଳୋକ ଭଗବାନଙ୍କ ଗୋଟିଏ ଶ୍ଳୋକ ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିସ୍ତୃତ ଯେକୌଣସି ଗୋଟିଏ ଶ୍ଳୋକ ପାଠ କରିବା ଭଗବାନ, କାହିଁକିନା କୁହାଯାଉଛି କ'ଣ ପଦ୍ମପୁରାଣରେ, ଯେତେବେଳେ ତ ଶିବ ପାର୍ବତୀଙ୍କୁ ପଚାରୁଛନ୍ତି ଏ ଭଗବତ ଗୀତାର ଆରମ୍ଭ କୋଉଠୁ, ଯେ ଦିନେ ପାର୍ବତୀ ଦେବୀ ଶିବଙ୍କୁ ପଚାରୁଛନ୍ତି ଯେ ଏଇ ଭଗବତ ଗୀତାର ମହାତ୍ମ୍ୟ ଜାଣିବା ପାଇଁ, ସେଇ ଜାଣିବା ପାଇଁ ବୋଲେ ସେଇଠି ଶିବଜୀ କଣ କରୁଛନ୍ତି, ପଦ୍ମପୁରାଣର କଥା, ଶିବ ହିଁ ପାର୍ବତୀ ଦେବୀଙ୍କୁ ଏଇ ଭଗବତ ଗୀତାର ମହାତ୍ମ୍ୟ ବର୍ଣ୍ଣନା କରୁଛନ୍ତି। ଆଉ ଶିବ କଣ କହୁଛନ୍ତି ନା, ଶିବଜୀ କହୁଛନ୍ତି ଏଇ କଥା ସ୍ୱୟଂ ଲକ୍ଷ୍ମୀ ଦେବୀ ପଚାରିଛନ୍ତି ଭଗବାନ ବିଷ୍ଣୁଙ୍କୁ, ଆଉ ବିଷ୍ଣୁ ତାଙ୍କ ଶ୍ରୀମୁଖରୁ ଯୋଉ ଭଗବତ ଗୀତାର ମହାତ୍ମ୍ୟ ଯାହା କହିଛନ୍ତି ମୁଁ ସେଇ କଥା ତମକୁ କହୁଛି, ତମେ ଶୁଣ। ତାହେଲେ କିଏ କହିଛନ୍ତି ଗୀତାର ମହାତ୍ମ୍ୟ? ଭଗବାନ ବିଷ୍ଣୁ ନିଜେ ଲକ୍ଷ୍ମୀ ଦେବୀଙ୍କୁ ଏଇ କଥା ପଚାରୁଛନ୍ତି, ଆଉ ଲକ୍ଷ୍ମୀ ଦେବୀ ତାର ଉତ୍ତର ନା, ଲକ୍ଷ୍ମୀ ଦେବୀ ସେ କଥା ଶୁଣୁଛନ୍ତି, ବିଷ୍ଣୁ କହୁଛନ୍ତି। ମାନେ ଭଗବାନ ଲକ୍ଷ୍ମୀ ଦେବୀ ଯେ ପଚାରୁଛନ୍ତି ତାଙ୍କର ଐଶ୍ୱର୍ଯ୍ୟ କଥା ସେଠି ବର୍ଣ୍ଣନା କରୁଛନ୍ତି, ଯେତେବେଳେ ଲକ୍ଷ୍ମୀ ଦେବୀ ପଚାରୁଛନ୍ତି ଭଗବାନ କହୁଛନ୍ତି ମୋର ସମସ୍ତ କଥା ଭଗବତ ଗୀତା ନାମକ ଶାସ୍ତ୍ରରେ ରହିଛି। ଲକ୍ଷ୍ମୀ ଦେବୀ ଆସୁଛନ୍ତି କହୁଛନ୍ତି ଆପଣଙ୍କ କଥା ଆପଣଙ୍କୁ କଣ ଗୀତା ଶାସ୍ତ୍ରରେ ତା ବର୍ଣ୍ଣନା ରହିଛି କହୁଛନ୍ତି ହଁ, ଭଗବତ ଗୀତା ହଉଛି ମୋର ସ୍ୱରୂପ, ଯେମିତି ଭାଗବତମ ଦ୍ୱାଦଶ ସ୍କନ୍ଧ ଭଗବାନଙ୍କର ଶରୀର ପୁରା ପାଦ ଠାରୁ ସମ୍ପୂର୍ଣ୍ଣ ଶରୀର ପର୍ଯ୍ୟନ୍ତ ହଉଛି ଦ୍ୱାଦଶ ସ୍କନ୍ଧ ବିଭିନ୍ନ ଅଙ୍ଗ ହଉଛି ଶ୍ରୀମଦ ଭାଗବତମର ବର୍ଣ୍ଣନା କରାଯାଇଛି। ଭଗବାନ ବି ନିଜେ କହୁଛନ୍ତି ପ୍ରଥମରୁ ପଞ୍ଚମ ଅଧ୍ୟାୟ ଏଇ ପାଞ୍ଚଟା ଅଧ୍ୟାୟ ହଉଛି ମୋର ମୁଖ, ଆଉ ପଞ୍ଚମରୁ ପନ୍ଦର ଅଧ୍ୟାୟ, ଷଷ୍ଠରୁ ପନ୍ଦର ଅଧ୍ୟାୟ ପର୍ଯ୍ୟନ୍ତ ମୋର ବାହୁ, ଆଉ ଷୋହଳ ଅଧ୍ୟାୟଟା ହଉଛି ମୋର ଉଦର, ଆଉ ସତର ଅଠର ଅଧ୍ୟାୟ ହଉଛି ମୋର ପାଦ ପାଦ ପର୍ଯ୍ୟନ୍ତ। ଏଇ ଭଗବାନ ନିଜେ ବର୍ଣ୍ଣନା କରୁଛନ୍ତି ମୋର ମୋର ଏଇଟା ହଉଛି ମୋ ଶରୀର। ଏ ଭଗବତ ଗୀତା ହଉଛି ଭଗବାନଙ୍କର ବିରାଟ ରୂପ, ଭଗବାନ ନିଜେ ଅର୍ଜୁନ କହିବା ସାଥେ ସାଥେ ବିଶ୍ୱରୂପରେ ନିଜ ବିରାଟ ରୂପକୁ ବି ଦେଖେଇଛନ୍ତି। ସେଥିପାଇଁ ଏଇ ଶାସ୍ତ୍ର ଆମେ ମନେ କରନ୍ତି ଶ୍ରୀମଦ ଭାଗବତ ଭଗବତ ଗୀତା ହଉଛି ଗୋଟେ ସାଧାରଣ କୌଣସି କାହାର ରଚନା, ଆମେ କହୁଛୁ ବ୍ୟାସଦେବ ରଚନା କଲେ, ବ୍ୟାସଦେବ ବାସ୍ତବିକ ରଚନା କରୁନାହାନ୍ତି, ବ୍ୟାସଦେବ କାହିଁକି ରଚନା କରିବେ, ରଚନା କରିଛନ୍ତି ଗଣେଶ, ବ୍ୟାସଦେବ ପୁରା ଭଗବତ ଜ୍ଞାନରେ ଆବିଷ୍ଟ ହେଇକି ଯାହା ଯାହା କହିଛନ୍ତି ଗଣେଶ ସେଇଟା ରଚନା କରୁଛନ୍ତି, ହଁ ସିଏ ହଁ ସେ ଲେଖିଛନ୍ତି, କିନ୍ତୁ ୟାର ରଚୟିତା ଏମାନେ କେହି ନୁହନ୍ତି, ସ୍ୱୟଂ ଭଗବାନ ନିଜେ ସେମାନଙ୍କ ଦ୍ୱାରା ପ୍ରକାଶ କରିକି ଜଗତକୁ ଆମକୁ ଜ୍ଞାନ ଦେଇଛନ୍ତି। ଆଉ ଏଇ ଭଗବତ ଗୀତା ଜ୍ଞାନ କୋଉଠି ରହିଛି, ଆମେ କୋଉଠୁ ପାଆନ୍ତି, ମହାଭାରତ, ମହାଭାରତ ତ ମହାଭାରତର ଭୀଷ୍ମ ପର୍ବରେ ଏଇ ଆଜ୍ଞା ହଁ 25 ଅଧ୍ୟାୟରୁ 42 ଅଧ୍ୟାୟ ପର୍ଯ୍ୟନ୍ତ ଏ ଭଗବତ ଗୀତାର ସମସ୍ତ ଜ୍ଞାନ ରହିଛି। ତେଣୁକରି 18 ଅଧ୍ୟାୟ, ତେଣୁକରି এই অঠরটা অধ্যায় মহাভারতের যে রয়েছে এই বর্ণনা সেমানে করছেন, গণেশ রচনা করছেন, কিন্তু মূল যে শ্রীমৎ মহাভারত রয়েছে এই মূল মহাভারত যেটা ব্যাসদেব কহিছেন গণেশ লিখিছেন, ইয়ে হচ্ছে এই শ্লোক লা কতটা মহাভারতর টোটাল লা 60 লক্ষ শ্লোক, 60 লক্ষ শ্লোক শ্লোকরু আমি যেটা অধ্যয়ন করছি মহাভারত মাত্র গোটি লক্ষ শ্লোক, আর দেবতা মানে গন্ধর্ব মানে সব ভাগ করে করে বিভিন্ন মানে পড়ছেন, আমি কেবল গোটিয়ে লক্ষ শ্লোক হি অধ্যয়ন করছেন। যাই হোক, এই লক্ষ্মী দেবী ভগবান করে সরু জানিয়ে থরে কোণ হয়েছি ভগবান পচারছে লক্ষ্মী দেবী হে মুরারি, মুরারি বলে কাহি কুয়া ভগবান শ্রীকৃষ্ণ কু ভগবান কুয়া যায় না মুরারি, মুর নামক অস্ত্র কু বন্ধ করে এই মুরারি কাহার পুত্র না কশ্যপঙ্কর পুত্র, কশ্যপঙ্কর পুত্র এই মুরা মুরাসুর কশ্যপঙ্কর পুত্র, কশ্যপঙ্কর পুত্র হওয়া সত্ত্বে সে ব্রহ্মাঙ্কু বহু তপস্যা করছিল, ব্রহ্মাঙ্কু যেত বহু তপস্যা করেছি এই তপস্যা করে কি কন করেছি এইভাবে প্রসন্ন করেছি, যেমিতি আমি শুনেছি ভস্মাসুর বৃকাসুর জানা ইয়ে যেমিতি বর প্রাপ্ত হয়েছিল সেই সেভাবে বর প্রাপ্ত হয়েছি, বহু তপস্যা করেছি করে কন প্রাপ্ত হয়েছি না মু যা বক্ষরে হাত দিয়ে দেবি সে মৃত্যুবরণ করবে, মু যা বক্ষরে হাত দিয়ে দেবি, যেমন ভস্মাসুর কিন্তু মু যা মুন্ডরে হাত দেবি সে সেমিতি মৃত্যুবরণ করবে, এই মুরাসুর সেভাবে আছে, আর তা ভয়ে ব্রহ্মা শিবাদি বি লুচিছেন কেন ইয়ে যাহা দেহরে হাত দিয়ে বক্ষরে সে মৃত্যুবরণ করিব, আও এই জগতরে তো সমস্তর সৃষ্টি আদ আদি অন্ত রয়েছে যে সেমানে বি ভয়ভীত, দেবতা মানে বি তো ভয়ভীত, এভাবে ভয়ভীত দেখিকি ইয়ে কোন কলা সমস্তে লুচিছেন যাইকি সে গলা কোটি কি না জমায়ের কু গলা যমরাজ নিকটে, যমরাজ নিকটে যাই কহিলা মু আপন সহ যুদ্ধ চাহে, আও সে কলা না ভাই মু তো যুদ্ধ করেনি মু তো ধর্মরাজ মু সেসব কিছু করেনি আর মো সহ যুদ্ধ করে কিছু লাভ হবনি তোমার না, তাহলে কুহ মোর সমস্কন্দ যোদ্ধা কি হচ্ছে কাহ সহ মু যুদ্ধ করি সমস্ত তো লুচিলে, সে কলে তোমার সমস্কন্দ যোদ্ধা একমাত্র ভগবান বিষ্ণু আর কে নাই, আর কে নাই জনই মাত্র সে, তুমি তাঙ্ক পাখে যাও সেই তোমার সহ যদি হব তাঙ্ক সহ সমকক্ষ যোদ্ধা যুদ্ধ করিবে, তাহলে ঠিক আছে সে ভগবান বিষ্ণুঙ্কর নিকটকু চাললাম বৈকুণ্ঠ লোককু, যেতবে বৈকুণ্ঠ বৈকুণ্ঠ লোককু যায় সেতবে কন হল ভগবান জানিকি বিষ্ণু বৈকুণ্ঠ লোকর বাহারি আসলে রাস্তায় ভেট হল, রাস্তায় যেত ভেট হয়েছি ভগবান বিষ্ণু পচারছেন না ইয়ে পচারছেন আপন কে না মু বিষ্ণু মু তো আপনার পাখি যাওতি যুদ্ধ পাই আপনার মস্ত সহ মু যুদ্ধ করিবি, আপনি একমাত্র মোর সমস্ত যোদ্ধা আর কে নাই আর মু আপনার সহ যুদ্ধ করিবি, ভগবান কইলে মু তো সমস্ত যোদ্ধা তু কিন্তু তো মো সমস্ত যোদ্ধা নু তো সহ মু যুদ্ধ করিবি, কাহিকি না তু তো কন শব্দটা যে তু তো ভয়ভীত তো বলে কা পুরুষ তো কা পুরুষ সহিত মু যুদ্ধ কন করিবি, হ্যাঁ তু তো যুদ্ধ ভয়ের তু তো থর হর হচ্ছু তো তো সহ মু যুদ্ধ করিবি, তুম সমস্কন্দ কলা কন মো ভয়ের সারা জগৎ ভয়ভীত হচ্ছি আর সমস্তে লুচুছেন আর মু পুনি কা পুরুষ মু ভয়ভীত কেন কা ভয়ভীত নিগুণ তো কম্পুজু পুরা মতো দেখিকি যুদ্ধ করিবি বা পূর্বরু ভয়ের পুরা ভয়ভীত হয়ে গেছি না তো কেন আরে তো সবু দেখ তো দেখ তো ছাতি ভয়ের যদি থরফর হয়ে তো ছাতি থরফর হচ্ছে তো ছাতি থরফর হচ্ছে কি নাই তু দেখ ভগবান বিষ্ণু তো ছাতি দেখ তো তো ছাতি থরফর হচ্ছে কি নাই দেখ ইয়ে ভগবান তো মোহিত করিবার উস্তাদ আর ভগবান কথা দেবি যে মোহিত কি ভুলি গলা যে মু যা ছাতির হাত দেবি সে মরিযিব, ভগবান তো মারিয়া তো ধরে কথা কেন বাক্যরে মারিদেলে ভগবান কইয়া সাথে সাথে নিজ ছাতির হাত দিয়ে দেলা মন হয়েছে মরিগলা, ভগবান তো যুদ্ধ করিয়া পাই পড়েনি কুরুকে একচুয়ালি ভগবান হচ্ছেন অকাল হন্তার গতিদায়ক, ভগবান যাকে হত্যা করতে তাকে গতি দিয়ে মুক্তি দিয়ে ইয়াকু মারিলে মানে কন ভগবান সম্মুখে ভগবান দর্শন করি ভগবান সহ বার্তাপ করি মৃত্যুবরণ কলা, তেমক ভগবান যাকে হত্যা করিবে সে গতি প্রাপ্ত হয়ে যাব উন্নত গতি ভগবান প্রাপ্ত হব, কুরুক্ষেত্র যুদ্ধের এত যে সৈন্য থিলে সমস্তে তো ভগবান ভগবান মারিবা পড়েনি ভগবান ইচ্ছা করে তো জীব মরিযিব ଆରେ ସିଏ ତ ଜଗତକୁ ସୃଷ୍ଟି କରିଛନ୍ତି, କାଳ ମହାକାଳ ସବୁ ସୃଷ୍ଟିର ସିଏ ସବୁ, ସେ କଣ କଣ ଯୁଦ୍ଧ କରିବା ଦରକାର ଅଛି ନା? ଭଗବାନ ଯାଇ ଯୁଦ୍ଧ କରିବା ଦରକାର ନା? ଯୁଦ୍ଧ କରି ଇଚ୍ଛା କଲେ ତ ସେ ମରିଯିବ, କିନ୍ତୁ ଭଗବାନ ଏ ଜଗତରେ ମୁକ୍ତି ଦବା ପାଇଁ କଣ କରନ୍ତି ସବୁ ଜୀବଙ୍କୁ, ମହାଭାରତ ଯେତେବେଳେ ଯେତେ ସୈନ୍ୟ ଥିଲେ ଯୋଉମାନେ ଭଗବାନଙ୍କୁ ଦର୍ଶନ କରୁଛନ୍ତି ସମସ୍ତେ କଣ କରୁଛନ୍ତି ନା ମୁକ୍ତି ପ୍ରାପ୍ତ ହେଉଛନ୍ତି। ଆଉ ବିଶେଷ କରି ଏମିତି ବି ଲୋକ ଅଛନ୍ତି ଏ ସଂସାରରେ, ସେମାନେ ଦେଖିକି ବି କେବେ ମୁକ୍ତି ଲାଭ କରିପାରନ୍ତି। କଣ ଦୁର୍ଯ୍ୟୋଧନ ପାଖରେ ଯେତେବେଳେ ଯାଇଥିଲେ ଭଗବାନ ଶାନ୍ତି ପ୍ରସ୍ତାବ ନେଇକି, ଦୁର୍ଯ୍ୟୋଧନ କଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିନଥିଲା? ଶାନ୍ତି ପ୍ରସ୍ତାବ ନେଇ ଗଲେ ଯେତେବେଳେ କହିଲା ବନ୍ଦୀ କରିଦେବି, କହିଲେ ନା ବନ୍ଦୀ କରିଦେବି, ଯେତେବେଳେ କହିଲେ ବନ୍ଦୀ କରିଦେବା ପାଇଁ ଭଗବାନ ସେଠି ସ୍ୱରୂପ ଦେଖେଇଛନ୍ତି, ଭଗବତା ସ୍ୱରୂପ ଦେଖେଇଛନ୍ତି, ତାଙ୍କର ତ ଆଉ ଦେଖି ବି ପାରିଲାନି, ବିଶ୍ୱରୂପ ସେଠି ଦେଖିଛନ୍ତି। ଆଉ ଦେଖିକି ଆଂଶିକ ବିଶ୍ୱରୂପ ଦେଖେଇକି ବି ଦେଖିକି ବି ତଥାପି ମୂର୍ଖ, ମାନେ ତାଙ୍କୁ ବାନ୍ଧି ଦେବି ବୋଲି କହିଲା। କେତେ ମୂର୍ଖ ପୁଣି ନାରାୟଣ ସୈନ୍ୟ ପାଇଁ ଗଲେ ପ୍ରାର୍ଥନା କରିଦେ, କାରଣ ଜାଣେ ଯେ ତାଙ୍କ ସୈନ୍ୟ ଛଡ଼ା ମୁଁ ଯୁଦ୍ଧ ଜିତି ପାରିବିନି, ପୁଣି ତାଇଁ ସେଇ ଭଗବାନ ପାଖରେ ବସିକି ଯାଇକି ଭିକ୍ଷା ମାଗି ଜ୍ଞାନ ମୋତେ ନାରାୟଣ ସୈନ୍ୟ ଦିଅନ୍ତି। ସାରା ବିଶ୍ୱରୁ ନା ସାରା କୁରୁକ୍ଷେତ୍ର ଯୁଦ୍ଧର ସମସ୍ତ ଲୀଳା କଥା ଧୃତରାଷ୍ଟ୍ର ପାଖରେ ସଂଜୟ ବର୍ଣ୍ଣନା କରୁନାହାନ୍ତି କି? ପୁରା ତାଙ୍କର ଦିବ୍ୟ ଗୁଣାବଳୀ, ସମସ୍ତ ଐଶ୍ୱର୍ଯ୍ୟ ବିଶ୍ୱରୂପର ସମସ୍ତ କଥା ତାଙ୍କଠୁ ସବୁ ସୃଷ୍ଟି ହେଇଛନ୍ତି ବୋଲି ବର୍ଣ୍ଣନା ଶୁଣିଲା। ଶୁଣିଲା ପରେ ତା ହୃଦୟ କେବେ ତରଳି ଗଲା କି? ଇଏ ପରମେଶ୍ୱର ଭଗବାନ ବୋଲି ବଦଳିଲା କି? ଚିନ୍ତା କରନ୍ତୁ, ଏଇଭଳିଆ ଲୋକ ବି ସଂସାରରେ ଅଛନ୍ତି, ମାନେ ଆମ ଭଳିଆ କିଛି ଲୋକ ସଂସାରରେ ଅଛନ୍ତି, ଯେଉଁ ସବୁ ଜାଣି ଶୁଣି ଦେଖିକି ବି ସେ ଧୃତରାଷ୍ଟ୍ର ଭଳିଆ ପୁରା ଅନ୍ଧ ହେଇକି ବସିଛେ, ଆଉ ଦୁର୍ଯ୍ୟୋଧନ ଭଳିଆ ଅହଂକାର ମତ ହେଇକି ଅଛି, ଆମେ କେବେ ବି ଭଗବାନଙ୍କୁ ମାନେ ଗ୍ରହଣ କରିପାରୁନୁ। ଦୁର୍ଯ୍ୟୋଧନ ଗ୍ରହଣ କରିପାରିଲା ନାହିଁ ଦେଖିକି ବି ଜାଣିକି ବୁଝିକି, ଧୃତରାଷ୍ଟ୍ର ବି ସେୟା ଅନ୍ଧ, ଆମ ଭଳିଆ ଅନ୍ଧ ଯେଉଁମାନେ ଆମେ ଏତେ ଜାଣି ଶୁଣିକି ଭଗବାନଙ୍କୁ କେବେ ସ୍ୱୀକାର କରିପାରୁନୁ, ଯୋଉଟା ହେଉଛି ଆମର ଦୁର୍ଭାଗ୍ୟ। ଯାଇ ହଉ, ଏଇ ଲକ୍ଷ୍ମୀ ଯେତେବେଳେ ପଚାରୁଛନ୍ତି, ସେ ଲକ୍ଷ୍ମୀଙ୍କ କଥା ଅନୁସାରେ କଣ ହେଇଛି ନା, ସେ ଯାହା ବର୍ଣ୍ଣନା କରୁଛନ୍ତି ସେଇ ବର୍ଣ୍ଣନାରେ ଶିବ ବ୍ରହ୍ମା ଶିବ ଯାହା ବର୍ଣ୍ଣନା କରୁଛନ୍ତି, ପାର୍ବତୀ ଶ୍ରବଣ କରୁଛନ୍ତି, ସେଇ କଥା ଶୁଣିଗଲ ଯେ ଗୋଟେ ଶ୍ଳୋକ ମନମାନା ମନମାନା ଭାବ ଶ୍ଳୋକଟା ଦୁଇ ଥର ଅଛି, ସେଇଟାକୁ ପାଠ କରିବା। ମନମାନା ଭବ ମଦ ଭକ୍ତ ମଜ୍ଜାଦି ମାମ ନମସ୍କୁରୁ ମାମୈ ବୈଶସି ଯୁକ୍ତୈବ ମାତ୍ମନା ମତ୍ପରାୟଣ ମନ୍ମନା ଭବ ମଦ୍ଭକ୍ତ ମଜ୍ଜାଦି ମାମ ନମସ୍କୁରୁ ମାମୈ ବୈଶସି ସତ୍ୟଂ ତେ ପ୍ରତିଜାନି ପ୍ରିୟସି ମେ ମନ୍ମନା ଭବ ମଦ୍ଭକ୍ତ ମଜ୍ଜାଦି ମାମ ନମସ୍କୁରୁ ମାମେ ବୈଶସି ସତ୍ୟଂ ତେ ପ୍ରତିଜାନି ପ୍ରିୟସି ମେ। ଏଇ ଗୋଟିଏ ଶ୍ଳୋକକୁ ଭଗବାନ ଦୁଇ ଥର କହିଛନ୍ତି, ନବମ ଅଧ୍ୟାୟରେ ଶେଷ ଶ୍ଳୋକ, ଆଉ ପୁଣି ଅଠର ଅଧ୍ୟାୟର ପଞ୍ଚଷଠି ଶ୍ଳୋକ ବୋଲି, ପଞ୍ଚଷଠି ଶ୍ଳୋକ ଏ ଦୁଇ ଥର ଭଗବାନ ଏଇ ଗୋଟିଏ ଶ୍ଳୋକକୁ ବାରମ୍ବାର କହିଛନ୍ତି ତାଙ୍କ ପ୍ରିୟ ଶ୍ଳୋକ। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଏ ଜଗତରେ ବାରମ୍ବାର କହିଛନ୍ତି ଅଜପି ସନ୍ନ ବ୍ୟାୟାତ୍ମା, ଭଗବାନଙ୍କର ଆମେ ଯେଉଁ ଭଗବତ ଗୀତା ଅଧ୍ୟୟନ କରୁଛନ୍ତି, ଏ ଭଗବତ ଗୀତାରେ ଭଗବାନ ତାଙ୍କ ସବିଶେଷ ଗୁଣାବଳୀ ବର୍ଣ୍ଣନା କରୁଛନ୍ତି, କିନ୍ତୁ ଭଗବାନ କହୁଛନ୍ତି କଣ ଯେ ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯୋ ବ୍ୟତୀତ ତତ୍ ତ୍ୟକ୍ତା ଦେହମ ପୁନର୍ଜନ୍ମ ନୈତି ମାମିତି ସ୍ୱର୍ଜନ। ଭଗବାନ ଖୁଲି କହିଛନ୍ତି ଯେ ମୋର ଜନ୍ମ କର୍ମ ହଉଛି ଦିବ୍ୟ, ମୋର ଜନ୍ମ କର୍ମକୁ ଯିଏ କେବଳ ଜାଣିଯିବ ତାକୁ ଏଇ ଜଡ଼ ଜଗତରେ ଆଉ ଜନ୍ମ ଗ୍ରହଣ କରିବା ପାଇଁ ପଡ଼ିବନି, ଏଇ ଦେହ ଧାରଣ କରିକି ଆଉ ଜଡ଼ ଜଗତରେ ଜନ୍ମ ଗ୍ରହଣ କରିବା ପାଇଁ ପଡ଼ିବନି, ତେଣୁକରି ଯେତେବେଳେ ପଡିବ ନାହିଁ, ଭଗବାନ ଏ କଥା ନିଜେ ନିଜେ ଘୋଷଣା କରି କହୁଛନ୍ତି। ସେଥିପାଇଁ ଯେ ସମସ୍ତ ଜଗତରେ ତ କୃଷ୍ଣଙ୍କୁ ଜାଣିଛନ୍ତି, ଜାଣିନାହାନ୍ତି କି? ଆମେ ଜାଣିଛନ୍ତି ସେ ବସୁଦେବ ଦେବକୀଙ୍କର ପୁତ୍ର ରୂପେ ଜନ୍ମଗ୍ରହଣ କରୁଛନ୍ତି, କିନ୍ତୁ ଶାସ୍ତ୍ର ବି କହୁଛି ଯେ ଭଗବାନ ଦେବକୀ ଭଗବାନ କହୁଛନ୍ତି ଜନ୍ମକର୍ମ ଚମେ ଦିବ୍ୟ, ଭଗବାନ କହୁଛନ୍ତି ଅଜପି ସନ୍ନବେ ଆତ୍ମା, ମୋର ଜନ୍ମ ନାହିଁ, କି ମୋର ମୃତ୍ୟୁ ନାହିଁ। ମୁଁ ଏ ଜଗତରେ କେବେ ଜନ୍ମ ହୁଏନି କି ମୋର କେବେ ମୃତ୍ୟୁ ନାହିଁ। କିନ୍ତୁ ଜଗତରେ ସମସ୍ତେ ଜାଣିଛନ୍ତି ଭଗବାନ ଜଗତରେ ଦେବକୀର ପୁତ୍ର ରୂପରେ ଜନ୍ମ ଗ୍ରହଣ କରିଥିଲେ। ସେଇଥିପାଇଁ କଥା ହଉଛି କଣ, ଭଗବାନ କଣ କହୁଛି, ଯୋମେ ବେଶି ତତ୍ଵତ ଜନ୍ମ କର୍ମ ଚମେ ଦିବ୍ୟମ, ମୋର ଜନ୍ମ କର୍ମ ଦିବ୍ୟ। କିଏ ଜଗତର ଉଦ୍ଧାର, ଥରେ ମତେ ମୋ ଜନ୍ମ କର୍ମକୁ ଜାଣିଲେ ଆଉ ଉଦ୍ଧାର ପ୍ରାପ୍ତ ଆଉ ଜନ୍ମ ଗ୍ରହଣ କରିବା ପାଇଁ ପଡିବନି ନା। ଯିଏ ମୋ ଜନ୍ମ କର୍ମକୁ ଜାଣିଯିବ, କିନ୍ତୁ ମୋ ଜନ୍ମ କର୍ମଟା ଦିବ୍ୟ। ଦିବ୍ୟ ମାନେ କଣ ଜାଣିଛନ୍ତି ତ, ଦିବ୍ୟ ମାନେ କଣ କିଏ କହିବ, ହାତ ଉଠେଇଲେ। ଏ କଥା ସବୁବେଳେ ପ୍ରତ୍ୟେକ କ୍ଲାସରେ କୁହାଯାଏ, ଦିବ୍ୟ ମାନେ କଣ, ଆଉ ସମୟ ଏଇ ଦିବ୍ୟ ଦିବ୍ୟ ମାନେ କଣ, ହଁ ଅଲୌକିକ, ଅଲୌକିକ ମାନେ ଦିବ୍ୟ ମାନେ ଚିନ୍ମୟ, ଚିନ୍ମୟ ନା। କଣ ଦିବ୍ୟ ମାନେ ଚିନ୍ମୟ, ଅପ୍ରାକୃତ, ଏ ଜଗତର ଯାହା ନୁହେଁ ତା ଅପ୍ରାକୃତ ମାନେ। ଆମେ ତ ଗୀତାରେ ସବୁବେଳେ ପଢ଼ନ୍ତି ଚିନ୍ମୟ ଅପ୍ରାକୃତ ଶବ୍ଦ ସବୁବେଳେ ଅଛି ନା, ତାର ଅର୍ଥ କଣ, ତାର ଅର୍ଥ ହଉଛି ତ୍ରିଗୁଣାତୀତ ସତ୍ଵ ରଜ ତମ ତିନିଟା ଗୁଣର ଉର୍ଦ୍ଧରେ ଭଗବାନଙ୍କ ଜନ୍ମ କର୍ମକୁ କୋଉମାନେ ବୁଝିପାରିବେ ନା, ଯିଏ ସେଇ ଶୁଦ୍ଧ ସତ୍ଵ ଗୁଣ ବୁଝିବ ସେ ଯାଇକି ତାଙ୍କ ଜନ୍ମ କର୍ମକୁ ବୁଝିପାରିବ। ସତ୍ଵ ରଜ ତମ ତିନି ଗୁଣର ଉର୍ଦ୍ଧରେ ସେଇଟା କହିଲେ ନା ଅର୍ଜୁନ, ନିର୍ଦ୍ୱନ୍ଦ ନିତ୍ୟ ସତ୍ଵ ସ୍ଥିତି କ୍ଷତ ଭାରତ। ହେ ଅର୍ଜୁନ, ତମେ ଏଇ ଦ୍ୱନ୍ଦ୍ୱାତ୍ମକ ଯୋଉ ତିନିଟା ଜଗତର ଅପ୍ରାକୃତ ସ୍ଥିତିକୁ ଯାଅ, ତିନି ଗୁଣର ଉର୍ଦ୍ଧକୁ ଯାଅ, ତାହେଲେ ଯାଇକି ବୁଝିପାରିବ, ନହେଲେ ଏଇ ସ୍ଥିତିରେ ରହିଲେ ବୁଝିବନି। ସେଥିପାଇଁ ଭଗବାନ କହିଲେ କଣ, ଯୋମେ ବ୍ୟତୀତ ତତ୍ତ୍ୱର ସହିତ ଯିଏ ମୋତେ ଜାଣିଛି, ସେଇ କଥା ଭଗବାନ କହିଛନ୍ତି ସେଇମାନେ ଜଗତରେ। ସେଇପାଇଁ କୁହାଯାଇଛି କଣ, ଭଗବତ ଜ୍ଞାନ ବୁଝିବା ପାଇଁ ହେଲେ ଜଣେ ଶୁଦ୍ଧ ଆଚାର୍ଯ୍ୟ ଗୁରୁଙ୍କ ଶରଣାପନ୍ନ ହବା ପାଇଁ ପଡିବ, ନହେଲେ ଏଇ ଧୃତରାଷ୍ଟ୍ର ଆଉ ଦୁର୍ଯ୍ୟୋଧନଙ୍କ ଭଳିଆ ସାରା ଜୀବନ ହୁଏତ ବୁଝିପାରିବାନି, ଆମେ ଚେଷ୍ଟା ଶୁଣିକି ବି ବୁଝିପାରିବାନି, ଗ୍ରହଣ ବି କରିପାରିବାନି। ସେଥିପାଇଁ ତାର ଉର୍ଦ୍ଧର ତିନିଟା ଗୁଣର ଉର୍ଦ୍ଧକୁ ଯିବା ପାଇଁ ପଡିବ। ସେଥିପାଇଁ କଣ କହିଲେ ଭଗବାନ, ଯେ ସେଭଳି ଶୁଦ୍ଧ ଆଚାର୍ଯ୍ୟ ଗୁରୁଙ୍କ ନିକଟକୁ ଯାଅ, ତାଙ୍କର ସେବା କର, ତଦ୍ବିଧି ପ୍ରଣିପାଦେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ତେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶନ। ସେଭଳିଆ ତତ୍ତ୍ୱଦ୍ରଷ୍ଟା ଆଚାର୍ଯ୍ୟ ଗୁରୁଙ୍କ ଶରଣାପନ୍ନ ହେଇ ତାଙ୍କର ବିନୟ ସହିତ ତାଙ୍କ ସେବା କର, ସେ କୃପା ପୂର୍ବ ତମ ପ୍ରତି ପ୍ରସନ୍ନ ହେବେ, ତାଙ୍କ କୃପାରୁ ତମେ ଯାଇକି କୃଷ୍ଣଙ୍କୁ ଉପଲବ୍ଧି କରିପାରିବ, ନଚେତ ସମ୍ଭବ ନୁହେଁ, ତାହେଲେ ବୁଝିହବ। ଏଇ ଭଗବତ ଗୀତା ଆମେ ସମସ୍ତେ ଅଛନ୍ତି ଏଠି ଶୁଣୁଛନ୍ତି, କିନ୍ତୁ ଶୁଣିବାକୁ ହେଲେ କୋଉଭଳି ଶୁଣିବା ପାଇଁ ପଡିବ, କୋଉଭଳିଆ ଶୁଣିବା ପାଇଁ ପଡିବ, ହଁ ଏଠି ଏ ଭଗବତ ଗୀତା ଆମ ଜ୍ଞାନ କିଏ ଦେଇଛନ୍ତି, ଏଠି ଗୀତା ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ଶୁଣୁଛନ୍ତି କାହାକୁ କହୁଛନ୍ତି, ତାହେଲେ ଗୁରୁ କିଏ ଆଉ ଶିଷ୍ୟ କିଏ। ଅର୍ଜୁନ ପ୍ରଥମ ଅଧ୍ୟାୟ ଯଦି ଆମେ ଶ୍ରବଣ କଲେ, ପ୍ରଥମ ଅଧ୍ୟାୟରେ ଅର୍ଜୁନ କଣ ଶିଷ୍ୟତ୍ଵ ବରଣ କରିଥିଲେ କି, ଅର୍ଜୁନ ଜ୍ଞାନ ଦେଉଥିଲେ କୃଷ୍ଣଙ୍କୁ, ମୁଁ ଯୁଦ୍ଧ କାହିଁକି କରିବି, ଯୁଦ୍ଧ କରିକି କଣ ହବ, ଏଇ ଏତେ ସମସ୍ତ ସୈନ୍ୟ ସମସ୍ତ ଅଛନ୍ତି ଏ ସଂସାରରେ, ସେ ଭକ୍ତଜିତ କଥା ଯଦିଓ କହୁଥିଲେ କିନ୍ତୁ ଶିଷ୍ୟତ୍ଵ ବରଣ କରିନଥିଲେ, ଶିଷ୍ୟତ୍ଵ ବରଣ କରିନଥିଲେ ପାଇଁକି ସେ ଗୀତାର ଜ୍ଞାନକୁ ଉପଲବ୍ଧି କରିପାରିନଥିଲେ। ସେ ନିଜେ ଜ୍ଞାନ ଦେଉଥିଲେ କଣ, ହଁ ଏତେ ସୈନ୍ୟ ଅଛନ୍ତି, ଏମାନେ ସବୁ ମରିଗଲା ପରେ ଏମାନେ ସ୍ତ୍ରୀ ବିଧବା ହେଇଯିବେ, ସ୍ତ୍ରୀ ବିଧବା ହେଲା ପରେ ପରିବାରରେ ସମସ୍ତେ କଣ ହବ ନା, ସ୍ତ୍ରୀ ମାନେ ଅସତୀ ହେଇଯିବେ, ଅସତୀ ହେଲେ ପରିବାରରେ ଯାରକ ସନ୍ତାନ ସୃଷ୍ଟି ହବ, ଯାରକ ସନ୍ତାନ ମାନେ ପିଣ୍ଡ ଦେଲେ ପିତୃପୁରୁଷ ମାନେ ନର୍କକୁ ପଳେଇବେ। ତ ଅର୍ଜୁନ ବହୁତ ଜ୍ଞାନ, ପ୍ରଥମ ଧ୍ୟାନ ବିଷାଦ ଯୋଗ ତ ଅର୍ଜୁନଙ୍କର କଥା, କୃଷ୍ଣ କହିନାହାନ୍ତି, ଅର୍ଜୁନ ପ୍ରବଚନ ଦେଇଛନ୍ତି କୃଷ୍ଣଙ୍କୁ, ଆଉ ଅର୍ଜୁନ ପ୍ରବଚନ ଦେଲା ପରେ ତାପରେ ଭଗବାନ ଶ୍ରୀକୃଷ୍ଣ ପ୍ରବଚନ ଯେତେବେଳେ କଣ କଲେ ନା, ଦେଖିଲେ ମୁଁ ରାସ୍ତା ପାଇଲେନି ଅର୍ଜୁନ, କୁଆଡେ ଯିବି କଣ କରିବି, ଉଦ୍ଧାର ଯେତେବେଳେ ରାସ୍ତା ନ ପାରିଲେ, ବଡ଼ ବଡ଼ କଥା କହୁଛି, ବଡ଼ ମାନେ ସମାନ ସମାନ ସଂସାରରେ ବଡ଼ ବଡ଼ ଲୋକ ସେୟା କହନ୍ତି ନା, ଏଭଳିଆ ଆଉ ଲୋକଙ୍କ ଭିତରେ ଭଗବାନ ଶ୍ରୀକୃଷ୍ଣ ସେଠି ତାଙ୍କୁ ଜ୍ଞାନ ଦେଲେ ଯେ ଅର୍ଜୁନ ଯେତେବେଳେ ସ୍ୱୀକାର କଲେ, କାର୍ପଣ୍ୟ ଦୋଷ ଅପହତ ସ୍ୱଭାବ ପ୍ରେଚ୍ଛାମି ତମ ଧର୍ମ ସମୂଢ ଚେତା ଯତ୍ ଶ୍ରେୟ ନିଶ୍ଚିତ ଗୃହୀତ ମେ ଶିଷ୍ୟ ସାଧିମାନ ତମ ପ୍ରପନ୍ନ, ଯେ ମୁଁ କଣ କଲି, যে মু বুঝিপারুনি মো পাখে কোটা করিয়া কর্তব্য। বড় বড় লেকচর দেলে, লেকচর দেলা পরে কোজনি মো পাখে কোটা ঠিক ভুল বর্তমান বিচার করিপারুনি, আপন বর্তমান কুহন্তু মু কোন করি। শিষ্যস্তে অহম সাধিমান তম প্রপন্নম, মু আপনকর শিষ্যত্ব বরণ কলি, আপন মোর গুরু, এপে আপন মতে যেমিতি কইবে মু ঠিক সেইভাবে কার্য করি, নলে মু বুঝিপারুনি মো পাখে কোন করিয়া শ্রেয় বা কোন অশ্রেয়। সেইপাই তাপরে ভগবান তাঙ্কু প্রবচন দেওয়া আরম্ভ কলে, যেতবে সে শিষ্যত্ব বরণ কলে তাপরে কলে কোন কলে অশোচ্যান অনুশোচস্তম প্রজ্ঞা বাদাস্য ভাষে গতাশুন অগতাশুস্ত নানুশোচন্তি পণ্ডিতা। বড় বড় পণ্ডিত ভাড়া কথা কহিল কিন্তু কামটা কেমিতি করছ মূর্খ ভাড়া? পণ্ডিত ভাড়া এইয়া কলে সেয়া হব, সেয়া কলে সেয়া হব, মোর সেইপাই যুদ্ধ করিয়া উচিত নেই, সন্ন্যাস নেই পড়াইবা উচিত, পণ্ডিত ভাড়া কথা কহিল কিন্তু অসজ্ঞান অনুশোচস্তম, যোউ বিষয়ে শোক করা উচিত নুহে সেই বিষয়ে তুমি শোক করছ। বর্তমান সমাজের যে যে বড় বড় পণ্ডিত বসিকি সভায় লেকচার দেউছন্তি, বাস্তবিক সে কত বড় পণ্ডিত সেই এটি কৃষ্ণ সেই কথা কহুছন্তি, ন অনুশোচন্তি পণ্ডিতা, পণ্ডিত মানে যোউতিরে অনুশোচনা করিয়াছন্তি সেইতিরে তুমি অনুশোচনা করছ। তুমি যদি পণ্ডিত দেহাত্ম বুদ্ধির ঊর্ধ্বকে চালিয়ে যাইছ তাহলে তুমি তো কাহার মৃত্যুরে তুমি জানিয়া দরকার প্রত্যেক জীবন ভিতরে ভগবান মুই অবস্থান করুছি, প্রত্যেক জীবন ভিতরে ভগবানই আত্মার উপরে অবস্থান করছেন, তাহলে তুমি কাহার বিয়োগের তো দুঃখ দুঃখ করিবার কথা নুহে। আর তুমি এত বড় একটা পণ্ডিত ভাবিয়া কথা করছো সে আত্মসূচন তো দুঃখরে অভিভূত হচ্ছ, তাহলে এটা কেমিতি হল? সংসারে কেউ বড় বড় লেকচর বড় বড় প্রবক্তা আসেনি আমি দেখিবা, প্রকৃতরে আত্মসূচন শোক সুখ দুঃখরে সে সুখী সুখী আর দুঃখী হচ্ছেন না 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 অর্জুন ভাবিয়া আমি সমস্তে সুখ সুখী আর দুঃখী হচ্ছেন, তাহলে বুঝিয়া কিনা আমার বড় পণ্ডিত আমার আত্ম উপলব্ধি হয়নি? ভগবান শ্রীকৃষ্ণ সেটু গাড়ি দেলে, তা গাড়ি দেওয়া পরে সেটু প্রবচন আগলে, এই অর্জুন শিষ্যত্ব বরণ কলে, ভগবত গীতা জ্ঞান সেতবে আম নিকটে উপলব্ধ হব, যেতবে আমি কম করিবা অর্জুন ভাবিয়া শরণাপন্ন হব, সরেন্ডর হেলা পরে যাইকি আমার ভিতরে উপলব্ধি হব যে হ্যাঁ এবে কৃষ্ণ আমি এবে পূর্ণ রূপে যাহা কহিবে অর্জুন কলে মু আর কিছু কহিবিনি, আপনার যাহা কহিবে সেটা গ্রহণ করি। লাস্টে কহিলে না তো কৃষ্ণ কহিলে এবে যদি ইচ্ছ সে কথা করু তোমার ইচ্ছা যেটা সেয়া হি কর। অর্জুন কম কহিলে লাস্টে হ্যাঁ লষ্ট মহ শ্রুতিলব্ধা তথা তৎপ্রসাদ মহাচ্যুত যে সহসিদ্ধস্মি গত সন্দেহ করিছে বচনম, আপন যো আজি এতরে বড় নষ্ট মহ শ্রুতিলব্ধা এবে মোর সবু নষ্ট ভঙ্গ হয়ে যাচ্ছে, স্থিত মু অবশ্যই বর্তমান তোম শ্রুতি লব্ধা মু এতে লাভ কলি মো শ্রুতি বাস্তবিক মু মো স্বরূপ বুঝি পারলি, এবে আপন যাহা কহিবে মু সেটা করি, মো কথা অনুসারে মু করি। সে জগতর লোক গীতা পড়ুচন্তি, পড়িলে কোন হব গ্রহণ করি পারিবে না এতে সহজরে, যেতবে জন শুদ্ধ আচার্য গুরুঙ্ক নিকটরে আত্মসমর্পণ ন করছন্তি, এই জ্ঞান উপদেশ ন গ্রহণ করছন্তি। এই অর্জুনঙ্ক ভাড়া হওয়া পাই পড়িব, সরেন্ডর হওয়া পাই পড়িব, শিষ্য ভাড়া নিজকে পণ্ডিত ভাড়া মনে কলে মু বহু জানিছি বলে মনে কলে এই গীতা জ্ঞান উপলব্ধি হবনি, কোনো শাস্ত্র জ্ঞান তা ভিতরে উপলব্ধি হবনি, অর্জুন ভাড়া শরণাগত হওয়া পাই হেকি আমাকে শ্রবণ করা পাই পড়িব। সেইপাই যে ভগবত গীতা শুনিয়া পাই হলে চৈতন্য চর্চা ভিতরে গোটে সুন্দর কথা রয়েছে যে টিকে পড়িকি তারপরে ভগবত গীতার মাহাত্ম্য বুঝিবা, যে যেতবে শ্রী চৈতন্য মহাপ্রভু গলে কোটিকি না দক্ষিণ ভারত ভ্রমণ নিয়ে গলে, সেই দক্ষিণ ভারত ভ্রমণ সময়ের কোণ হল না বুলি 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 সবু তীর্থ বুলি বুলি যেতবে রঙ্গ ক্ষেত্রকে আসলে শ্রীরঙ্গম, আমার যে হাওড়া ত্রিচিরাপল্লী ট্রেন যাচ্ছে সেই ত্রিচিরাপল্লীর পূর্ব স্টেশন হচ্ছে ত্রিচিরাপল্লী টাউন শহর ভিতরে হচ্ছে এই শ্রীরঙ্গম রঙ্গনাথজি, হ্যাঁ রঙ্গনাথজীঙ্ক যে মন্দির সেইটি মহাপ্রভু চাতুর্মাসের সময় পাঁচ চারি মাস পুরা রহিলে, রহিবার সময় সে মন্দিরের কোণ হতায় জনে ব্রাহ্মণ সেটিকি সবুদিন আসন্তি গীতা পাঠ করতে যা অছি চৈতন্য চর্চা ভিতর অল্প টিকিয়ে কথা শ্রবণ করিয়া। সেই ক্ষেত্রে রহে এক বৈষ্ণব ব্রাহ্মণ দেবালয়ে আসি করে গীতা বর্তন অষ্টাদশ অধ্যায় পড়ে আনন্দ আবেশে অশুদ্ধ পড়ে না লোক করে উপহাসে। সেই রঙ্গক্ষেত্রে জন বৈষ্ণব ব্রাহ্মণ ছিলেন, সে সবুদিন কোণ করতে মন্দিরকে আসিকি এই ভগবত গীতা পড়ে অষ্টাদশ অধ্যায় পাঠ করতে পাঠ করতে এই অষ্টাদশ অধ্যায় পড়ে আনন্দ আবেশ আনন্দরে পুরা আবেশ হয়ে সে পড়ে তার আবেশ অষ্টসাত্বিক আবেশ আসে অশুদ্ধ পড়ে না লোক করে উপহাস কিন্তু যেহেতু সে শিক্ষা ভালো না পাঠ সাঠ জানি নেই মূর্খ লোক ভালো হুয়ে নি সে কন করেছি না ভুল ভাল পড়ে এইটা শুনিকি সে বড় বড় পণ্ডিত ব্রাহ্মণ মানে কন করেন তাকে উপহাস করেন তাই এমনি কন গীতা পড়ুছি সে উপহাস করেন কেহ হাসে কেহ নিন্দে তাহা না মানে আবিষ্ট হইয়া গীতা পড়ে আনন্দিত মনে কেহ তাকে কেউ হসুছি কেউ বা নিন্দা করুছি কিন্তু তাহা না মানে সে কিছু শুনে পড়িয়া তো পড়ে যাচ্ছে আবিষ্ট হইয়া গীতা পড়ে আনন্দিত মনে সে আবিষ্ট পুরা আছে আবিষ্ট হচ্ছে আবিষ্ট চিত্তরে পড়ুছি সেই সব দেখিকি শ্রীচৈতন্য মহাপ্রভু কন হয়ে আবিষ্টরে না পুলকাশ্রুপম্বের যাবত পঠন দেখি আনন্দিত হইল মহাপ্রভুর মন সে গীতা পড়ুছি তার হচ্ছে কন না পুলকাশ্রু যু অষ্টসাত্বিক বিকাশ হ্যাঁ অষ্টসাত্বিক বিকাশ তার দেহ দেখা যাচ্ছে শরীর পুরা পুলক হয়ে যাচ্ছে পুরা ফুলম কূপ পুরা ফুলি উঠুছি রোম টাঙ্কুরি উঠুছি শরীর কম্প হেউছি কণ্ঠ গদগদ হেউছি মানে পুরা শ্বেদ মানে যাহা যা অষ্টসাধী বিকার পুরা তার ভিতরে প্রকাশিত হয়েকি দেখছি সেই ভাবরে পড়ুছি পুরা নয়নরু গদগদ কি রতক বহুছি এই ভাবে পড়ুছি দেখি আনন্দিত হইল মহাপ্রভুর মন সমস্ত নিন্দা করছেন উপহাস করছেন কিন্তু ইয়ার অষ্টসাধী বিকার দেখিকি বি অন্য মানে কি বুঝি পারলাম কিন্তু মহাপ্রভু দেখিকি মহা আনন্দ লাভ কলে আরে এ লোক গীতা পড়ুছি এতে অশুদ্ধ পড়ুছি হলে বি কর না তা মহাপ্রভু দেখি তার প্রতি আনন্দিত তার ভাব বুঝিছি মহাপ্রভু দেখি বহুত খুশি হয়ে গেলে খুশি হলে সেটু মহাপ্রভু পুছিল তারে শুনা মহাশয় কোন অর্থ জানি তোমার এত সুখ হয় যে মহাপ্রভু পচারলে তুমি যে তার ভাব বুঝিকি মহাপ্রভু পচারছেন যে হে মহাশয় শুনন্তু যে কোন অর্থ বুঝুছন্তি ইয়া ভিতরু আপন যে আপনার ভিতরে এতে সুখ আনন্দ কেমিতে লাভ করছেন এতে ভক্তি কেমিতে লাভ করছেন এতে আনন্দ কেমিতে হচ্ছে মহাপ্রভু তাকে পচারছেন মহাপ্রভু বিপ্রগঙ্গ বিপ্র কহে মূর্খ আমি শব্দার্থ না জানি শুদ্ধা শুদ্ধ গীতা পড়ি গুরু আজ্ঞা মানি যে মু মূর্খ বিপ্র কহে আমি মূর্খ শব্দার্থ নাই জানি মু এই শব্দ বলতে অর্থ কিছু জানি মু পড়ুছি আউ কাহিকি পড়ুছি না শুদ্ধা শুদ্ধ তো মু তো শুদ্ধ অশুদ্ধ কিছু বুঝেনি বুঝি পারুনি কারণ মূর্খ মু আর কোন পাই পড়ুছি না গুরু আজ্ঞা মানি মো গুরুদেব মতে কহিছেন প্রত্যেক দিন গীতা পাঠ করে মু কেবল মো গুরুদেবঙ্ক আজ্ঞাটাকে মানিছি মানিকি গীতা পড়ুছি মো গুরুদেব কহিছেন পড়িয়া পাই মু সেই মু যেহেতু মূর্খ এ পড়ি পারে নি যাহা শুদ্ধ অশুদ্ধ যাহা দিয়ে মু চেষ্টা করে মো গুরুঙ্ক আজ্ঞাটাকে মানিয়া পাই পালন করিয়া পাই গুরুদেব কহিছেন সেটা পালন করে যদি তুমি পড়ে সে পড়িলা বেলকু মোর কোন হচ্ছি অর্জুনের রথে কৃষ্ণ হরে রজ্জু ধর বসিয়াছে হাতে তো ত্রোত্র শ্যামল সুন্দর মু কোন দেখুছি না মু গীতা পড়িলে গীতা ভিতরে মতে এই দেখা যাচ্ছে মো ভিতরে ভাব কেমতি আসছি অর্জুনের রথে কৃষ্ণ হরে রজ্জু ধর অর্জুন রথরে যে কি রজ্জু ধরিকি ভগবান শ্রীকৃষ্ণ রজ্জু ধরিকি রয়েছেন আর বসিয়াছে হাতে ত্রোত শ্যামল বর্ণ শ্যামল বর্ণ যে শ্যামল বর্ণ হাতের বেতর বাড়ি এবং লগান ধরিকি বসছেন সেইটা মানে বড় দৃশ্যমান হচ্ছে সেই দৃশ্য মু যেতে দেখুছি অর্জুনের অর্জুনের কহিতেছেন হিত উপদেশ তারে দেখি হয় মোর আনন্দ আবেশ যে মোর কোন হচ্ছি অর্জুনের কহিতেছেন হিত উপদেশ অর্জুন সে যে জ্ঞান উপদেশ দৌছেন তারে দেখি হয় মোর আনন্দ হবে সেই জ্ঞানটা সে অর্জুনকে কৃপা করি সেই দিব্য জ্ঞান কেমিতে দিয়েছেন আর সে প্রভু কন করছেন না কেতে বড় পরম প্রভু সিয়ে যে মহান জগতর হয়েকি বি সে তা অর্জুন রথর সারথিত্ব করছেন এই যে দৃশ্য সে দেখুছি প্রভু স্বয়ং কৃষ্ণ নিজে তার ভক্তর রথর সারথিত্ব করছেন কেতে ভক্ত প্রতি সদয় আর ভক্ত প্রতি সদয় তা সহিত সে এতে দিব্য জ্ঞান অর্জুন কু নেই বুঝেছেন জীবন মুক্তির মার্গ যে দেখেছেন এইটা দেখিকি মোর এই সুখ অনুভব হচ্ছে এই অষ্টসাত্বিক বিকার মো ভিতরে প্রকাশিত হচ্ছে যাবত পর তাবত পাউ তার দর্শন এই লাগি গীতা পাঠ না ছাড়ে মোর মন মু যেতে পড়ে ସେତେ ସେତେ ଆହୁରି ମୋର ତାଙ୍କ ପ୍ରତି ଅନୁରାଗ ବୃଦ୍ଧି ହୁଏ, ସେତେ ସେତେ ମୁଁ ସେଇ ଦୃଶ୍ୟ ଆହୁରି ଦେଖେ। ସେଇଥିପାଇଁ କଣ ହୁଏ, ଏଇଲାଗି ମୁଁ କେତେ କେବେ ବି ଗୀତା ପାଠ ଛାଡ଼ିପାରେ। ପ୍ରଭୁ କହେ ଗୀତା ପାଠେ ତୋମାର ହି ଅଧିକାର, ତୁମି ସେ ଜାନ ଏଇ ଗୀତାର ଅର୍ଥ ସାର। ଚୈତନ୍ୟ ମହାପ୍ରଭୁ କହିଲେ ବାସ୍ତବିକ ଏ ଜଗତରେ ଯଦି ଗୀତା କେହି ପଢେ ତମେ ଏକମାତ୍ର ଗୀତା, ଗୀତାର ପଢିବାର ଅଧିକାର ଏକମାତ୍ର ତମର ହି ଅଛି, ଆଉ ସଂସାରରେ କାହାର ନାହିଁ। ତୁମି ସେ ଜାନ ହି ଗୀତାର ଅର୍ଥ ସାର, ଏଇ ଗୀତାର ମୁଖ୍ୟ ଅର୍ଥକୁ କେବଳ ତମେ ଜାଣ, ଆଉ କେହି ଜାଣେ। ବାସ୍ତବ ଉପଲବ୍ଧି କରିଛି ସେ, ଏଇ ହେଉଛି ଭଗବତ ଗୀତା ଗୁରୁ ଆଜ୍ଞା। ସେଥିରେ ଆମେ ସମସ୍ତେ ଗୁରୁଙ୍କ ନିକଟ ଆଜ୍ଞା ପ୍ରାପ୍ତ ହେଇଛି, କିନ୍ତୁ ଆମକୁ ସେଇଭଳି ଗୁରୁଙ୍କ ଆଦେଶ କ୍ରମେ ପୁରା ପଢିବା ପାଇଁ ପଡିବ। ଆମେ ଏମିତି ନାହିଁ ଆଜି ପଢିବା, ତାହେଲେ ଆମ ଭିତରେ ସେ ଜ୍ଞାନ ଦିବ୍ୟ ଜ୍ଞାନର ହୃଦୟଙ୍ଗମ ହବ, ହୃଦବୋଧ ହବ, ନହେଲେ ସେ ସତ୍ୟ ଆମ ଭିତରେ କେବେ ପ୍ରକାଶିତ ହବନି। ଆମେ ପଢିବା କଥା ପଢିବା, କିନ୍ତୁ ଭଗବତ ଏଇ ଯୋଉ ଉପଲବ୍ଧି ହବାଟା ହଉଛି କଥା, ସେଥିପାଇଁ ଆମେ ପଢିବା। ବାସ୍ତବିକ ଭଗବାନ ଶ୍ରୀକୃଷ୍ଣ ଯୋଉ ରଥରେ ଚଢିକି ଯୋଉ ଘୋଡ଼ାର ଲଗାମ କଣ ଘଟିଲେ, ଭଗବାନ ଅର୍ଜୁନ ଜୀବନର ଯୋଉ ଜୀବନର ଲଗାମ ତାକୁ ଧରିଥିଲେ କୃଷ୍ଣ, ଘୋଡ଼ାର ଲଗାମ ସିନା ଚଲଉଥିଲେ, କିନ୍ତୁ ବାସ୍ତବିକ ଭକ୍ତର ଜୀବନର ଯୋଉ ଲଗାମ, ସେ ଲଗାମଟାକୁ ଧରିଥିଲେ, ଯୋଉ ତାଙ୍କ ଦୌଡ଼ିଟାକୁ, ସେଇଟାକୁ ସେ ଅର୍ଜୁନ କଣ କରିଥିଲେ ନା ଧରିଥିଲେ, ନା ଭଗବାନ ଶ୍ରୀକୃଷ୍ଣ ବାସ୍ତବିକ ସେଇଟା ହିଁ ଧରିଥିଲେ। ତେଣୁକରି ଆମକୁ କଣ କରିବା ପାଇଁ ପଡିବ ନା, ଭଗବତ ଭକ୍ତ ହବା ପାଇଁ ହେଲେ ଏଇଭଳି ଭାବନାରେ ଗୁରୁଙ୍କ ଆଶ୍ରୟରେ ଗୁରୁଙ୍କ ଆଜ୍ଞା ମାନିକି ଏଇଭଳି ଭାବେ ଗୀତାକୁ, ଭଗବତ ଗୀତାକୁ ଅଧ୍ୟୟନ କଲେ ଯାଇକି ଆମ ଭିତରେ ସେ ଦିବ୍ୟ ଜ୍ଞାନ ଉଦୟ ହବ। ଯଦି ହଉ, ତେଣୁକରି ଏଇ ଯୋଉ ଭଗବତ ଗୀତା ଆମେ ଅଧ୍ୟୟନ କରିବା, ଅନ୍ୟାନ୍ୟ ଭଗବତ ଗୀତା ସହିତ ତ ଆମର ଯୋଉ ଗୀତା ମହାତ୍ମରେ ଅନେକ କଥା ବର୍ଣ୍ଣନା ଅଛି। ଭଗବତ ଗୀତା ପଢିଲେ ଯେ କେତେ କେତେ ଗାଭୀ ଦାନର ଫଳ, କେତେ ସ୍ୱର୍ଣ୍ଣ ଦାନର ଫଳ, ନାମ କଲେ ଯେମିତି ରହିଛି ଫଳ, ସେମିତି ବହୁତ ଫଳ ବି ତା ସହିତ ସମାନ ନୁହେଁ, ଏଇଟା ବି ସେଇଭଳିଆ। ଆଉ ଭଗବତ ଗୀତା ପଢିଲେ ବିଶେଷ କରି କଣ ହବ ନା, ଏଇଟା ଭକ୍ତି ପ୍ରାପ୍ତ ହବ। ପାର୍ବତୀ ଦେବୀ ବି କାହିଁକି କାହିଁକି ଶୁଣିବା ପାଇଁ ଚାହିଁଥିଲେ ଶିବଙ୍କଠୁ, ସେ ଚାହିଁଥିଲେ ଯେ ଭଗବାନ ବିଷ୍ଣୁଙ୍କ ପ୍ରତି ତାଙ୍କର ଯେମିତି ଭକ୍ତି ପ୍ରାପ୍ତ ହବ। ଦେବତା ମାନେ ଜଗତରେ କଣ ଦେଇପାରନ୍ତି ନା, ଧର୍ମ ଅର୍ଥ କାମ ଦେବତା ମାନେ ଦେଇପାରିବେ, କିନ୍ତୁ ମୋକ୍ଷ ବା ଭଗବତ ଭକ୍ତି କେବେ ଦେବତା ମାନେ ଦେଇପାରିବେନି। ଧର୍ମ ଅର୍ଥ କାମ ଏଇ ତିନିଟା, ଏଇ ତିନି ଚତୁର୍ବର୍ଗରୁ ତିନିଟା ଜିନିଷ ଦେବତା ମାନେ ଦେବେ, ଭଗବାନ ହିଁ କେବଳ ଭକ୍ତି ଦେଇପାରିବେ। ସେଥିପାଇଁ ପାର୍ବତୀ ଦେବୀ ଶିବଙ୍କ ପାଖରେ ଶୁଣୁଥିଲେ ଯେ ଭଗବତ କଥା ଶ୍ରବଣ କଲେ ଭଗବାନ ବିଷ୍ଣୁଙ୍କ ପ୍ରତି ଯେମିତି ଭକ୍ତି ଲାଭ ହବ, ସେଇଥିପାଇଁ ସେ ଶିବଙ୍କଠୁ ଶୁଣୁଛନ୍ତି। ଆଉ ଯୋଉ କଥା ଶୁଣୁଛନ୍ତି ଏଠି ପାର୍ବତୀ ଦେବୀ ପଚାରୁଛନ୍ତି, ଆଉ ଲକ୍ଷ୍ମୀ ଦେବୀ ବି ଭଗବାନ ସେଇ କଥା ଶିବ ଯାହା କହୁଛନ୍ତି, ଲକ୍ଷ୍ମୀ ଦେବୀ ସେ କଥା ଏଇ ଗୀତାର ସମସ୍ତ ଅଧ୍ୟାୟର ମହାତ୍ମା ଶ୍ରବଣ କରିବା ପାଇଁ ଚାହିଁଛନ୍ତି। ଆଉ ଆମେ କଣ କରିବା ନା, ଏ ଭଗବତ ଗୀତା ପ୍ରଥମ ଅଧ୍ୟାୟ ଯୋଉ ରହିଛି, ଏ ଭଗବତ ଗୀତା ପ୍ରଥମ ଅଧ୍ୟାୟ ପାଠ କଲେ ଅଠରଟା ଅଧ୍ୟାୟର ଅଠରଟା ମହାତ୍ମ୍ୟ ରହିଛି। ଭଗବାନ ବିଷ୍ଣୁ ନିଜେ ଲକ୍ଷ୍ମୀଙ୍କୁ ବର୍ଣ୍ଣନା କରିଛନ୍ତି। ତ ଆଜି ଆମେ ଯାହା ଦୁଇ ତିନିଟା ଅଧ୍ୟାୟର ମହାତ୍ମ୍ୟ ଶ୍ରବଣ କରିବା ସମୟ ପର୍ଯ୍ୟନ୍ତ, ଏମିତି ପ୍ରତ୍ୟେକ ଥର ଯଦି ଅନୁଷ୍ଠାନ ହବ ଏ ଅନୁଷ୍ଠାନରେ ଆମେ ଥରେ ଥରେ ପାଠ କରିବା। ଆଉ ମନେ ଅଛି ଏଇ କଣ ହୁଏ ବେଳେବେଳେ ଯୋଉ ଆମର ଇସ୍କନ କଣ ହଉଛି ଏକାଦଶୀରେ ପାଳନ କରୁଛନ୍ତି ମହାତ୍ମ୍ୟ, ଆଜି ଆମେ ପାଳନ କରୁଛେ ବା ଗାଁରେ ଆମର ଅନେକ ଲୋକ ପାଳନ କରୁଛନ୍ତି। ବାସ୍ତବିକ ଗୋଟେ ଚନ୍ଦ୍ର ମତ ଗୋଟେ ସୂର୍ଯ୍ୟ ମତ ଥାଏ, ଯେମିତି ଆମେ ଜାଣିଛନ୍ତି ନା ବିରାଟ ଯୁଦ୍ଧରେ ଅର୍ଜୁନ ଯେତେବେଳେ ଗୃହନଳା ହେଇକି ଗଲେ ବିରାଟର ପୁତ୍ର ଉତ୍ତର ସାଙ୍ଗରେ ଯୁଦ୍ଧ କରିବା ପାଇଁ ଗଲେ, ସେତେବେଳେ ଅର୍ଜୁନ ଆଦି ସମସ୍ତେ ପାଣ୍ଡବ ମାନେ ଅଜ୍ଞାତବାସରେ ଥିଲେ। ଅଜ୍ଞାତବାସ ପରେ ତାଙ୍କ ଭିତରେ ଦ୍ୱନ୍ଦ୍ୱ ଯେତେବେଳେ ଯୁଦ୍ଧ ହେଲା, ଅର୍ଜୁନ ସେମାନଙ୍କୁ ସବୁ ମୋହାଚ୍ଛନ୍ନ କରିଦେଲେ। ତାପରେ ସେମାନେ କହିଲେ ନା ଅଜ୍ଞାତବାସ ସମୟରେ ତ ତାଙ୍କର ସମୟ ପୂର୍ଣ୍ଣ ହେଇନାହିଁ, ବର୍ଷ ପୂର୍ଣ୍ଣ ହେଇନି, ସେମାନେ ଯେହେତୁ ଅର୍ଜୁନ ସମ୍ମୁଖ ଆସୁ ଆମେ ତାଙ୍କୁ ଧରିନେଲୁ, ପୁଣି ସେମାନେ ବାର ବର୍ଷ ଅଜ୍ଞାତବାସରେ ରହିବେ, ଏଇଭଳିଆ ଯୋଉ ବିଧାନ ଥିଲା। କିନ୍ତୁ ବିଚାର ଦୃଷ୍ଟିରୁ ବର୍ଣ୍ଣନା ହେଲା କଲା ନା ସେମାନଙ୍କର ସମୟ ହେଇଯାଇଛି, ଆଉ ସେମାନେ କହିଲେ ଯେ ନା ସେମାନଙ୍କର ବର୍ଷ ପୂରଣ ହେଇନି। କାହିଁକି ନା ଚନ୍ଦ୍ରମତ, ଚନ୍ଦ୍ରଗଣନା ଆଉ ସୂର୍ଯ୍ୟ ଗଣନା ଦୁଇଟା ଥାଏ। ଆମର ବୈଷ୍ଣବମାନେ ପୂର୍ଣ୍ଣିମାରୁ ପୂର୍ଣ୍ଣିମାକୁ ତିଥି ଅନୁସାରେ ଗଣନା ହୁଏ ବୈଷ୍ଣବମାନଙ୍କର, ଚନ୍ଦ୍ର ତିଥି ଚନ୍ଦ୍ର ପକ୍ଷ ଅନୁସାରେ ଆମର ଗଣନା ହୁଏ, ଆଉ ଗୋଟେ ସୂର୍ଯ୍ୟ ଗଣନା। ସେଇଥିପାଇଁ ଗୋଟିଏ ପକ୍ଷର ସମୟ ହେଇଯାଇଛି ଆଉ ଗୋଟେ ପକ୍ଷର ସମୟ ହେଇନଥିଲା ସେମାନଙ୍କ ବିଚାର ଅନୁସାରେ। ସେମିତି ବି ଆମର ବେଳେବେଳେ ତିଥି ଏପଟ ସେପଟ ହୁଏ। ଯାହା ବି ହଉ, ଏଇ ପ୍ରଥମ ଅଧ୍ୟାୟର ମହାତ୍ମ୍ୟ ଆମେ ବର୍ଣ୍ଣନା କରିବା, ସମସ୍ତେ ଶ୍ରବଣ କରିବେ, ତାପରେ ପରେ 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 ଅନ୍ୟାନ୍ୟ ଅଧ୍ୟାୟ। ଏଇ ପ୍ରଥମ ଅଧ୍ୟାୟଟା କଣ ନା ବିଷାଦ ଯୋଗ, ଭଗବତ ଗୀତାର ପ୍ରଥମ ଅଧ୍ୟାୟର ନା କଣ? ଆଜି ସମସ୍ତଙ୍କୁ ପଚାର ହବ ଯେ 18ଟା ଅଧ୍ୟାୟ କାହା ପରେ କଣ, ସମସ୍ତେ ଜଞ୍ଜନ ଜଞ୍ଜନ କହିବେ ହେଲା, ଯିଏ କହିବ ତାକୁ ପ୍ରାଇଜ ମିଳିବ। ଆଉ ଯାହା ପଚରା ହବ ତାପରେ ଲାଷ୍ଟରେ ବି ପ୍ରଶ୍ନ ପଚରା ହବ କିଏ କେତେଟା ମୁଖସ୍ଥ ରଖିଲେ। ଏମିତି କଥା ପ୍ରଥମ ଅଧ୍ୟାୟ ନା କଣ? ବିଷାଦ ଯୋଗ। ଅର୍ଜୁନ ବିଷାଦଗ୍ରସ୍ତ ହେଇଛନ୍ତି, ଏଇ ବିଷାଦ ଯୋଗରେ ଥରେ ସୁଶର୍ମା ନାମକ ଜଣେ ବ୍ରାହ୍ମଣ, ସେ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିକି ମଧ୍ୟ ବ୍ରହ୍ମବନ୍ଧୁ ଥିଲେ। ହରେ କୃଷ୍ଣ, ମା ମାନେ କଥା କହୁଛନ୍ତି କେମିତି ଶୁଣୁଛନ୍ତି ସମସ୍ତେ? କହିବା ନା ବନ୍ଦ କରିଦବା? ଯଦି ଆପଣ ମାନେ କଥା କହିବେ ତାହେଲେ ମୁଁ ବନ୍ଦ କରିଦେବି ମାଇକ୍ରେ, ଫୋନଟା ଆପଣଙ୍କୁ ମାନଙ୍କୁ ଦେବି। ସୁଶର୍ମା ନାମକ ଜଣେ ବ୍ରାହ୍ମଣ ଥିଲେ, ଏଇ ବ୍ରାହ୍ମଣ ବ୍ରହ୍ମବନ୍ଧୁ ଭଳି କାମ କରୁଥିଲେ। ବ୍ରହ୍ମ ମାନେ ବ୍ରାହ୍ମଣ ହେଇକି ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିକି ବ୍ରାହ୍ମଣୋଚିତ କର୍ତ୍ତବ୍ୟ କର୍ମ ଯିଏ ନ କରିବ, ଅପକର୍ମ କରିବ, ତାକୁ ବ୍ରହ୍ମବନ୍ଧୁ ବୋଲି କୁହାଯାଏ। ଆଉ ଏଇଭଳି ବିଶେଷ କରି ଇଏ କଣ କରେ ନା, ଏ ସୁଶର୍ମା ବିଭିନ୍ନ ଆଡ଼େ ତ ମଦମାଂସ ଖାଏ, ଚୋରି କରେ, ଆଦି ଏଭଳି କର୍ମ କରେ। ଏଭଳିଆ କରତେ କରତେ ଶେଷରେ ସେ କଣ କରୁଛି, ତାହେଲେ ଜଙ୍ଗଲରୁ ପତ୍ର ଫତ୍ର ଆଣିକି ବିକ୍ରି କରେ, ଏଭଳି ମଦ ମାଂସ ଖାଇକି ଜୀବନ ବିତା, ପର ସ୍ତ୍ରୀ ଗମନ କରେ, ଏଭଳିଆ କାର୍ଯ୍ୟ ଯେତେବେଳେ କରିଛି, ଥରେ ଜଙ୍ଗଲ ଯେତେବେଳେ ଯାଇଛି ସେ ସର୍ପାଘାତରେ ତାର ମୃତ୍ୟୁ ହେଇଛି। ଯେତେବେଳେ ସର୍ପାଘାତରେ ତାର ମୃତ୍ୟୁ ହେଇଛି, ମୃତ୍ୟୁ ହବା ପରେ ତାର କଣ ହେଇଛି ନା, ସେ ଗୋଟେ ବଳଦ ହେଇକି ଜନ୍ମଗ୍ରହଣ କରିଛି। ବ୍ରାହ୍ମଣ ଶରୀରରୁ କୋଉ ଶରୀରକୁ ପଳେଇଲା? ବଳଦ ଶରୀରକୁ। ଯିଏ ଯୋଉ ସ୍ଥିତିରେ ରହିଛି ସେଇ ସ୍ଥିତିରେ ରହିକି ଯଦି ସେଇଭଳିଆ କର୍ମ ନ କରିବ, ତାକୁ ଏଇଭଳିଆ ନିମ୍ନ ଯୋନି ଗ୍ରହଣ କରିବା ପାଇଁ ପଡିବ। ଆଉ ଏଇଥିରେ ବଳଦ ହେଇକି ସେ ଜନ୍ମଗ୍ରହଣ କରିଛି କୋଉଠି ନା, ଜଣେ ପଙ୍ଗୁ ଲୋକ ପାଖରେ, ଗୋଟେ ଛୋଟା ଲୋକ ପାଖରେ ସେ ବ୍ରାହ୍ମଣ ହେଇକି ଜନ୍ମ ନା ବଳଦ ହେଇକି ଜନ୍ମଗ୍ରହଣ କରିଛି। ବ୍ରାହ୍ମଣ ଜୀବନରେ ବ୍ରହ୍ମଣଚିତ କର୍ମ ନ କରିବ, ଯିଏ ଯୋଉ ସ୍ଥାନରେ ଥାଉ, ତାହେଲେ ତାକୁ କଣ କରିବା ପାଇଁ ପଡିବ ନା, ସେ ଅପକର୍ମ କଲା, ସାଧାରଣ ପଶୁ ଭଳିଆ କର୍ମ କଲା, ପଶୁ ଶରୀର ତାକୁ ମିଳିଗଲା। ଆଉ ବଳଦ ହେଇକି ଯେତେବେଳେ ଜନ୍ମଗ୍ରହଣ କଲା, ଏଇ ଛୋଟା ଲୋକଟି କଣ କରେ, ନିଜେ ଛୋଟା ପରିଶ୍ରମ କରିପାରେନି, ନିଜେ କଣ କରେ ନାଇଁ, ବଳଦ ଉପରେ ସବୁ ବୋଝା ଲଦିକି ଆସେ, ନିଜେ ବି ତା ଉପରେ ବସେ। ଛୋଟା ଲୋକ କଣ କରିବ, ତା ଉପରେ ବସିକି ତାକୁ ଅଡେଇକି ନବ, ନିଜେ ବସିବ। ଆଉ ଏମିତି ବହୁ ବହୁ ବୋଝା ବୋହେ, ଏତେ ଭାର ଦେଇକି ସେ ବୋହେ, ଆକୁ ବହୁତ କଷ୍ଟ ହୁଏ, ସହି ପାରେନି ବଳଦ। ଆଉ ଦିନକର ଘଟଣା କଣ ନା, ଯେତେବେଳେ ତାପରେ ବୋଝା ନେଇକି ଆସୁଛି, ଏତେ ବୋଝା ଲଦିଛି, ଆଉ ଲଦିଛି ପୁଣି କଣ ଜୋରେ ଜୋରେ ପିଟୁଛି, ଯେମିତି ଶୀଘ୍ର ଶୀଘ୍ର ଯା, କାହିଁକିନା ଭାର ଭାର ବୋହିକି ଧୀରେ ଧୀରେ ଗଲେ ବେଶୀ କଷ୍ଟ ହବ, ସେଥିରେ ଜୋରେ ଜୋରେ ବୟା ପାଇଁ ତାକୁ ଆହୁରି ପିଟିଛି। ଏ ଯାଇତେ ଯାଇତେ ସେ କଣ ହେଇଛି ନା, ଏଇ ବଳଦଟା ଗୋଟେ ଜାଗାରେ ଟିକେ ଝୁଣ୍ଟି ହେଇ ପଡିଛି, ଝୁଣ୍ଟି ହେଇକି ଯେତେବେଳେ ପଡିଯାଇଛି, ଏତେ ଗୁଡା ଭାରି ବୋଝା ରହିଛି, ବୋଝା ଉପରେ ପୁରା ପରିଶ୍ରାନ୍ତ, ମାନେ ଯେମିତି ଏତେ କଷ୍ଟ ପାଉଛି ସେ ବଳଦ ଆଉ ସହିପାରୁନି। ଆଉ ଯେତେବେଳେ ଝୁଣ୍ଟି ହେଇକି ପଡିଯାଇଛି, ପଡିଲା ପରେ ସେ ଯେତେବେଳେ ପଡିଛି ଅଚେତ ହେଇଯାଇଛି, ପୁରା ମାନେ ମୃତ୍ୟୁ ଭଳିଆ, ଜଷ୍ଟ ମୃତ୍ୟୁବରଣ କରିବ ଏଭଳିଆ। ଆଉ ସେଇ ସମୟରେ ପଡିଛି, ସବୁ ଲୋକ ଲୋକ ଯେତେବେଳେ ଯାଉଛନ୍ତି ରାସ୍ତାରେ, ସବୁ ଲୋକ ଦେଖିକି ତାଙ୍କୁ ବହୁତ ହାଏ ହାଏ, ଏତେ ଗୋରୁଟାକୁ ସ୍ୱାଭାବିକ ଗୋରୁ ପ୍ରତି ଦୟା, ତୁ ମୂର୍ଖଟା, ଏଇ ଗୋରୁଟାକୁ ଏତେ ବୋଝା ଦେଇଛି, ଇଏ କରୁଛି, ହିଁ କେତେ କଷ୍ଟ ପାଉଛି, କେତେ କଷ୍ଟ ପାଉଛି, ଏତେ କଷ୍ଟ ପାଉଥିବା ଦେଖିକି ଗୋରୁଟାର, ଯିଏ ଯାଉଛି କିଛି ବ୍ରାହ୍ମଣ ଯାଉଛନ୍ତି, ସମସ୍ତେ ତା ପ୍ରତି ସଦୟ ହେଇକି କହୁଛନ୍ତି, ଆହା ତୁ ମୋର ଏତେ କଷ୍ଟ ପାଉଛି ଗୋରୁଟା, ଯୋଉ କଷ୍ଟ ଦେଖିକି କହୁଛି, ମୋର ଯାହା ଜୀବନରେ ପୁଣ୍ୟ ଅଛି ମୁଁ ଗୋରୁଟାକୁ ଦେଲି। ଯିଏ ଯାଉଛି ତାର ପ୍ରତି ସଦୟ ସହାନୁଭୂତି ଆସୁଛି, ସେ ସେଭଳିଆ କଥା କହୁଛି, ଏଇ କହିବା ଦ୍ୱାରା କହୁଛନ୍ତି। ଏମିତି କହିତେ କହିତେ ଗୋଟେ ବେଶ୍ୟା ଆସିଛି, ବେଶିଆ ଯେତେବେଳେ ଆସିଛି ସେ ବେଶିଆ ବି ଆସିଛି ଦେଖି ସିଏ ବି କଷ୍ଟ ଦେଖିକି ସମସ୍ତଙ୍କର ଦୟା ହଉଛି ହେଲା ଭଳିଆ ସେ ତା ମନରେ ବି ଦୟା ଆସେ। ସିଏ କହୁଛି ମୋ ଜୀବନରେ ଯାହା ପୁଣ୍ୟ ଯଦି ମୁଁ କିଛି କରିଥାଏ ମୋ ପୁଣ୍ୟ ଏଇ ଗୋରୁଟାକୁ ଦେଲି ଏଇ ଗୋରୁଟା ମୁଁ ଉଦ୍ଧାର ପ୍ରାପ୍ତ ହେଇଯାଉ। ଏଇ ବେଶିଆ ବି କହିକି ଯାଇଛି ଏମିତି ସବୁ କହିକି ଚାଲିଗଲେ ବଳଦଟା ବି ମରିଗଲା। ଯେତେବେଳେ ବଳଦଟା ମରିଗଲା ମଲା ପରେ ତାର କର୍ମ ବିଚାର ହେଲା କୋଉଠି ଜମାଳୟରେ। ଜମାଳୟକୁ ଯେତେବେଳେ ଗଲା ଜମାଳୟରେ ବିଚାର ହେଲା। ବିଚାର ହେଲା ପରେ ଯମରାଜ ସେ ବଳଦକୁ କହିଲେ ସେ ବଳଦ ପରେ ସେ ସୁଶର୍ମା ବ୍ରାହ୍ମଣ ତ ସେ କଣ କହିଲେ ଯେ ତୋର ଏବେ ସମସ୍ତ କର୍ମ ବନ୍ଧନ ମୁକ୍ତ ହେଇଗଲା। ତୋର ଆଉ କୌଣସି କର୍ମର ବନ୍ଧନ ନାହିଁ ତୋ ଜୀବନରେ। ତୁ ମୁକ୍ତ ହେଇଗଲୁ କର୍ମବନ୍ଧନରୁ ସମ୍ପୂର୍ଣ୍ଣ ମୁକ୍ତ ହେଇଗଲୁ। ଇଏ ଆଶ୍ଚର୍ଯ୍ୟ ହେଇଗଲା କାହିଁକିନା ଆମର ତ ଆତ୍ମା ଆମେ ଯେତେବେଳେ ଜମାଳୟକୁ ଯିବା ଆମେ କୋଉ କୋଉ ଜୀବନରେ କଣ କଣ କର୍ମ କରୁଛନ୍ତି ତାର ହିସାବ ସବୁ ଆମ ଏଇ ଜୀବନ ପାଇଁ କର୍ମ ପାଇଁ ଏଇଭଳିଆ ଫଳ ଏଇ ଜୀବନ ପାଇଁ ଏଇଭଳିଆ ଫଳ ସବୁ ଆମେ ସମସ୍ତେ ଜାଣିପାରିବା। ସେଠି ସବୁ ଖେଳ ପଡିବ ସେଠି ସ୍ମରଣ ଶକ୍ତି ଦେଇଦେବେ ଆମ ମେମୋରି ଚାର୍ଜ କରିଦେଉଛୁ କଣ କଣ ଥିଲୁ କଣ ନାହିଁ କଣ କଣ କଷ୍ଟ ପାଉଛୁ କୋଉ କର୍ମ ପାଇଁ ସବୁ ହେଇଗଲା। ହେଇଗଲା ପରେ ଯେତେବେଳେ ତା କହିଲେ କୌଣସି ତୋର ଆଉ କୌଣସି କର୍ମ ବନ୍ଧନ ନାହିଁ ତୁ ମୁକ୍ତ ହେଇଗଲୁ। ଆଶ୍ଚର୍ଯ୍ୟ ହେଇଗଲା ମୁଁ ଗତ ଜନ୍ମରେ ଏତେ ପାପ କରିଥିଲି ବୋଲି ବଳଦ ଜନ୍ମ ପାଇଲି ଏଇ ଜୀବନରେ ଏତେ କଷ୍ଟ କଲି କିନ୍ତୁ ବଳଦ ଜନ୍ମରେ କଣ ସ୍ୱୀକୃତି କଲି ଯେ ମୁଁ ମୋର ସମସ୍ତ କର୍ମ ବନ୍ଧନ ମୁଁ ଉଦ୍ଧାର ପାଇଗଲି। ସେ ଯମରାଜ କହିଲେ ଦେଖ ଏଇଥିପାଇଁ ପାଇଲ ତମେ ଯେଉଁ ବଳଦ ଜୀବନରେ ଥିଲ ବହୁତ କଷ୍ଟ ପାଉଥିଲ ସେଇ ଅନେକ ଲୋକ ତମକୁ ପୁଣ୍ୟ ଦେଇଛନ୍ତି କହି କାହାର ପୁଣ୍ୟ ନାହିଁ ଯେ ତମ ପ୍ରତି ଜଳ ବନ୍ଧନରୁ ଉଦ୍ଧାର କରିବା ପାଇଁ। ସେ ବେଶିଆଟା ତମକୁ ଯୋଉ ପୁଣ୍ୟ ଦେଲା ବହୁତ ଦେଲା ଯୋଉ ବେଶିଆ ତମକୁ ପୁଣ୍ୟ ଦେଇଦେଲା ସେ ବେଶିଆର ପୁଣ୍ୟ ବଳରେ ତମେ କଣ କଲ ନା କର୍ମ ଜଳ ବନ୍ଧନରୁ ଉଦ୍ଧାର ହେଇଗଲ ସମସ୍ତ ବନ୍ଧନରୁ ତମେ ମୁକ୍ତ ହେଲ। ଆଶ୍ଚର୍ଯ୍ୟ ହେଇଗଲା କହିଲା ତାହେଲେ ଠିକ ଅଛି ଯଦି କଣ ଏ ବେଶିଆଟା କରିଥିଲା ଯେ ମୋତେ ପୁଣ୍ୟ ଦେଲା ସେଠୁ ସେ ଭଗବତ ଭକ୍ତି ହବାର ପୁଣି ସୁଯୋଗ ଦେବେ ତାର କର୍ମବନ୍ଧନ ସିନା ଶେଷ ହେଇଗଲା ଯେମିତି ଅଜାମିଳର ଶେଷ ହେଇଗଲା ବିଷ୍ଣୁ ଦତ୍ତ ମାନେ ରକ୍ଷା କଲେ ସେ ପୁଣି ଗଲା ହରିଦ୍ୱାର ତପସ୍ୟା କଲା ତା ଭକ୍ତି ବଳରେ ଉଦ୍ଧାର ପ୍ରାପ୍ତ ହେଲା ପୁଣି ଆକୁ ପୂର୍ଣ୍ଣବାନ ପୁଣି ବ୍ରାହ୍ମଣ କୂଳରେ ଜନ୍ମ ଦିଆଗଲା। ଯେମିତି ଭଗବତ ଭଗବାନ ଗୀତାରେ କଣ କହୁଛନ୍ତି ଯେ ଯୋଗ ଯେତେବେଳେ ଯୋଗଭ୍ରଷ୍ଟ ସୂଚିନା ଶ୍ରୀମଦାଙ୍ଗ ଏହି ଯୋଗଭ୍ରଷ୍ଟ ବି ଜାଣେ ଯେତେବେଳେ ଯୋଗ ପଥରେ ସିଦ୍ଧିଲାଭ ନ କରିପାରିଛି ତାକୁ ପୁଣି ସୁଯୋଗ ଦିଆଯିବ ଧନୀ ପରିବାରରେ ନହେଲେ ବ୍ରାହ୍ମଣ ଆଦି ପରିବାରରେ ବୈଷ୍ଣବ ପରିବାରରେ ଜନ୍ମ ଦେଲେ ସେ ପୁଣି ଭଗବତ ଭକ୍ତି ଅନୁଶୀଳନ କରିପାରିବ। ହଁ ଭଗବାନ ତାକୁ ସୁଯୋଗ ଦେଲେ ପୁଣି ବ୍ରାହ୍ମଣ କୂଳରେ ସେ ଆସି ଜନ୍ମ ଗ୍ରହଣ କଲା। ତାର ସବୁ କଥା କଣ ନା କିନ୍ତୁ ଏଇ ଜୀବନ ଯେତେବେଳେ କର୍ମବନ୍ଧନ ମୁକ୍ତ ହେଇଯାଇଛି ତାର ସେ ଜମାଳୟର ଘଟଣା ସବୁ ମନେ ରହିଲା ଏଇ ବ୍ରାହ୍ମଣ ଯେ ମୁଁ ଏଇ କର୍ମ କରିଥିଲି ମୁଁ କଣ ସେ ବେଶିଆଟାକୁ ସେ ଖୋଜୁଛି ସେ ବେଶିଆର ନାମ ଠିକଣା ସବୁ ସେଠୁ ଜାଣିକି ଆସିଛି ଜାତିସ୍ମର ହେଇଗଲା। ଯେହେତୁ ଜାତିସ୍ମର ହେଇଗଲା ସେଠୁ ସେ କଣ ହେଲା ନା ସେ ଲୋକଟା କି କଣ ପୁଣ୍ୟ ମତେ ଦେଇଥିଲା ଯାହାଦ୍ୱାରା କି ମୁଁ ସମସ୍ତ ବନ୍ଧନ ମୁକ୍ତ ହେଲି ତା ମନେ ମନେ ଖୋଜୁଛି। ଖୋଜତେ ଖୋଜତେ ସେ ନିକଟରେ ଅଳ୍ପ ଦୂରରେ ସେ ବେଶିଆ ଘର ଖବର ପାଇଲା ଯେତେବେଳେ ବଡ ହେଇଗଲା ଛୋଟବେଳେ ବଡ ହେଇଗଲା ସେତେବେଳେ ତାକୁ ଖୋଜିଲା ଖୋଜିଲା ପରେ ତାର ଠିକଣା ପାଇଲା ଯାହାକି ସେ ବେଶିଆକୁ ପଚାରିଲା ଯେ ନିଜର ପରିଚୟ ଦେଲା ଆପଣ କଣ ନିଜର ବି କହିଲା ଘଟଣା କହିଲା ପରେ ସେ କହିଲା ଯେ ଆପଣ ମୋତେ ଏମିତି ଏମିତି ପୁଣ୍ୟ ଦେଇଥିଲେ ଆପଣ କଣ ପୁଣ୍ୟ କରିଥିଲେ ସେ କଥାଟା କହୁଥିଲେ ମୁଁ ପୁଣ୍ୟ କରିଥିଲି ମୁଁ ତ କିଛି ପୁଣ୍ୟ କରିନି ମୁଁ କହିଲେ ପୁଣ୍ୟ କରୁନା ତାହେଲେ ମୋତେ ଦେଲେ କଣ କହିଲେ ଦେଖ ମୁଁ ତ କିଛି କରିନି ମୁଁ ତ ବେଶ ପ୍ରତି କରେ କିନ୍ତୁ ମୋ ଘରେ ଗୋଟେ ପକ୍ଷୀ ଅଛି ଶୁଆ ଅଛି ସେ ଶୁଆଟା ଡେଲି କଣ ସଂସ୍କୃତ ସବୁ କୁହେ ଯାହା ସେ କିଛି ପଢିଛି ସେଇଟା କୁହେ ମୁଁ ତାଠୁ ଶୁଣେ ଆଉ ମୁଁ କହିତେ କହିତେ ମୁଁ ବି କିଛି ଶିଖିଯାଇଛି ମୁଁ ସେଇ ତା ସାଙ୍ଗରେ ପଢେ ମୁଁ ବି ବେଳେ ବେଳେ ପଢେ ହଁ ମୁଁ ବି ଆବୃତ୍ତି କରେ। ଆଉ ଯେତେବେଳେ ସେ କହିଲେ କଣ ହେଲା ଏଇ ତାହେଲେ ବେଶିଆଟା କହିଲେ ପକ୍ଷୀଟାକୁ ତା ଘରୁ ଯାଇକି ଯେତେବେଳେ ପକ୍ଷୀକି ପଚରା ଗଲା ପକ୍ଷୀଟା ଘରେ ଯେତେବେଳେ ପକ୍ଷୀ ପଚାରିଲା ଶୁଆ ପକ୍ଷୀକି ଯେ କଣ ତୁ ପାଠ କରୁ କହିଲେ ମୁଁ ପାଠ କରେ କଣ ନା ସେ ବି ବଡ଼ କାହାଣୀ ତା ଜୀବନ ବୃତ୍ତାନ୍ତ କହିଛି କଣ ହେଇଛି ନା ମୁଁ ପୂର୍ବ ଜୀବନରେ ଜଣେ ବ୍ରାହ୍ମଣ ଥିଲି ପକ୍ଷୀ କହୁଛି ମୁଁ ପୂର୍ବ ଜୀବନରେ ବ୍ରାହ୍ମଣ ଥିଲି ମୁଁ ଏତେ ଅହଙ୍କାରୀ ଏତେ କ୍ରୋଧୀ ଥିଲି ମୋତେ କେହି ଭଲ ପାଉନଥିଲି ଆଉ ମୁଁ ମୃତ୍ୟୁବରଣ ପରେ ମୁଁ ଏଇ ପକ୍ଷୀ ଜନ୍ମ ପାଇଲି ବ୍ରାହ୍ମଣ ଜୀ ତ କର୍ମ କଲିନି ମୋତେ ପକ୍ଷୀ ଜନ୍ମ ମିଳିଲା ଆଉ ପକ୍ଷୀ ଜନ୍ମ ହବା ସାଥେ ସାଥେ ମୋ ବା ମୁଁ ତ କ'ଣ କରିଥିଲି ନା ମରୁ ଅଞ୍ଚଳରେ ପୁରା ମରୁଭୂମି ଅଞ୍ଚଳରେ ମୋର ଜନ୍ମ ହୋଇଥିଲା ଆଉ ସେଠି କ'ଣ ହେଇଛି ମୁଁ ଜନ୍ମ ହବାର ଅଳ୍ପ କିଛି ଦିନ ପରେ ମୋ ବାପା ମା ଚାଲିଗଲେ ସିଏ ବି ମରିଗଲେ ଆଉ ମୁଁ କ'ଣ କରୁଥିଲି ନା ସେ ମରୁ ଉତ୍ତପ୍ତ ବାଲିରେ କ'ଣ ପଡ଼ିକି ଛଟପଟ କରୁଥିଲି ଆଉ ଦିନେ ଆଶ୍ରମର ଜଣେ ଋଷି କଣ କରିଥିଲେ ନା, ସେ ରାସ୍ତା ଦେଇକି ଯାଉଥିଲେ, ଯାଇକି ଯାଇକି ଛୋଟ ଶିଶୁ ମତେ ଦେଖିକି ତାଙ୍କ ମନରେ ବହୁତ ଦୟା ଆସିଲା, ଦୟା ଆସିଲା ବୋଲି କଣ ହେଲା ନା, ସିଏ ମତେ ନେଇ ଚାଲିଗଲେ। ଯେହେତୁ ନେଇ ଚାଲିକି ତାଙ୍କ ଆଶ୍ରମରେ ରଖିଲେ, ମୁଁ କଣ କଲି ନା, ଆଶ୍ରମରେ ସେ ମୁନି କଣ କରୁଥିଲେ, ତାଙ୍କର ଯୋଉ ଗୁରୁକୁଳରେ ଯୋଉ ପିଲାମାନଙ୍କୁ ରଖି ପଢଉଥିଲେ, ସେ ଛୋଟ ପିଲାମାନଙ୍କୁ ସେମାନେ ପ୍ରତ୍ୟେକ ଦିନ କଣ କରନ୍ତି, ଏଇ ଭଗବତ ଗୀତାର ପ୍ରଥମ ଅଧ୍ୟାୟର ଶ୍ଳୋକ ଗୁଡାକ ସବୁ ମୁଖସ୍ଥ କରନ୍ତି। ଆ ମୋର ତ ଛୁଆ ଜୀବନରେ ଗୋଟେ ସ୍ୱଭାବ, ଯିଏ ଯାହା କହିଲା ମୁଁ ସେଇଟାକୁ କହିବାର ସ୍ୱଭାବ, ଛୁଆମାନଙ୍କୁ ଯାହା କହିଦେଲେ ସେଇଟା କହିବା, ଆଉ କହିବାର ସ୍ୱଭାବ। ସେମାନେ କହନ୍ତି ମୁଁ ଯେ କହେ ତା ନୁହେଁ, ମୁଁ କହିଲେ ତାଙ୍କ ସାଙ୍ଗରେ ସେମାନେ ଖୁସି ହେଇକି ମତେ ଭଲ ଖାଇବା ଆଣିକି ଦିଅନ୍ତି, ବହୁତ ଖୁସି ହେଇଯାନ୍ତି ମୁଁ କହୁଛି ବୋଲି ତାଙ୍କ ସାଙ୍ଗରେ। ଆଉ ସେମାନେ ଖୁସି ହେଇକି କଣ କରନ୍ତି, ମତେ ଖାଇବା ଆଣିବି, ମୁଁ ସେଇ ଲୋଭରେ ମତେ ଭଲ ଲାଗେ, ମୁଁ ତାଙ୍କ ସାଙ୍ଗରେ କହିବି, ମୁଁ ବି ଛୁଆ ସାଙ୍ଗରେ ପଢେ। ଆଉ କହିଲେ କହିଲେ ପ୍ରଥମ ଶ୍ଳୋକ କାରଣ କହୁଛି ଭଗବତ ଗୀତାର, ପ୍ରଥମ ଶ୍ଳୋକ ହେଲା ଏଇ ଅନୁସାରେ ସେ ପକ୍ଷୀଟା ବି ପାଠ କରିଦେଲି। ସିଏ ପାଠ କରତେ କରତେ କହିଲେ ମୁଁ ପକ୍ଷୀ ଆଶ୍ରମରେ ଥିଲି ଦିନେ, କୁମାର ମାନେ କୁଆଡେ ଖେଳୁଥିଲେ ଅନ୍ୟ ଆଡେ, ଆଉ ମୁନି ବି ଚାଲି ଯାଇଥିଲେ ଭିକ୍ଷା ପାଇଁ, ଏଇ ସମୟରେ ଗୋଟେ ଚୋର କଣ କରୁଛି, ଚୋରି କରତେ ଯାଇକି ସିଏ ବି କଣ କରେ, ଚୋରି କରତେ 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 ଆଉ ରୋଷେଇ ଆଶ୍ରମରେ ଜଙ୍ଗଲରେ ପଶିଛି, ଆଉ ଦେଖିଛି ରୋଷେଇ ଆଶ୍ରମରେ କିଛି ପାଇନି, ଆଶ୍ରମରେ କଣ ଅଛି କିଛି ନାହିଁ, ଆଉ ମତେ ହିଁ ସେଇ ତାଙ୍କ ଆଶ୍ରମରୁ ନେଇ ଚାଲିଗଲା, ପିଞ୍ଜରା ସହ ମତେ ଚୋରି କରିକି ନେଇ ଚାଲିଗଲା, କହିଲା ବିକିଦେ ଆକୁ ବେଶୀ ପଇସା ହବ। ଆଉ ଆସ୍ତେ ଆସ୍ତେ କଣ ହେଲା ନା, ଏଇ ବେଶିଆ ସାଙ୍ଗରେ ଦେଖା ହେଲା, ପ୍ରଥମ ଦେଖା ହେଲା ତାକୁ ହିଁ ବିକ୍ରି କରିଦେଲା। ଆଉ ମୁଁ ଆସି କଣ କରିବି, ଏମିତି କିଣିଛି ଯାହା ଖାଇଦିଏ, ମୋର ତ ଅଭ୍ୟାସ ଅଛି, ମୁଁ ଡେଲି ଗୀତା ଶ୍ଳୋକ ପାଠ କରେ, ଆଉ ଡେଲି ଯାହା ଶିଖିଛି ଅଭ୍ୟାସ ଯାହା କରିଛି ସେଇଟା ମୁଁ ପାଠ କାହିଁ, ମୁଁ ତା ଆତ୍ମ ଜାଣିନି, ମୁଁ ଏଇ ହଉଛି ପାଠ କରେ। ଆଉ ସେଇଟାକୁ ବେଶିଆ ଶୁଣେ, ଯେହେତୁ ବେଶିଆ ଶୁଣିଛି ସିଏ ସାଙ୍ଗରେ ମୁଖସ୍ଥ କରିଛି, ଏଇ ଯୋଉ ବେଶିଆ ଏଇ ଯୋଉ ଗୀତା ପାଠ କରେ ତାଠୁ ଶୁଣିକି ଏତିକି ଶିଖିଛି। ଦେଖନ୍ତୁ ଶୁଦ୍ଧ ନୁହେଁ ପକ୍ଷୀ କଣ, ଗୋଟେ ସଂସ୍କୃତ ସହିତ ଋଷି କୁମାର ମାନେ ଯାହା କହୁଛନ୍ତି କଣ ଶୁଦ୍ଧ ଭାବେ ଶୁଆ ଶିଖିପାରିବ ନା, ଶୁଆଠୁ ନା ଦେଶିଆ ଯାହା ଶିଖିଛି ସେ ବି ମୂର୍ଖ, ସେ ଯାହା ଶୁଦ୍ଧ ଭାବେ ପାଠ କରିପାରିବ, ହେଲେ ବି ଗୀତା ପାଠ କରୁଛନ୍ତି ଶ୍ଳୋକ କ୍ରିୟା ସେଠୁ କଣ ହେଲା ନା, ସେଇ ଫଳ ମୁଁ ଯାହା ପ୍ରାପ୍ତ ହେଇଥିଲି ବେଶିଆ କହିଲା ସେଇ ଅନୁସାରେ ମୁଁ କହିଦେଲି। ତେଣୁ ଏଇ ଫଳ ପ୍ରଥମ ଭଗବତ ଗୀତାର ପ୍ରଥମ ଅଧ୍ୟାୟର ଯୋଉ ଶ୍ଳୋକ ଆକୃତିର ଯୋଉ ଫଳ ଏଇଟା ମୁଁ ଦେଇଦେଲି କାହା ନା, ଏଇ ଫଳ ପ୍ରାପ୍ତ ହେଇକି ସୁଶର୍ମ ବ୍ରାହ୍ମଣ ସମସ୍ତ କର୍ମ ବଳଦ ଜୀବନ ସବୁ ଜୀବନରୁ ମୁକ୍ତ ପ୍ରାପ୍ତ ହେଇଗଲା। ଏଇ ଗୀତା ପଢିକି କିଏ କିଏ ଗୀତାର ଏଇ ଗୀତା ପଢିକି ପ୍ରଥମ ଅଧ୍ୟାୟର ଶ୍ଳୋକ ପାଠ କରିକି କୋଉ କୋଉ ମାନେ ଉଦ୍ଧାର ହେଲେ, ପକ୍ଷୀ ଉଦ୍ଧାର ହେଲା, ବେଶିଆ ଉଦ୍ଧାର ହେଲା, ସୁଶର୍ମା ବ୍ରାହ୍ମଣ ଉଦ୍ଧାର ହେଲା, ତିନି ଜଣ। ତାହେଲେ ବୁଝିପାରୁଛନ୍ତି ଗୀତାର ମହାତ୍ମ କେତେ, କାହିଁକି କୁହାଯାଏ ମାନେ ଭଗବତ ଗୀତାର ଇଏ ବୁଝ ନ ବୁଝ ପଢ ଗୀତା ନା, ରୁଚୁ ରୁଚୁ ଖା ପିତା ବୁଝ ନ ବୁଝ ପଢ ଗୀତା, ଏଇ ହଉଛି କଥା। ବୁଝିଥିଲା ପକ୍ଷୀ ବୁଝିଥିଲା ନା, ବେଶିଆ ବୁଝିଥିଲା ନା, ତା ଫଳରେ ଦେଖନ୍ତୁ ତିନି ଜଣ ଉଦ୍ଧାର ପ୍ରାପ୍ତ ହେଲେ। ସେଇଥିପାଇଁ ଶକ୍ତି ଆଧ୍ୟାତ୍ମିକ ଶକ୍ତି କେମିତି ରହୁଛି, କାହିଁକି ସାଧୁ ସନ୍ଥ ମାନେ କାହାକୁ କହିଦେଲେ କୃପା ହେଇଯାଏ, ଏ ଭଗବତ ଗୀତା ଭଗବାନଙ୍କର ନିଜ ମୁଖ ଦିଶୁତ ବାଣୀ, ଆଉ କାହାର ନୁହେଁ, ଆଉ କେହି କହିନି ଦୁନିଆରେ, ଭଗବାନ ଭଗବାନଙ୍କ ଶାସ୍ତ୍ର ଅଭିନ୍ନ। ଆମେ ଗୀତା ଜୟନ୍ତୀ ଆଜି ପାଳନ କରୁଛେ, କୁହନ୍ତୁ ନା ଭଗବାନ ଶ୍ରୀକୃଷ୍ଣ ଜନ୍ମକୁ ଶ୍ରୀକୃଷ୍ଣ ଜୟନ୍ତୀ କୃଷ୍ଣ ଜୟନ୍ତୀ ବୋଲି କୁହନ୍ତି, କୁହନ୍ତି ତ ଗୀତା ଜୟନ୍ତୀ କୃଷ୍ଣ ଜୟନ୍ତୀ ଛଡା କୋଉଠି କୁହାଯାଏ, ରାମ ଜୟନ୍ତୀ କୁହାଯାଏ, ନୃସିଂହ ଜୟନ୍ତୀ, ବାମନ ଜୟନ୍ତୀ, ଆଉ କାହାର କଥାକୁ ଜୟନ୍ତୀ କୁହାଯାଏ, କେବେ କୋଉଠି କୁହାଯାଏ, କେବଳ କୃଷ୍ଣ ପରମେଶ୍ୱର ଭଗବାନ ହଉଛନ୍ତି ଶ୍ରୀକୃଷ୍ଣ, କେବଳ ତାଙ୍କରି ଆବିର୍ଭାବ ତିଥିକୁ ହିଁ କେବଳ ଜୟନ୍ତୀ ବୋଲି କୁହାଯାଏ। ଲୋକ ଜଳଜଗତର ଲୋକ ମୂର୍ଖ ତ ଜାଣିନି, ଗାନ୍ଧୀ ଜୟନ୍ତୀ, ନେହେରୁ ଜୟନ୍ତୀ, ସବୁ ଜୟନ୍ତୀ, ଆରେ ଭଗବାନ ଅନ୍ୟ ଅବତାର ମାନଙ୍କୁ ବି ଜୟନ୍ତୀ ବୋଲି କୁହାଯାଉନି, এই জয়ন্তী গোটিয়ে স্বতন্ত্র তিথি, এইটা কেবল ব্রহ্মাঙ্কর গোটিয়ে দিনের ভগবান শ্রীকৃষ্ণ পরমেশ্বর ভগবান যেত আবির্ভূত হচ্ছে সেই সময়ে হি তিথিটা প্রকট হুয়ে, কেবল সেই তিথিটা প্রকট হুয়ে বলে কৃষ্ণ আবির্ভূত হচ্ছে, কৃষ্ণ আবির্ভূত হচ্ছে বলে সেই তিথিটা আসিকি উপস্থিত হুয়ে তিথি, সেটা গোটে স্বতন্ত্র তিথি, কেবল ভগবান শ্রীকৃষ্ণ সময়ে আসি সেই তিথিটা পৌঁছিব এইটা। সেইটাই আমি যাকে তাকে জন্মতিথি কু জয়ন্তী বলে কেদবা, জড় জগতের লোক কেছেন ভগবান নৃসিংহ দেব রামচন্দ্র কু বি কুয়া যাওনি, আর লোক মানে কই লোক যা পাখে তা 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 পাখে পরমেশ্বর যে তাঙ্ক পাখে কেবল লাগিব আউ কাহ পাখে নেই জানিও। সেইটাই আমাকে বিচার করিয়া দরকার যে কাহ পাখে কো শব্দ ব্যবহার করা যায়। হ্যাঁ ভগবান কু বেড়ে শ্রীচন্দ্র মহাপ্রভু মহাপুরুষ বলে কেদেবে, যা বলে যে জগতের স্বভাব সে হ্যাঁ শাস্ত্র জ্ঞান অভাব লোক এইভাবে ব্যবহার করে জানি। এটা গলা দ্বিতীয় অধ্যায় কন, দ্বিতীয় অধ্যায়ের নাম কন, দ্বিতীয় অধ্যায়ের নাম কন সাংখ্য যোগ, অর্জুন বিষাদ যোগ পরে সাংখ্য যোগ। এই সাংখ্য যোগরে দেহাত্ম বুদ্ধি সম্বন্ধে জ্ঞান দিয়া যাচ্ছে, দেহ কন আও আত্মা কন এই সম্বন্ধে পূর্ণ জ্ঞান দিয়া যাচ্ছে, দেহ আত্মা আর ঈশ্বর। ভগবত গীতার কতটা বিষয়ে আলোচনা করা যাই, ভগবত গীতা না ভগবত গীতা কতটি বিষয় উপরে আলোচনা করা যাই, কে কে কইপারিবে কোন কোন পাঁচটা ভগবত গীতার কোন পাঁচটা সম্বন্ধে আলোচনা করা যাই, গোটিয়ে গিয়ে জানিছি কুহ ভগবত গীতার ১৮টা যোগ রয়েছে, গোটিয়ে পরে গোটে যোগ তো কুয়াছে, পাঁচটা বিষয়ে আলোচনা করা যাই, কোন সেই পাঁচটা বিষয় মুখ্যত পাঁচটা বিষয়ে আলোচনা করা যাই কুহ অরবিন্দ গুরু ঈশ্বর প্রকৃতি কর্ম কাল জীব পাঁচটা বিষয় মনে রইলা, ঈশ্বর কিয়ে বুঝিপাচ্ছেন তো, ঈশ্বর তাঙ্কর স্বরূপ সম্বন্ধে পুরো পুরা জ্ঞান রয়েছে, ঈশ্বরঙ্ক সম্বন্ধে সমস্ত জ্ঞান ঈশ্বর, আর জীব জীব কিয়ে ঈশ্বর কিয়ে, এই দ্বিতীয় অধ্যায়টা পুরা জীব উপরে কুয়াছে জীব কিয়ে, সাংখ্য যোগটা হচ্ছে পুরা জীবাত্মা কিয়ে তার উৎপত্তি সবু কথা পুরা ডিটেলস ভাবে কুয়াছে, তার সমস্ত ইতিবৃত্তি পুরা কুয়াছে পুরা ক্লিয়ার ভাবে জীব ঈশ্বর জীব। তৃতীয় অধ্যায় কর্ম সম্বন্ধে কুয়াছে, কুয়াছে কর্ম সম্বন্ধে কুয়াছে, আর প্রায় জায়গায় কন না প্রকৃতি সম্বন্ধে কুয়াছে, প্রকৃতি সম্বন্ধে প্রকৃতি কন প্রকৃতির তিনোটা গুণ কন, যে ত্রিগুণাত্মিকা যোগ গুড়া রয়েছে ভগবান সেই ক্ষেত্রে পুরা তা উপরে কুয়াছে জড়া প্রকৃতি সম্বন্ধে, এই প্রকৃতি সম্বন্ধে কুয়াছে, আর কর্ম গলা আর হচ্ছে কাল সম্বন্ধে কুয়াছে পুরা কাল কেমিতি জীব কু কেমিতি অর্জুন পুরা ডিটেল কেমিতি কাল এই জগতের সবু কি নষ্ট করে দেউছি কাল সম্বন্ধে কুয়াছে, ঈশ্বর জীব প্রকৃতি কাল কর্ম এই পাঁচটা, এই পাঁচটা সম্বন্ধে পূর্ণরূপে আলোকপাত দিয়ে যাই ভগবত গীতার পুরা আমার জীবনের চরিত্র সবু কিছু, তেমনি এই সাংখ্য যোগ আমি যে দেখুছেন এই সাংখ্য যোগরে পুরা দেহাত্ম বুদ্ধি, যে সাংখ্য যোগ পড়িব যাই সে কম করবে তার দেহাত্ম বুদ্ধি পূর্ণরূপে মুক্ত হয়ে পারিব, মু যে দেহ নুহে মো আত্মা এইটা সে ভালোভাবে উপলব্ধি করিপার, আর নহলে আমি কেবল দেহর স্বরূপটা দেখিকি আত্মা বলে মনে করছে জানি, আমার কি সময় অল্প মহাত্ম কহিকি আপন মানে ভগবত গীতা সেই সবুদিন নিশ্চিত অধ্যয়ন করিবে। পণ্ডরপুর না শুনেছি, পণ্ডরপুর ভগবান পাণ্ডুরঙ্গা যেটা রয়েছে বিঠল পাণ্ডুরঙ্গা, এই পণ্ডরপুরে আমার ইসকন মন্দির রয়েছে বর্তমান, এই পণ্ডরপুরে হি এই দ্বিতীয় অধ্যায়ের কাহিনী বর্ণনা রয়েছে। দেবশর্মা নামক জন ব্রাহ্মণ ছিলেন, এই ব্রাহ্মণ নাস্তিক ব্রাহ্মণ ছিলেন, ব্রাহ্মণ যে সমস্ত কর্তব্য কর্ম করুছিল, হ্যাঁ সব কথা প্রায় ব্রাহ্মণঙ্ক উপরে রয়েছে না, না অন্যান্য জায়গায় নবম অধ্যায় আদি সাপ বিশ্বাসক্ত ব্যক্তি সম্বন্ধে কাহিনী রয়েছে, বিভিন্ন জায়গায় বিভিন্ন অধ্যায় যাচ্ছে। যাই হোক, এই পণ্ডরপুরে দেবশর্মা নামক ব্রাহ্মণ, ব্রাহ্মণচিত অতিথি সেবা যাহা যা করিয়া উচিত ব্রাহ্মণ হিসাবে কর্ম করুছিলেন, করলে বি তা মনরে কেবে আনন্দ আসুনি, প্রসন্নতা আসুনা, যেতবে প্রসন্নতা আসুনা, সে প্রসন্নতা ন আসে কি সে মনের অশান্তি সবুলে আনন্দ অন্বেষণ করছেন, কাহিঁ আমি জগতের সমস্ত আনন্দ অনুসরণ করছেন না, কি অছে জগতের আনন্দ চাহিনে এমনি হাত উঠেলে, আনন্দ কি চাহিনে হাত উঠেলে, আনন্দ কি চাহে না, সমস্তে চাহি কাহিঁকি চাহি যাব, আমি কাহিঁকি সমস্ত আনন্দ সুখ শান্তি চাহান, ভগবান হচ্ছেন সচ্চিত আনন্দময়, সচ্চিত আনন্দময় পুরুষ, জীবাত্মা কাহিঁকি চাহে, ভগবান চাহিলে বলে জীব চাহিব না, কন পাই ভগবান নিত্য অংশ, হ্যাঁ গুণগত ভাবে সমান, সেই হিসাব সে বি নিত্য আনন্দ চান, কিন্তু আনন্দর মার্গ খোঁজিকি পায়, সেটা সেই আনন্দ খোঁজুচি কোটু পাইবি কোটু পাইবি, এইভাবে মানে চিন্তাগ্রস্ত অছি কোটু পাইবি বলি। এই সময় কন হয়েছি না পুরা বিব্রত অছি মনরে প্রসন্নতা নাহি, এই সময় হঠাৎ দিনে জন সাধুঙ্ক সহিত তার ভেট হয়েছে, সাধুঙ্ক দর্শন হয়েছে, সে সাধুঙ্ সহ ভেট হয়েছে, সে সাধু তাঁকরে বিষণ্ণতা দেখি সাধু পচারছেন, কেন বেড়ে বেড়ে মুহর ফেসরু বুঝা যায় সে লোক আনন্দিত অছি প্রসন্ন কি অপ্রসন্ন বুঝা যায়, সাধু তার মন কথা জাণিক পচারে কম হয়েছে তোমার এমনি মানে নিরুৎসাহিত কী এত দুঃখে রয়েছ কী, চাহি কেমি আনন্দ লাভ করি জীবন, কাহিঁকি না অর্জুন বিষাদ যোগ ছিলে, দ্বিতীয় অধ্যায়ে ভগবান তাকে প্রসন্ন করিয়া বিষাদগ্রস্ত অর্জুন ছিলে, তো সেইপা দ্বিতীয় অধ্যায় মহাত্মাটা ঠিক সেই ভয়া যে কন আনন্দ জীব কেমিতি পাইব, অর্জুন বিষাদ ছিলে বিষাদ অবস্থারু এই আনন্দ অবস্থায় মহাত্ম যেমি ব্রাহ্মণ অছেন, অর্জুন যেমি ছিলে ব্রাহ্মণ ঠিক সেইভাবে বিষাদগ্রস্ত ছিলে, ভগবান তাকে কন দেবে যে নিজ অর্জুন এটা আনন্দিত হলে, ঠিক সেই ভয়া এ সাধুঙ্ক নিকটে চাহিলে শরণাপন্ন হলে সাধু তাঙ্কু কহিলে দেখ ঠিক অছে তুমি আনন্দ লাভ আনন্দর মার্গ মধ্যে মু বতাউছি তুমি যাও, কন কলে তাঙ্কু পঠাইলে কোটিকি পঠাইলে না কোনি সোপুর বলে গোটে জায়গা আছে, সে সোপুর ঠিকানা দেখি বতাইলে এই সোপুরে মিত্রবান বলে জনে ব্যক্তি অছে, সে মিত্রবান কন করে ছেলি চরা, সে মিত্রবান যে ছেলি চরা সেই ব্যক্তি নিকটকু যাও সেই তোমাকে আনন্দর মার্গ বতাই দেব, কন কলে তুমি আনন্দ লাভ করিব সে মার্গ সে বতাইবে, ইয়ে গলা সেতবে গলা ইয়ে তো কোন ছেলি চরা মানে জঙ্গলে রয়ে, যেতবে জঙ্গল কু তার খোঁজি খুঁজ জঙ্গলে যাই পৌঁছিলা, যাই পৌঁছিলা পরে দেখিলা যে জনে ব্যক্তি কন করছি না জঙ্গলে গোটে গছ মূলে বসিকি ছেলি ছাড়ি দিয়েছি, ছেলি সবুড়ে চড়ুছেন আও বিষণ্ণ না, এ লোক তো পুরা ধ্যান অবস্থা রয়েছে পুরা, এবং মানে পুরা সমাধি অবস্থায় পুরা তন্ম হয়ে গেছে, বাস্তবিক কর্ম কন কর্ম হচ্ছে আমি ভাবতি জগতের আমি কেবল খটি নাই খটিকি জগতের সুখ শান্তি আনন্দ পাইবা, বহুত কর্ম কলে আনন্দ পাইবা, ইয়ে ছেলে ছাড়ি দিয়েছি ছেলে যাই পুরা ভগবত ধ্যানরে মগ্ন হয়ে যাই, ছেলে চড়ুছেন শুধু ছেলে চড়ুছেন তা নুই, ছেলে পছে পছে মানে মেঞ্চা মেঞ্চা বাঘ পল পল তা পছরে বুলছেন ছেলে সাঙ্গে, ছেলে বি চড়ুছেন বাঘ বি বুলছেন, সে বি ছেলে হিসাবে বাঘ গুড়া বুলছেন, কে কাউকে মারুনি কে কাউ খাউনি কিছু না পুরা কোনো চিন্তা না, এভাবে ইয়ে ধ্যান সহিব ইয়ে আশ্চর্য হয়ে গেলে আর তাকে কিছু পচারি পার না, পচারি পারে এভাবে অদ্ভুত দৃশ্য দেখি বাস্তবিক জীবনের কর্ম ভগবান উপরে সমর্পিত হয়ে না, ভগবান বুদ্ধি দেবে ভগবান সুরা কইছেন না অনন্য চিন্তন দেব আমি বেদনা করেছি পাঠবে তেসান নিত্য বিযুক্ত নাম যোগ ক্ষেম হবো, আমি ভগবান কইছেন যে অনন্য ভাবে মতো চিন্তা করিব মু তার সব কিছু অভাব পূর্ণ করবি যা প্রাপ্ত হওয়া করছি তা প্রদান করবি আর যা পাইছি তা সুরক্ষা করবি আর ভগবান ভক্তের সব সুরক্ষা করবি কি করব করছেন ভগবান যুগে যুগে সেটাই ভগবান সুরক্ষা দিয়েছেন ইয়ে নিশ্চিন্তরে বসছি ବସିଛି ଏହାକୁ ଦେଖିକି ଏଭଳିଆ ଆଶ୍ଚର୍ଯ୍ୟ ଏଭଳିଆ ଦେଖିକି ନିଜେ ହିଂସ୍ରତା ନାହିଁ, ନିଜେ ବି ସେ ଜାଗାରେ ନିର୍ଭୀକ ହେଇକି ବସିଛି, ଏହାର ବି କିଛି ଭୟ ନାହିଁ। ଏହା ମନରେ ଯୋଉ ଭୟ ବି ଥିଲା ସେଇ ସ୍ଥାନରେ କଥା କିଏ କହୁଛନ୍ତି, ଯେ ତମେ କଥା କହିବ ସମସ୍ତେ କଥା କାହିଁ କହୁଛନ୍ତି, କଥା କହିଲେ ଗୋଟେ ଖରାପ ଲାଗେ ଜାଣିଛ, ମାନେ ମନୋଭାବ ଖରାପ ଲାଗେ, ସମସ୍ତେ ଫୁସ୍ଫୁସ୍ ହେଇ କଥା କହୁଛନ୍ତି, କମ୍ପ ଭଲ ଲାଗୁନି ନା କଣ, ଜାଣିବ ବହୁତ ଆତ୍ମଜ୍ଞାନ ନବା ପାଇଁ ଆସୁଛନ୍ତି ତ ମନ୍ଦିରକୁ, ଘର ଛାଡିକି ଦୁଇ ଘଣ୍ଟା ପାଇଁ ଆସୁଛନ୍ତି ମନ୍ଦିରରୁ, କଣ ପାଇବା ପାଇଁ ସେଟା ଜଣା ନାହିଁ, ଯେ ପ୍ରସାଦ ଉଦ୍ଦେଶ୍ୟରେ ଅନେକ ଭକ୍ତ ଆସୁଛନ୍ତି, ଆତ୍ମ କଲ୍ୟାଣ ପାଇଁ ଶରୀର କଲ୍ୟାଣ, ଯାଇ ପ୍ରସାଦ ପାଇଲେ ଆତ୍ମକଲ୍ୟାଣ ବି ହେଇଯିବ, ଯାଇ ହଉ ଦେଖି ସେଠୁ କଣ ହେଲା, ୟାଙ୍କ ମନରେ ବି କିଛି ମାନେ ପ୍ରସନ୍ନତା ପୁରା, ଭୟ ବି ନାହିଁ ବାଘ ବୁଲୁଛନ୍ତି ବୋଲି, ଇଏ ସେଠି ବସିକି ଅପେକ୍ଷା କଲେ, ଯେତେବେଳେ ତାଙ୍କର ସମାଧି ଅବସ୍ଥା ଭାଙ୍ଗିଲା, ଭାଙ୍ଗିଲା ପରେ ଇଏ ତାଙ୍କୁ ହାତ ଯୋଡ଼ିକି ପଚାରିଲେ, ଯେ ଆପଣ କଣ ସେଇ ମିତ୍ରବାନ ମିତ୍ରବାନ କହିଲେ, ହଁ ସୋନପୁର ମିତ୍ରବାନ କହିଲେ, ହଁ ମୁଁ ଆପଣଙ୍କୁ ଏମିତି ଏମିତି ଜଣେ ସାଧୁଙ୍କ କଥା ଅନୁସାରେ ଆପଣଙ୍କ ପାଖକୁ ଏଇ ପାଇଁ ଆସିଥିଲି, ମୋ ମନରେ ଆନନ୍ଦ ତା ପାଇଁ, କିନ୍ତୁ ଅଦ୍ଭୁତ କାର୍ଯ୍ୟ ଆପଣଙ୍କର ଯୋଉ ଭଗବତ ଭକ୍ତିର ଯୋଉ ସମାଧିର ଅବସ୍ଥା ଦେଖିକି, ଦିବ୍ୟ ଜ୍ୟୋତି ଦେଖିକି ଆପଣଙ୍କ ଭିତରେ ଯୋଉ ଭାବନା, ମୁଁ ଆଶ୍ଚର୍ଯ୍ୟ ହେଇଯାଉଛି, ଆଉ ଏଇ ସବୁଠୁ ଆଶ୍ଚର୍ଯ୍ୟ ଏକା ସାଙ୍ଗରେ ଛେଳି ବାଘ ବୁଲୁଛନ୍ତି ଏଠି, ଆପଣ ଛେଳି ଚରାନ୍ତି ମୁଁ ତାଙ୍କଠୁ ଶୁଣିଛି, ଆପଣ ଛେଳି ଚାଲୁଛନ୍ତି, ଛେଳି ଚଳୁଛନ୍ତି, ବାଘ ବି ବୁଲୁଛନ୍ତି, ଆପଣ ଏଠି ଧ୍ୟାନ ଅଛନ୍ତି, ରକ୍ଷା ତ କରିବାର ଗୋଟେ ଚିନ୍ତା ବି ଆପଣ କରୁନାହାନ୍ତି, ଏଇ ଅଦ୍ଭୁତ ଆଶ୍ଚର୍ଯ୍ୟ, ଛେଳି ବାଘ ବୁଲୁଛନ୍ତି, ଖାଦ୍ୟ ଖାଦ୍ୟକୁ ବି ଭୁଲିଗଲା ନା ଏଇ ଜାଗାରେ, କଣ ଏହାର ମହାତ୍ମ୍ୟ ମୁଁ କିଛି ବୁଝିପାରୁନି, କଣ କୁହନ୍ତୁ, ମୁଁ ଇଏ ଅଦ୍ଭୁତ ଇଏ କହିଲିଣି, ଇଏ କହୁଛନ୍ତି ଦେଖ କଣ କାରଣ ମୁଁ ବି କହିପାରିବିନି, ମୁଁ ଯେତେବେଳେ ଏଠିକି ଦିନେ ମୁଁ ଯେତେବେଳେ ଏଠି ପ୍ରଥମେ ଛେଳି ଚରେଇବାକୁ ଆସେ, ଏ ଜାଗାରେ ପହଞ୍ଚେ, ପହଞ୍ଚିଲା ମାତ୍ରେ ମୁଁ ଏଇ ଜାଗାରେ ବସିଛି, ମୋ ମନ ମୁଁ ସବୁଦିନ କମ୍ ବେଶୀ ଟିକେ ଅଧେ ଠାକୁର ପୂଜା କରେ, ଭଗବାନଙ୍କୁ ଡାକେ, କିନ୍ତୁ ଏଠି ବସିଲା ପରେ ମୋ ମନ ଭଗବାନଙ୍କୁ ଭକ୍ତିରେ ଏତେ ନିବିଷ୍ଟ ହେଇଯାଇଛି, ମୋ ମନ କୁଆଡ଼େ ଯାଏନି, କେବଳ ଭଗବାନଙ୍କ ଚିନ୍ତାରେ, ଭଗବାନ ଶ୍ରୀକୃଷ୍ଣଙ୍କ ଚିନ୍ତାରେ ମୋ ମନ ପୁରା ନିବେଶ ହେଇଯାଏ, ମୁଁ ବୁଝିପାରେ ନାହିଁ ଜାଗାର ମହାତ୍ମ୍ୟ କଣ। ଆଉ ମୁଁ ଦେଖୁଛି ବସିକି ଯେ ଦିନେ ମୋର ଗୋଟେ ଛେଳି ସେ ବାହାରେ ସେପଟେ ବହୁତ ଦୂରକୁ ଚାଲି ଯାଇଥିଲା, ମୁଁ ଦୃଷ୍ଟି ଦେଖୁଛି, କିନ୍ତୁ ଦେଖୁଛି ସେ ବାଘଟା କଣ କରୁଛି ନା ପୁରା ଫୁଟେଇକି ଗର୍ଜନ କରିକି ତାକୁ ଖାଇବା ପାଇଁ ପୁରା ତାକୁ ଆସିଛି, ମୁଁ ଦେଖୁଛି, କିନ୍ତୁ ଛେଳିଟା ବାଘକୁ ଦେଖିକି ଦୌଡ଼ି ଦୌଡ଼ି ପଳେଇ ଆସିଛି, ଯେତେବେଳେ ଦୌଡ଼ିକି ପଳେଇ ଆସେ, ଆଉ ଏମିତି ଏଇ ସୀମାଟା ରହିଛି ଏତିକି ପର୍ଯ୍ୟନ୍ତ, ଏଇ ସୀମା ଭିତରେ କଣ ହେଇଛି ନା, ଯେତେବେଳେ ସିଏ ଏ ଭିତରକୁ ପଳେଇ ଆସେ, ବାଘ ବି ଏହା ଭିତରକୁ ପଳେଇ ଆସିଲା, କିନ୍ତୁ ବାଘ ପଳେଇ ଆସିଲା ପରେ ଛେଳି ନାଚୁଛି ଡେଉଁଛି କୁଦୁଛି, ଆଉ ବାଘ ବି ତା ସାଙ୍ଗରେ ଡେଉଁଛି ନାଚୁ, ଆଉ ଖାଇବା କଥା ତ ଦୂରର କଥା, ଉଭୟ ଉଭୟ ଖେଳୁଛନ୍ତି, ବାଘ ବାଘ ଏଇ ସୀମା ଭିତରକୁ ପଡ଼ିଲା ବେଳେ ଉଭୟ ଉଭୟ ସମସ୍ତ ସ୍ୱଭାବ ଭୁଲିଗଲା, ଖାଦ୍ୟ ଖାଦ୍ୟକୁ ବି ବାଘ ବି ଭୁଲିଗଲା, ଏ ଜାଗାର ମହାତ୍ମ୍ୟ କଣ ମୁଁ ଜାଣିପାରେନି। ମୁଁ ସେଇଦିନଠୁ ଆସେ, ମତେ ବହୁତ ବଢିଆ ଲାଗେ ଏ ଜାଗାରେ ଭଗବାନଙ୍କୁ ଚିନ୍ତା କରିବା ପାଇଁ, ମନ ବହୁତ ଆବଶ୍ୟକ, ମୁଁ ଛେଳି ଛାଡ଼ିଦିଏ କି କିଛି ଭୟ ନୁହେଁ, ଭଗବାନଙ୍କୁ ସ୍ମରଣ କରି ଭଗବାନ ନାମ କରେ ଏଇ ଜାଗାରେ ବସିକି, କହିଲେ ଆଶ୍ଚର୍ଯ୍ୟ, ଇଏ କହିଲା କଣ ତାହେଲେ ଏଇ ଜାଗାର କଣ ମହାତ୍ମ୍ୟ ଅଛି, କହିଲେ ମୁଁ ଜାଣିନି, ମିତ୍ରବାନ କହିଲା ମୁଁ ଜାଣିନି, ଇଏ କଣ କଲେ ନା ଦୁଇ ଜଣ ସାରା କହିଲେ, ତାହେଲେ ଏଇଠି ପଚାରିବା ପାଇଁ ପଡିବ କଣ ଅଛି, ଏଇ ଦୁଇ ଜଣ ସାରା ଗଲେ ଖୋଜିଲେ ଏଠି କଣ ବିଶେଷତ୍ୱ ରହିଛି, କେହି ତ ବ୍ୟକ୍ତି ବିଶେଷ କେହି ଥିବେ, ସେଠୁ ସେ କଣ କଲେ ନା ଦୁଇ ଜଣ ସାରା ନା ଗଲେ ଖୋଜିଲେ, ଖୋଜତେ 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 କିଛି ଦୂର ଗଲା ପରେ ଗୋଟେ ମାଙ୍କଡ଼ ଦେଖିଲେ, ମାଙ୍କଡ଼କୁ ଯେତେବେଳେ ଦେଖିଲେ ସେ ମାଙ୍କଡ଼ ଏମାନଙ୍କ କଥାବାର୍ତ୍ତା ସବୁ ଶୁଣୁଛି, ଯେ ଏମିତି ଏମିତି ଏମାନଙ୍କ କଥାବାର୍ତ୍ତା ହଉଛନ୍ତି ଜାଣିତେ ଚାହୁଁଛି, ଇଏ ଯାଉଛନ୍ତି ମାଙ୍କଡ଼କୁ ଦେଖିଲେ, ଇଏ ଆଉ ମାଙ୍କଡ଼ ସେ କଣ ଜାଣିଛି, ଇଏ ଗଲାବେଳେ ମାଙ୍କଡ଼ ଡାକି ପଚାରୁଛି, ଭାଇ ଶୁଣ ଶୁଣ ଯେ କଣ ତମେ କଣ କଥାବାର୍ତ୍ତା ହଉଛ ନା, ଆମେ ଏମିତି ଏମିତି କଥାବାର୍ତ୍ତା ହଉଛୁ, ବାସ୍ତବିକ ମାଙ୍କଡ଼ ଆମର ବି ବେଳେବେଳେ ବିଶ୍ୱାସ ନୁହେଁ, ବାଘ କଣ କଥା କୁହେ ନା, ବାଘକୁ ଏଇ ଲୋକ ବି କଣ କରିଛି ଆଶ୍ଚର୍ଯ୍ୟ, ଯେତେବେଳେ ଦେଖିଲା ବାଘ ତାକୁ ଖାଇଲାନି, ଏଇ ଲୋକ ସେଇ ଯେତେବେଳେ ଛେଳି ଦୌଡ଼ିକି ଆସିଲା ସୀମା ଭିତରକୁ, ବାଘ ବି ଯେମିତି ହେଇଗଲା, ଏ ଲୋକ ଯାଇ ବାଘକୁ ପଚାରିଛି, କିନ୍ତୁ ତମେ ଏମିତି ହିଂସ୍ରତା ନେଇକି ଆସିଲାକୁ ଖାଇବା ପାଇଁ, ଆଉ କଣ ହେଲା ତମେ ଖାଇଲନି, ଆମର ମନରେ ପ୍ରଶ୍ନ ଆସିବ ବାଘ କଣ କଥା କୁହେନା, ଆରେ ବାଘ କଣ ତାଙ୍କ କଥା ସେ ବୁଝନ୍ତି ନାଇଁ କି, ବୁଝନ୍ତି ତାଙ୍କ ପଶୁ ପଶୁ କଣ କଥା ହୁଅନ୍ତି ନା, ବୁଝାବୁଝି ହୁଅନ୍ତି, ବାଘ ବି କଥା କହୁଛି, ବାଘ କଥା ହଉଛି କେମିତି କଥା ହଉଛି ବାସ୍ତବିକ ଆମେ ଦେହ ଜ୍ଞାନରେ ଅଛନ୍ତି ବୋଲି ଜାଣୁଛନ୍ତି, ଆତ୍ମଜ୍ଞାନରେ ଯେତେବେଳେ ଆସିବା ଆମର ଶୁଦ୍ଧ ଭଗବତ ଭକ୍ତମାନେ କେମିତି କାହା ହୃଦୟରେ କଣ ରହୁଛି କେମିତି ଜାଣୁଛନ୍ତି, ଆତ୍ମଜ୍ଞାନରେ ଜାଣିନଉଛନ୍ତି ତାର ଅନ୍ତରର ଆତ୍ମାର ଭାବନା ଜାଣିନଉଛନ୍ତି ସେମାନେ, ଯୋଉମାନେ ବେତାଳ ସାଜୁଛନ୍ତି ଯୋଉ ଯୋଉ ବର୍ତ୍ତମାନ ଭଣ୍ଡ ଗୁରୁ ଭଗବାନ ମାନେ ଜାଣିନଉଛନ୍ତି ସେଇ ଲୋକ ଆଇଲା କଣ କରିବେ, ଏମାନେ ସବୁ ବେତାଳ ପିସାଦ ସାଜିଛନ୍ତି କର୍ଣ୍ଣ ପିସାଦ ସାଜିଛନ୍ତି, ସିଏ ତା ଜାଗାକୁ ଗଲେ କଣ କରିବ କଣ ନାହିଁ ସେମାନେ ସେ ପିସାଦ ସାଧିବା ଦ୍ଵାରା ସେ ପିସାଦ ମାନେ କହି ମାନେ ଦ୍ଵାରା ଯାହା କହୁଛନ୍ତି ସେୟା ଜାଣୁଛନ୍ତି, ଆତ୍ମ ଦ୍ଵାରା ଜାଣିପାରୁନାହାନ୍ତି ସେଥିପାଇଁ ହେଇଛି କଣ ନା ବାଘ ଆତ୍ମଜ୍ଞାନ ସେ ସ୍ଥାନଟା ଆତ୍ମଜ୍ଞାନ ମାନେ ଉର୍ଦ୍ଧ୍ୱରେ କଣ ଆତ୍ମଜ୍ଞାନ ପ୍ରାପ୍ତ ସମସ୍ତେ କଥା କହିବେ ସମସ୍ତେ ହିଂସ୍ରତା ନାହିଁ ତା ଭିତରେ, ବାଘ କହିଲା ମୁଁ ତ ହିଂସା କରିକି ତାକୁ ଖାଇବା ପାଇଁ ଆସିଥିଲି କିନ୍ତୁ ଏଠି ପହଞ୍ଚିଲା ପରେ ମୋର ବି ଆଉ କିଛି ହିଂସ୍ରତା ନାହିଁ, ଆଉ ଛେଳିର ଟିକେ ଭୟରେ ଦୌଡ଼ିଥିଲା ସେ ଜାଗାରେ ପହଞ୍ଚିବା ଭୟତା ବି ନାହିଁ, କଣ କାରଣ ମୁଁ ବି ଜାଣେ ଯେ ମାଙ୍କଡକୁ ଯେତେବେଳେ ମାଙ୍କଡ଼ ଡାକିଲା ମାଙ୍କଡ଼ ଡାକି ଯେତେବେଳେ କଥା ହେଲା ସେଠୁ ମାଙ୍କଡ କହିଲା କଣ ଏ ଜାଗାରେ ବିଶେଷତ୍ଵ ଅଛି, କହିଲେ କିଛି ଦୂରରେ ଗୋଟେ ଶିବ ମନ୍ଦିର ଅଛି, ଏ ମାଙ୍କଡ ନେଇକି ଗଲା ସେମାନେ ସେ ଶିବ ମନ୍ଦିର ନିକଟକୁ ଗଲେ, ମାଙ୍କଡ କହିଲା ଏଇ ଜାଗାରେ ସୁକାମ ବୋଲିକି ଜଣେ କଣ ଥିଲେ ନା ବ୍ରାହ୍ମଣ ଥିଲେ, ଏଇ ଶିବଙ୍କର ପୂଜା କରୁଥିଲେ, ଏଇ ସୁକାମ ବ୍ରାହ୍ମଣ ଶିବଙ୍କର ପୂଜା କରୁଥିଲେ, ପୂଜା କରିକି କଣ କରୁଥିଲେ ସବୁଦିନ ପ୍ରାର୍ଥନା କରୁଥିଲେ ମୁଁ କେମିତି ବିଷ୍ଣୁ ଭକ୍ତି ପ୍ରାପ୍ତ ହେବି, ଏଇ ପ୍ରାର୍ଥନା କରୁଥିଲେ, ଯେତେବେଳେ ପ୍ରାର୍ଥନା କରୁଥିଲେ ଏ ସମୟରେ କଣ ହେଇଛି ନା ସେ ସୁକାମ ବ୍ରାହ୍ମଣ ଯେ ଶିବଙ୍କ ପ୍ରାର୍ଥନା କରୁଥିଲେ ଜଣେ ସାଧୁଙ୍କର ସାଧୁ ସେ ଜାଗାକୁ ଆସୁଛନ୍ତି, ସେ ସାଧୁ ଯେତେବେଳେ ସେ ଜାଗାକୁ ଆସିଛନ୍ତି ଆସିକି କଣ କରିଛନ୍ତି ନା ଏଇ ବ୍ରାହ୍ମଣ ତାର ମନୋବିଷ ବର୍ଣ୍ଣନା କରୁଛି, ବର୍ଣ୍ଣନା କଲା ପରେ ସେ କଣ କରିଛନ୍ତି ସେଇଠି ସେ ମନ୍ଦିରର ପାଖରେ କଣ କରିଛନ୍ତି ଭଗବତ ଗୋଟେ ପଥରରେ ସିଏ କଣ କରିଛନ୍ତି ସେ ସାଧୁ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟର ସବୁ ଶ୍ଳୋକକୁ ଲେଖି ଦେଇଗଲେ, କହିଲେ ଏଇ ଶ୍ଳୋକ ତମେ ଡେଲି ପାଠ କରିବ, ପାଠ କଲେ ତମେ ଅଚିରାତ ବିଷ୍ଣୁ ଭକ୍ତି ପ୍ରାପ୍ତ ହବ, କିଛି ଆଉ ଆତ୍ମଜ୍ଞାନ ପୂର୍ଣ୍ଣ ରୂପେ ପ୍ରାପ୍ତ ହବ, ଆଉ ଭଗବତ ଭକ୍ତି ପ୍ରାପ୍ତ ହେଇଯିବ କିଛି ଅସୁବିଧା। ଆଉ ସେଇଦିନଠୁ ସିଏ କଣ କରେ ନା ସେ ଭଗବତ ଗୀତାର ଶ୍ଳୋକ ଗୁଡାକୁ ପାଠ କରେ, ପାଠ କରି କରି କଣ ହେଇଛି ନା ସେ ଲୋକ ମୁକ୍ତି ପ୍ରାପ୍ତ ହେଇଯାଇଛି, ବୈକୁଣ୍ଠ ଲୋକ ପ୍ରାପ୍ତ ହେଇଯାଇଛି। କିନ୍ତୁ ସେଇ ସ୍ଥାନରେ ଯେହେତୁ ସେଇ ଭଗବତ ଗୀତା ଲିପିବଦ୍ଧ ହେଇକି ରହିଛି, ସେ ବ୍ରାହ୍ମଣ ସେଇ ସ୍ଥାନରେ ପାଠ କରିଛି, ସେଥିପାଇଁ ସେ ସ୍ଥାନ ଏତେ ପରମ ପବିତ୍ର ହେଇଯାଇଛି। ଆତ୍ମଜ୍ଞାନ ଯୋଉ ଆମେ ଶତ୍ରୁ ବୋଲି ମନେ କରୁଛୁ, କଣ ମୁଁ ଆତ୍ମାକୁ ଜାଣିନି ବୋଲି ଦେହ ବୋଲି ସିଏ ମୋର ଶତ୍ରୁ ଇଏ ମୋର ମିତ୍ର ବୋଲି ଯାଉଛି ନା, ନିଜ ଭାଇ ଭାଇ ଭିତରେ, ଭଉଣୀ ଭଉଣୀ ଭିତରେ, ବାପ ପୁଅ ଭିତରେ ଶତ୍ରୁତା ହଉଛି ନା, କଣ ପାଇଁ ହଉଛି? ଆତ୍ମଜ୍ଞାନ ନାହିଁ ବୋଲି ସେ ଜାଣିନି ସେ ଆତ୍ମା ବୋଲି, ସ୍ୱରୂପ ନିତ୍ୟ ସ୍ୱରୂପ ଅବଗତ ହେଇନା। ଏଇଠି କଣ ହଉଛି ନା ସ୍ୱରୂପ ଅବଗତ ହେଇଯାଇଛି, ସେ ସ୍ଥାନଟା ଏତେ ପବିତ୍ର ହେଇଯାଇଛି ସେଇଠିକି ଯିଏ ଯିବ ସେ ଆତ୍ମଜ୍ଞାନ ପ୍ରାପ୍ତ ହେଇଛି, ସେ ଜାଣିବ ରେ ଇଏ ଛେଳି ଇଏ ବାଘ ବୋଲି, ସେ ଜାଣିବ ଇଏ ଭଗବାନଙ୍କର ଅଂଶ ଇଏ ବି ଭଗବାନଙ୍କର ଅଂଶ, ଆତ୍ମଜ୍ଞାନ ଆସିଯିବ। ଆତ୍ମଜ୍ଞାନରେ ଶତ୍ରୁ ନାହିଁ, ମିତ୍ର ନାହିଁ, ହିଂସା ନାହିଁ, କ୍ରୋଧ ନାହିଁ, କିଛି ନାହିଁ। ଆମର ଜଗତରେ ବାଳିଆଟା କାହିଁ ଚାଲିଛି ଏଇଥିପାଇଁ ନା, ଆଉ ପ୍ରଭୁପାଦ ଗୀତା ସାରା ଜଗତରେ କାହିଁକି ଏତେ ପ୍ରଚାର ହେଇଛି ନା, କାରଣ ହଉଛି ଭଗବତ ଗୀତାରେ ଯୋଉ ଆତ୍ମଜ୍ଞାନ ପ୍ରଭୁପାଦ ଦେଇଛନ୍ତି ପୂର୍ବତନ ଆଚାର୍ଯ୍ୟଙ୍କୁ ଯୋଉ ଟୀକା ସମନ୍ୱିତ ଯୋଉ ଜ୍ଞାନ ଦେଇଛନ୍ତି, ଏହାଦ୍ୱାରା ଏକାଠି କଳା ଗୋରା ଦେଶୀ ବିଦେଶୀ ଜାତି ଧର୍ମ ବର୍ଣ୍ଣ ଏକାଠି ନାଚୁଛନ୍ତି, ଏକାଠି ଶୋଉଛନ୍ତି, ଏକାଠି ଖାଉଛନ୍ତି, ଏକାଠି ସବୁ କିଛି କରୁଛନ୍ତି, କେମିତି କରୁଛନ୍ତି? ଆତ୍ମଜ୍ଞାନ ପ୍ରାପ୍ତ ପାଇଁ, ନହେଲେ ସମ୍ଭବ ନୁହେଁ। ପ୍ରଭୁପାଦଙ୍କ ସାଙ୍ଗରେ ଏତେ ବିଦେଶୀ ନାତି ନଥାନ୍ତେ ଗୋଟେ ସାଧାରଣ, କାହିଁକିନା ପ୍ରଭୁପାଦ ଏଇଭଳିଆ ଉନ୍ନତ ସ୍ତରର ସାଧୁ ଥିଲେ ଯାହାକୁ ଦେଖିଲା ମାନେ କଣ ଆଦର ହେଇଯିବ, ତାଙ୍କର ଶରଣାପନ୍ନ ହେଇଯିବା ପାଇଁ ଇଚ୍ଛା ହଉ। ଆଉ ପ୍ରଭୁପାଦ କେତେ ଲୋକ ଯୁକ୍ତି କରି କିଛି ଖଣ୍ଡନ କରିପାରୁଛନ୍ତି? ସ୍ୱାଭାବିକ ସାଧୁକୁ ଦେଖିଲା ମାନେ ତାଙ୍କ ହୃଦୟ ତରଳି ଯିବ, କାହିଁକି ଏମାନେ ଆତ୍ମଜ୍ଞାନର ହିଁ ଏଇ ଯୋଉ ଉର୍ଦ୍ଧ୍ୱରେ ଥିଲେ, ଶତ୍ରୁ ମିତ୍ର ଭାବର ବହୁ ଉର୍ଦ୍ଧ୍ୱରେ ପ୍ରଭୁପାଦ ଥିଲେ ସେଇଥିପାଇଁ, ଆଉ ସେ ସ୍ଥାନଟା ସେଇଭଳିଆ ହେଇଯାଇଛି। ସେଥିପାଇଁ ଭଗବତ ଗୀତା ଯଦି ଆମେ ପରିବାରରେ ପଢିବା ତାହେଲେ କଣ ହବ, କଣ ହବ? ଆମ ପିଲା ପିଲା ଭିତରେ ଏ ଶତ୍ରୁତା ଭାବ ରହିବନି, ଆଉ ହବ ହିଁ ରହିବନି ଶତ୍ରୁତା ଭାବ। ପିଲା ଆମ ପରିବାର ଭିତରେ ଆମେ ପିଲାକୁ ଜ୍ଞାନ ଶିଖଉନାହାନ୍ତି, ପୁଅ ଆମକୁ ଏମିତି ଜ୍ଞାନ କରୁଛି, ବାପ ପୁଅ ବି ଏକାଠି ରହିପାରୁନାହାନ୍ତି, ଲାଷ୍ଟରେ ବୃଦ୍ଧାଶ୍ରମକୁ ପଠେଇ ଦଉଛି ପୁଅ ବାପା, ଏବେ ମାନେ ଚାରିଟା ଆଶ୍ରମର ଅବସ୍ଥା ଶେଷ, ଏବେ ପଞ୍ଚମ ଆଶ୍ରମ ବୃଦ୍ଧାଶ୍ରମକୁ ଚାଲିଯାଉ, ବାପ ପୁଅ ଭିତରେ ଭାଇ ଭଉଣୀ ଭିତରେ ସମସ୍ତ ପରିବାର ପରିବାର ଭିତରେ କଳା ଦ୍ୱନ୍ଦ୍ୱ ଆତ୍ମଜ୍ଞାନ ନାହିଁ ବୋଲି ଶାସ୍ତ୍ର ପଢୁ, ଯଦି ଭଗବତ ଗୀତା ସଠିକ ଭାବେ ପଢିଛନ୍ତି ଦ୍ୱିତୀୟ ଜ୍ଞାନ କଣ ଶିକ୍ଷା ଦିଆଯାଉଛି?
ଯଦି ବିଦ୍ୟା ଜ୍ଞାନ ପଢିକି ଡେଲି ପଢେ ସେ ପରିବେଶ ବି କଳୁଷିତ ମୁକ୍ତ ହେଇଯିବ, ସେତେବେଳେ ଶତ୍ରୁ ଶତ୍ରୁ ଭାବ ଆସିବନି। ସେଥିପାଇଁ ଆମ ପରିବାର ରହିକି ଆମ ସମାଜରେ ରହିକି ଏଭଳିଆ ଆମେ ପଢିବା ପାଇଁ ପଡିବ ଯେମିତି ଜ୍ଞାନରୁ ଉର୍ଦ୍ଧକୁ ଆମେ ଚାଲିଯିବା। ସେଇଥିପାଇଁ ଆତ୍ମଜ୍ଞାନ ଉଦୟ ହେଇଯିବ। ଦ୍ୱିତୀୟ ଅଧ୍ୟାୟର ମହାତ୍ମା ଯାହା ସମୟ ବି ହେଇଛି। ତୃତୀୟ ଅଧ୍ୟାୟ କଣ? ତୃତୀୟ ଅଧ୍ୟାୟର କଣ ନା? ତୃତୀୟ ଅଧ୍ୟାୟଟା ନା କଣ? କେହି ପଢୁନାହାନ୍ତି ନା କଣ? ଭଗବତ ଗୀତା କର୍ମଯୋଗ। ଭଗବାନ ଏ କର୍ମ ଜଗତର ଲୋକ ସମସ୍ତେ କର୍ମ କରିବା ପାଇଁ ଖୁବ ଦୁଇଟା ଯୋଗ ଦୁଇଟା ଅଧ୍ୟାୟ ତୃତୀୟ ପଞ୍ଚମ ଦୁଇଟା ଅଧ୍ୟାୟ କେବଳ କର୍ମଯୋଗ ସମ୍ବନ୍ଧରେ କୁହାଯାଇଛି। କର୍ମଯୋଗ କର୍ମସନ୍ୟାସ ବା ମୁଖ୍ୟ କର୍ମସନ୍ୟାସ ଯୋଗ କୃଷ୍ଣ ଚେତନାରେ କର୍ମ ଏ କର୍ମଯୋଗ ସମ୍ବନ୍ଧରେ କୁହାଯାଇଛି। ସେଥିପାଇଁ ଏ କର୍ମଯୋଗ ଜ୍ଞାନ ଯୋଉ ଭଗବାନ ଶ୍ରୀକୃଷ୍ଣ ଦଉଛନ୍ତି ବାସ୍ତବିକ କର୍ମ କୋଉ ପ୍ରକାର କରିବା ଉଚିତ ଏ ଜଗତର ସମସ୍ତ ଆମେ କର୍ମ ଏ ଜଗତର କେହି ବାକି ଅଛି କର୍ମ କରିବା ପାଇଁ ଆସକ୍ତି ନାହିଁ। ଜପମା ଧରିଲେ ବି ଯେତେ ବୁଝେଇଲେ ବି ଜପ କଲାବେଳେ ଭଗବାନଙ୍କୁ ସ୍ମରଣ କରିକି କେବଳ ନାମ ଶୁଣି ଶୁଣି କରିବ ଜପମାଟା ଧରିଲା ମାନେ ଦୁନିଆରେ ଯେତେ କାମ ସବୁ କଥା ମନେ ପଡିବ। କାରଣ କର୍ମ ପ୍ରିୟ ଏ ଜଗତର ଲୋକ କେହି କର୍ମ ଛଡ଼ା ଗୋଟେ ମୁହୂର୍ତ୍ତ ବି ରହିପାରିବ। ସେ ଯଦି କାମ ନଥାଏ କାମ ଚିନ୍ତା କରି କରି ସେ ଜୀବନ ବିତେଇବ ହଉଛି ନା ଆମ ଭିତରେ ନା କେହି ଅଛି ଏମିତି କାମ କର୍ମ ଛଡ଼ା କେହି ଛାଡ଼ି ହଉଛି। ଆଉ ଜଗତରେ ଆମେ ସମସ୍ତେ ବନ୍ଧନରେ ଅଛନ୍ତି କୋଉଠି ନା କର୍ମ ବନ୍ଧନ ସମସ୍ତେ ଆମେ କର୍ମ ବନ୍ଧନରେ ବାନ୍ଧି ହେଇକି ରହିଛି। କିନ୍ତୁ କର୍ମ ବନ୍ଧନରୁ କେମିତି ମୁକ୍ତ ହବ ଏଇଟା ହଉଛି ମୁଖ୍ୟ ବିଷୟ। କଣ କଲେ ଆମେ କର୍ମ ବନ୍ଧନରୁ ମୁକ୍ତ ହେଇପାରିବା? କାହିଁକିନା ଭଗବାନ କହୁଛନ୍ତି ଯଥାର୍ଥ କର୍ମ ଅନ୍ୟତ୍ର କର୍ମ ବନ୍ଧନ ଏ କର୍ମଟା କିଭଳି ଭାବେ କରିବା ପାଇଁ ପଡିବ? ଯଜ୍ଞ ଅର୍ଥେ କର୍ମ ଭଗବାନ ବିଷ୍ଣୁଙ୍କ ପ୍ରୀତ୍ୟା ଯଜ୍ଞ ବୋଲି ବିଷ୍ଣୁ ଭଗବାନ ବିଷ୍ଣୁଙ୍କ ପ୍ରୀତ୍ୟାର୍ଥେ କର୍ମ କରିବା ପାଇଁ ପଡିବ। ଆଉ ଏଇ ଭଗବାନଙ୍କ ପ୍ରୀତ୍ୟାର୍ଥେ କର୍ମ କଲେ ଯାଇକି ଜୀବ କର୍ମ ବନ୍ଧନରୁ ମୁକ୍ତ ହବ। ଆମେ କର୍ମ କରୁଛେ କର୍ମରୁ ଉଦ୍ଧାର ପାଇବାର ରାସ୍ତା ଜାଣିନାହାନ୍ତି। କୁହନ୍ତି ନା ବଙ୍ଗଳାରେ ଗୋଟେ ପଦ କୁହନ୍ତି ଘୁଗୁ ଦେଖିଛ ଘୁଗୁର ଫାର୍ମ ଦେଖିଛ ମାନେ ଘୁଗୁ ମାନେ ଆମର ଗୋଟେ ବଣି ଚଢେଇ ନା କଣ ଗୋଟେ ବଣି ଚଢେଇକୁ କହନ୍ତି ବୋଧେ ବଣିକୁ ବୋଧେ ଘୁଗୁ ଚଢେଇ କୁହନ୍ତି ବଙ୍ଗଳାରେ। ତାର ଗୋଟେ କଥା ଅଛି ପ୍ରଭାବ ଅଛି ଘୁଗୁ ଦେଖେଇଛନ୍ତି ନା ଘୁଗୁର ଫାର୍ମଟା ଦେଖନି। ଆମେ ସମସ୍ତେ କର୍ମ କରୁଛେ କିନ୍ତୁ କର୍ମର ବନ୍ଧନଟା କୋଉଠି ରହିଛି ଆମେ ସେଟା ଜାଣିନାହାନ୍ତି। ଏଇଟା ହଉଛି କଥା କର୍ମ ଯେ ଆମକୁ ଆମ କର୍ମ ଭିତରେ କେମିତି କର୍ମ ଆମକୁ ଜଗତରେ ବନ୍ଧନ କରି ରଖିଦଉଛି ଆମେ ସେଟା ଜାଣିନାହାନ୍ତି। ଯେଉଁଥିପାଇଁ ଏଇ ସଂସାରରେ ଆମେ ସମସ୍ତେ ବଡ଼ ମାନେ ଦୁଃଖରେ ରହିଛୁ। ସେଥିପାଇଁ ଆମକୁ କଣ କରିବା ପାଇଁ ପଡିବ? କର୍ମ ବନ୍ଧନରୁ କେମିତି ମୁକ୍ତ ହେବା ଭଗବାନ ସେଥିପାଇଁ ଭଗବତ ଭଗବାନଙ୍କ ପ୍ରତ୍ୟାର୍ଥ ସେ କହୁନା କଣ ତୃତୀୟ ଅଧ୍ୟାୟ ତେର ଶ୍ଳୋକ ହିଁ କହିଲେ ମୁଠେ ଅନ୍ନ ଧର୍ମ ଗୋଟେ ପାପ ଖାଉଛି। କର୍ମ କେମିତି ଦେଖୁଛନ୍ତି ନା ମୁଠେ ଅନ୍ନ ଖାଇତେ ହେଲେ କେମିତି ଅନ୍ନଟା ଖାଇବା ପାଇଁ ପଡିବ ସେଥିପାଇଁ ନିୟମ ବୁକ୍ ଗୀତାଟା ହଉଛି କଣ ମେନୁଆଲ ବୁକ୍। ମେନୁଆଲ ବୁକ୍ ମାନେ ଗାଇଡ ବୁକ୍ ମନୁଷ୍ୟ ଜୀବନର ପଥ ନିର୍ଦ୍ଦେଶ ତା ନିୟମାବଳୀ ସମ୍ବିଧାନ ମନୁଷ୍ୟ ଜୀବନ ପାଇଁ ଭଗବତ ଗୀତା ହଉଛି ସମ୍ବିଧାନ। ଏଟା ଯିଏ ନ ମାନିବ ତାର ଗତି କଣ ହବ? ଆମେ ନାଗରିକ ସମାଜର ନାଗରିକ ତ ଆମେ ସମାଜର ନାଗରିକ ନାଗରିକ ସ୍ୱଚ୍ଛାଚାରୀ ଭାବେ ବୁଲୁଛେ ନାଗରିକ ହେଇକି ବି ଯଦି ଆମେ କହିବା ମୁଁ ନାଗରିକ ହିସାବରେ ମୋ ଇଚ୍ଛା ଯାହା ତାହା କରିଦେବି ହେଇପାରିବ କି? ଜେଲରେ ପୁରେଇଦେବେ ଯେମିତି ଜେଲରେ ପୁରେଇଦେବେ ସରକାର ନେଇ ପୁରେଇଦେବ ସେମିତି ଭଗବାନ ଆମେ ସମସ୍ତଙ୍କୁ ଜେଲରେ ପୁରେଇକି ରଖିଛନ୍ତି। କାହିଁକି ନା ସରକାର ହିସାବରେ ନାଗରିକ ହିସାବରେ ଆମେ ଯାହା ମାନିବା କଥା ନ ମାନିବା ଯଦି ଭଗବାନଙ୍କର ଏଇ ସମ୍ବିଧାନ ଯଦି ଆମେ ନ ମାନିବା ଭଗବାନ ଆମକୁ ଏଇ କର୍ମବନ୍ଧନରେ ସବୁବେଳେ ରଖିଥିବେ ଏଠୁ ଉଦ୍ଧାରର ରାସ୍ତା ନାହିଁ। ଯାଇ ହଉ କର୍ମଯୋଗ ସମ୍ବନ୍ଧରେ ବହୁ କଥା ରହିଛି। ଭଗବାନ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ଏ ଦ୍ୱିତୀୟ ଅଧ୍ୟାୟ କହିଲେ ଭଗବାନ ଅର୍ଜୁନ କହୁଛନ୍ତି ଆପଣ ମୋତେ କହିଲେ ଦ୍ୱିତୀୟ ଅଧ୍ୟାୟରେ କଣ କହିଲେ ତ ସମାଧିସ୍ଥ ହେଇଯିବା ଦରକାର। ପୁଣି ଏବେ ତୃତୀୟ ଅଧ୍ୟାୟରେ ଅର୍ଜୁନ କଣ କହିଲେ ତମେ କର୍ମ କର ବୋଲି କହିବେ ତମେ ଆଜ୍ଞା ସମସ୍ତଙ୍କୁ। ସେଇଥିପାଇଁ ଭଗବାନ କୃଷ୍ଣ ଏ କଥା ଯେତେବେଳେ ତାଙ୍କୁ କହିଲେ ଯେତେବେଳେ ଆତ୍ମଜ୍ଞାନ ଦେଲେ ଆତ୍ମଜ୍ଞାନରେ ପୁରା ସମାଧି ଅବସ୍ଥା ବ୍ରହ୍ମଭୂତ ଅବସ୍ଥା କହିଲେ ପୁରା ଆତ୍ମଜ୍ଞାନରେ ଯେତେବେଳେ ମୁକ୍ତ ହେଇଗଲେ ପୁରା ଦିବ୍ୟ ଜ୍ଞାନ ଦେଇଦେଲେ ଏକଦମ ଆତ୍ମଜ୍ଞାନ ମୁକ୍ତ ହେଇଗଲେ ଆତ୍ମା ପରମାତ୍ମା ସହିତ ସମ୍ବନ୍ଧକୁ ପୁରା ସ୍ଥାପନ କରିଦେଲେ ସମାଧି ଅବସ୍ଥାରେ ବ୍ରହ୍ମଭୂତ ଅବସ୍ଥା କଥା ଜ୍ଞାନ ଦେଇଦେଲେ କର୍ମ ଯୋଗୁଁ ଯେତେବେଳେ ଆଣିଲେ ଭଗବାନ ଡାକିଲେ ଘରେ କର୍ମ କରିବା ଉଚିତ। ଏ ଅର୍ଜୁନ ସେ ଯୋଉ ପ୍ରଶ୍ନ ଆଶ୍ଚର୍ଯ୍ୟ କଥା ତ ଆପଣ କହିଲେ ସମାଧି ହେଇଯିବା କଥା ପୁଣି ଏବେ କହୁଛନ୍ତି କର୍ମ କରିବା କଥା। ଏଇଠି ହେଉଛି ସମ୍ମିଳନ ବାସ୍ତବିକ କୃଷ୍ଣ ଚେତନାରେ କର୍ମ ହଉଛି ମାନେ ସମାଧି ଅବସ୍ଥା ଭଳି। କାହିଁକିନା କିଏ କୋଉ ସ୍ଥିତିରେ ଅଛି ଦେଖିବା ପାଇଁ ପଡିବ। ଆମର ଆତ୍ମଚେତନାଟା ଯଦି ଆମେ ସମସ୍ତ ଆମ ମନରେ ଯଦି ଭାବନା ଆସୁନି, କର୍ମର ଭାବନା ଆମ ଭିତରେ ଆସୁନି, କେବଳ ଆମ ଭିତରେ କୃଷ୍ଣଙ୍କୁ ସବୁବେଳେ ଆମ ମନ ନିରନ୍ତର ଯଦି ବ୍ୟାକୁଳିତ ହଉଛି କୃଷ୍ଣଙ୍କୁ ଦର୍ଶନ କରିବି, କୃଷ୍ଣ ଛଡ଼ା ଆଉ କିଛି ମନରେ ଆସୁନି, ସେଇମାନେ କେବଳ ସମାଧି ଅବସ୍ଥା ଧାରଣ କରିବା ଉଚିତ। ଯାହା ମନରେ ଜପମାଳା ଭଲେ କର୍ମ 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 ବୋଲି ଭାବନା ଆସୁଛି, ସେମାନଙ୍କର କୃଷ୍ଣ ଚେତନାରେ କର୍ମ କରିବା ଉଚିତ। କହିଲେ ନା ଯେ ଏ କଥା ତ ଭଗବାନ ଶ୍ରୀକୃଷ୍ଣ ଭଗବତ ଗୀତାରେ କହିଲେ, ମୁଁ ନ ଚାହିଁଲେ ବି ବଳାଦୀବ ନିୟୋଜିତ, ମନ ତ କେବେ ସ୍ଥିର ହେଇକି ରହିପାରୁନି, ଅନିଚ୍ଛନ୍ନ ବି ବାସ୍ମୀୟ ବଳାଦୀବ ନିୟୋଜିତ, ମନକୁ ଯେତେ ଚେଷ୍ଟା କଲେ ବି କଦାପି ସେ କଥା ଶୁଣୁନି, ଏକଦମ ବଳପୂର୍ବକ ସେ ତା ରାସ୍ତାରେ ଚାଲିଯାଉଛି। ବାୟୁ ହେବ ସୁଦୁଷ୍କର, ତାକୁ ଅଟକେଇକି ରଖିବୁ। ସେଥିପାଇଁ ଆମ ଯେତେବେଳେ ଆମ ମନ ଯେତେବେଳେ ମନ ପ୍ରାଣ ଯେତେବେଳେ କର୍ମ ଦିଗରେ ଯାଇଛି, କର୍ମ କରିବାର ପ୍ରବଣତା ଆମ ଭିତରେ ଅଛି, ସେଇଥିପାଇଁ କୃଷ୍ଣ ଚେତନାରେ କର୍ମ କରୁ 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 ଦିନେ ସମୟ ଆସିବ ଯେଉଁଠି ସମାଧି ଅବସ୍ଥାରେ କେବଳ ଭଗବାନ ନିରନ୍ତର ଭଗବାନଙ୍କ ନାମ କରିବାର ମାନସିକତା ଆସିବ। ଆଉ ଏବେ ଯେ ଏଇ ଏଇ କଣ ଅପୂର୍ଣ୍ଣ ଅବସ୍ଥାରେ ଆମେ ଯଦି ଜପମାଳା ଧରିକି କେବଳ କର୍ମକୁ ତ୍ୟାଗ କରିଦେଇକି କହିବା ତାହେଲେ ହବନି କୃପା। ସେଇଥିପାଇଁ କାହିଁକି ଆମେ ଇସ୍କନ୍ଦ ବ୍ରହ୍ମଚାରୀ ମାନଙ୍କୁ ସଂକୀର୍ତ୍ତନ ବସ୍ ଦେଇକି ସବୁଆଡକୁ ଦେଇକି ପଠେଇ ଦେଇଛନ୍ତି, ମୋ ଆଶ୍ରମରେ କେହି ରହିପାରିବୁନି, ସବୁ ଯାହା ପ୍ରଚାର କରିବୁ। ଏଇଥିପାଇଁ କାହିଁକିନା ଜୀବନ ଭିତରେ କର୍ମ ପ୍ରବଣତା ରହିଛି, ଆମେ ଯଦି କାହାକୁ କାମ ନ ଦେଇକି କହିବା ଫଳମାଳ କଣ ତୁ ସାରାଦିନ ଲକ୍ଷ୍ୟମାଳା ଜପ କର, ଗୋଟେ ଜାଗାରେ ବସିକି କେବଳ ଏଇଆ କର, ତାହେଲେ କୌଣସି ଦିନ ଇସ୍କନ୍ଦ ଜଣେ ଭକ୍ତକୁ ରଖି ହବନି, ସବୁ ପଳେଇବେ। ପ୍ରଭୁପାଦ ସୋସାଇଟି ଏଇଥିପାଇଁ ପ୍ରଭୁପା ଆଗକାର ବାବାଜୀ ମାନେ କଣ ଥିଲେ, ବସିଲେ ଭଜନ କଲେ, ପ୍ରଭୁପା ଏହା ଶିଖେଇ ନାହାନ୍ତି, କାରଣ କୃଷ୍ଣ ଅର୍ଜୁନ କୁ ଭଗବତ ଗୀତାରେ ଏହା କହିନାହାନ୍ତି, କାହିଁକି ପ୍ରତ୍ୟେକ ଜୀବର କର୍ମ କରିବାର ପ୍ରବଣତା ଅଛି, ସେଇଥିରେ କୃଷ୍ଣ ସେବା କେମିତି କରିବ ସେଇ ଭାବନା ତାକୁ ଶିଖେଇଛନ୍ତି ପ୍ରଭୁପା। ସେଇ ଯାଇ ହଉ, ତୃତୀୟ ଅଧ୍ୟାୟ ମହାତ୍ମା କହିଦେବା, ଭଗବାନ ଖାଇସାରିଲେଣି, ଏବେ ସମସ୍ତେ ଦର୍ଶନ କରିବେ। ଆଉ ସେଥିପାଇଁ କୁହାଯାଉଛି ଭଗବତ ଗୀତାରେ ଯଦି କେହି ବି ଭଗବତ ଗୀତାର ପୁରା ଶ୍ଳୋକଟା ତ ବାଦ ଦିଅନ୍ତୁ, ଯଦି ଏକ ଚତୁର୍ଥାଂଶ ଶ୍ଳୋକ କେହି ଯଦି ଜୀବନରେ ପାଠ କରେ ତାହେଲେ ବି ଭଗବାନ ଭଗବତ ଗୀତାରେ କଣ କହିଛନ୍ତି, ନେହାବି କ୍ରମ ନାଶସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମ ଅପେକ୍ଷ ଧର୍ମଶ୍ଚେତ୍ରାୟତ ମହତ୍ଵ ଭୟ। କେ ଯଦି ଅଳ୍ପ ଟିକିଏ କିଞ୍ଚିତ ବି ଯଦି ମୋ ପ୍ରତ୍ୟର୍ଥ କିଛି ବି କରେ, ଭଗବାନ ଗୀତା ନିଜେ କହୁଛନ୍ତି ମୋ ପ୍ରତ୍ୟର୍ଥ ସ୍ୱଳ୍ପ ଧର୍ମ ବି କିଏ ଯଦି ଆଚରଣ କରେ ଏଟା କେବେ ନଷ୍ଟ ହବନି। କିନ୍ତୁ ସକାମ କର୍ମ ଏଇ ଯୋଉ ଏ ଦେବାଦେବୀ ପୂଜା ଉପାସନା ଇଏ କରିବି ସେ କରିବି, ସେଟା ଯଦି ଆପଣ ପୂର୍ଣ୍ଣ ନ କରିଥିବେ ତାହେଲେ ଅପରାଧ ହବ। ଲୋକ କହନ୍ତି ନା ଆମ ଭିତରେ ଏ ଗୀତା ଯଦି ପୁରା ଅଧ୍ୟାୟଟେ ପାଠ ନ କରିପାରିଲୁ ତାହେଲେ ଟିକିଏ ଯଦି ପଢ଼ିଲୁ ଅପରାଧ ହବ। କିନ୍ତୁ ଏଠି ଲକ୍ଷ୍ମୀ ଦେବୀଙ୍କୁ ଭଗବାନ ବିଷ୍ଣୁ ନିଜେ କହୁଛନ୍ତି, ଆଉ କୃଷ୍ଣ ନିଜେ ଗୀତାରେ କହୁଛନ୍ତି ଯେ କିଞ୍ଚିତ ବି ଯଦି କେହି କରେ ତାହେଲେ ତା ଫଳ କେବେ ନଷ୍ଟ ହବନି, ସେଇଟାର ଫଳ ସେ ଯେତିକି ପାଇବ ନଷ୍ଟ ହବନି, ସେ କେବେ ବି ନଷ୍ଟ ହବନି, ତାକୁ ଆଉ ଅପରାଧ ବି ହବନି, ଏଟା ବରଂ ତାର ଆହୁରି ଧର୍ମ ହବ, ତାର ପୁଣ୍ୟ ହବ, ସେ କଥା କୁହାଯାଇଛି। ସେଥିପାଇଁ ଆମର ଏମିତି ମହାରାଜ ଏଇ ଗତଥର କ୍ଲାସରେ କହୁଥିଲେ ମାଇବ୍ରେ, କହିଲେ ମୁଁ ଏମିତି ଏଇ ବିଷୟରେ କହୁଛି, ଦେଇତେ ଦେଇତେ ଗୋଟେ ଲୋକ ମୋତେ ପ୍ରଶ୍ନ କରୁଛି, ମହାରାଜ ମୁଁ ବା ଡେଲି ସେୟା କରୁଛି, ମୁଁ ସେୟା ପଢେ ଡେଲି ଆଉ କାମ ବି କରେ ସେୟା, ମୁଁ ଗୀତାର ପୁରା ଏକ ଚତୁର୍ଥାଂଶ ଶ୍ଳୋକ କଥା ବର୍ଣ୍ଣନା କରାହେଇଛି, କେ ଯଦି ଏକ ମାନେ ଦି ଲାଇନ୍ ଥାଏ ତ ପ୍ରାୟ ଶ୍ଳୋକରେ ଏକ ଚତୁର୍ଥାଂଶ ଶ୍ଳୋକ ଯଦି ପାଠ କରେ ମାନେ ଚାରି ଲାଇନ୍ ଦି ଲାଇନ୍ ଇଏ ଅଧା ଗୋଟେ ଲାଇନ୍ ଅଧା ପାଠ କରେ, ମୁଁ ଡେଲି ଅଧା ପାଠ କରେ ଆଉ ସେଇଟାକୁ କାମରେ ଲଗାଏ ତାହେଲେ ମୋର ତ ମୁକ୍ତି ହବ। ମହାରାଜ କହିଲେ ହଁ ନିଶ୍ଚିତ ଭଗବାନ ଗୀତାରେ କହିଛନ୍ତି। କହିଲେ ତାହେଲେ ଜାଣିଛନ୍ତି ମୁଁ କଣ ପାଠ କରେ ନା କଣ ନା ସର୍ବଧର୍ମାନ୍ ପରିତ୍ୟଜ୍ୟ, ମୁଁ ଏତିକି ତାକୁ ଡେଲି ପାଠ କରେ ଆଉ ସବୁ ଧର୍ମକୁ ତ୍ୟାଗ କରିଦେଇଛି। ମହାରାଜ କହିଛନ୍ତି ଜାଣିଛନ୍ତି କିଭଳିଆ ମୂର୍ଖ ଦେଖନ୍ତୁ, କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ, ମୁଁ ଏତିକି ମୁଖସ୍ଥ କରିଛି, ଏତିକି ପାଠ କରେ ଆଉ ଏତିକି ବି ଆଚରଣ କରେ, କୌଣସି କିଛି ମୁଁ ମାନେନି, ମୁଁ ସବୁ ଧର୍ମ ତ୍ୟାଗ କରିଦେଇଛି, ମୁଁ କିଛି ମାନେନି। ଭଗବାନ କହିଲେ ସବୁ ସର୍ବଧର୍ମ ତ୍ୟାଗ ଅର୍ଥ କଣ, ଯେତେ ଜଗତରେ ଧର୍ମ ଅଛି ତାକୁ ତ୍ୟାଗ କରି କୃଷ୍ଣଙ୍କ ଶରଣ ଆମର ନେବା କଥା, ଇଏ କହିଲେ ଜଗତରେ ମୁଁ ଧର୍ମ କର୍ମ କରେ ସବୁ ଧର୍ମକୁ ତ୍ୟାଗ କରିଦେଇଛି, ମାନେ ସିଏ ଓଲଟା ବୁଝିଛି ଆଉ ବୁଝିପାରୁଛନ୍ତି ତ ଏଇଭଳିଆ କଥା। ସେଥିପାଇଁ ତୃତୀୟ ଅଧ୍ୟାୟର ମହାତ୍ମା ଯେତେବେଳେ କହୁଛନ୍ତି ଗୋଟେ ଜାଗା ଏଇ ତୃତୀୟ ଅଧ୍ୟାୟ ମହାତ୍ମା କହିକି ଶେଷ କରିଦବା, କାହିଁକିନା ଭଗବତ ଗୀତା ତ ଆପାତ ତ ତିନିଟା ଅଧ୍ୟାୟ ଚାଲୁ, ତାପରେ ଆଉ ପୁଣି ଯେତେବେଳେ ଆଲୋଚନା ହବ ଅନ୍ୟାନ୍ୟ ଆଲୋଚନା ହବ। ଗୋଟିଏ ଜାଗାରେ କଣ ହେଇଛି ନା ଜନ୍ମସ୍ଥାନ ନା ଗୁଡା ମନେ ରଖିବା ବହୁତ କଷ୍ଟ, ଜନ୍ମସ୍ଥାନ ନାମକ ଏକ୍ଚୁଆଲି ମାୟାପୁରେ ଗୋଟେ ଗୀତା ମହାତ୍ମା ଗୋଟେ ବହି ବାହାରିଛି, ସେ ବହିଟାରେ ପଦ୍ମପୁରାଣରେ ଏଗୁଡା ସବୁ ଉଦ୍ଧାର ଉଦ୍ଧୃତି ହେଇକି 18 ଅଧ୍ୟାୟର ମହତ୍ଵପୂର୍ଣ୍ଣ ରୂପେ ଇଏ ରହିଛି। ମୋର ପୁରା ମୁଁ ବହିଟା ଆଣିନଥିଲି ତ ଯାହା ଯାହା ମନେ ରହିଛି ଆଉ ଶୁଣିଥିଲି। ଜନ୍ମସ୍ଥାନ ନାମକ ଜାଗାରେ ଏ ସବୁ ଜାଗାରେ ବ୍ରାହ୍ମଣର ଉପମା ଦିଆ ହେଇଛି, କାହିଁକିନା ଶ୍ରେଷ୍ଠ ବ୍ୟକ୍ତିତ୍ୱ ଉପମା ଦିଆଯାଇଛି ଜଗତ ଗ୍ରହଣ କରିଛୁ। ଜଡ ନାମକ ଜଣେ ବ୍ରାହ୍ମଣ ଥିଲେ, ଜଡ ତାନା, ଏଇ ଜଡ ମାନେ ଯେତେ ପ୍ରକାର ଅପକର୍ମ ସବୁ କରେ, ସବୁ ଅପକର୍ମ କରେ, ଆଉ ଚୋରି ହଉଛି ତା ପ୍ରବୃତ୍ତି, ଚୋରି କରିକି ଜୀବନ ବିତା। ଏ ଚୋରି କରତେ କରତେ ତା ଇଲାକାରେ ଯେତେବେଳେ ଚୋରି କରି 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 ବହୁତ କରିସାରିଲାଣି ଚୋରି, ଚିନ୍ତା କଲା ଏଇ ଇଲାକାରେ ଆଉ ଚୋରି କରି ହବନି, ଏବେ ବାହାରକୁ ପଳାଏ, ବାହାରକୁ ପଳେଇଗଲା ଚୋରି କରି। ଦିନେ ବାହାରେ ଚୋରି କରିକି ବାହାରେ ଚୋରି କରିକି ଫେରୁଥାଏ, ଯାହା ସବୁ ଚୋରି କରିକି ଚୋରି ସମ୍ପତ୍ତି ନେଇ ଘରକୁ ଫେରେ। ଫେରତେ ଫେରତେ ଦିନେ ଗୋଟେ ଜାଗାରେ ଯେତେବେଳେ ପହଞ୍ଚିଛି ସେ ଜାଗାରେ ଇଏ ତ ଚୋର ଆଉ କିଛି ଡକାତ ମାନେ ଏହା ହାବୁଡ଼ରେ ପଡ଼ିଯାଇଛି। ଆଉ ସେ ଡକାତ ମାନେ ଆକୁ କ'ଣ କରୁଛନ୍ତି, ୟାର ଯାହା ଚୋରି କରିଥିଲା ସେ ଚୋରି ସମ୍ପତ୍ତିକୁ ସବୁ ନେଇଯାଇଛନ୍ତି, ନେଇକି କ'ଣ କରୁଛନ୍ତି ଆକୁ ମାରିଦେଇଛନ୍ତି, ମାରିଦେଇକି ପାଣି ଯାଇଛନ୍ତି ଗୋଟେ ଜାଗାରେ ଜଙ୍ଗଲର ଗୋଟେ ଗୋଟେ ଜାଗାରେ। ସେ ତ ଫେରୁଥିଲା ଜଙ୍ଗଲ ରାସ୍ତା, ଆଉ ଫେରୁଥିବେ ଯେ ମାରିଦେଇକି ତ ପଳେଇ ଯାଇଛନ୍ତି। ଇଏ ମରିଲା ପରେ କ'ଣ ଭୂତ ହେଇଯାଇଛି, କାରଣ ସମ୍ପତ୍ତି ଆସକ୍ତି ରହିଛି ସବୁ, ଆଉ ଯେତେବେଳେ ଆସକ୍ତି ରହିଛି ସେ ଇଏ ଭୂତ ଭୂତ ହେଇଯାଇଛି। ଭୂତ ହେଇଗଲା ପରେ କ'ଣ କରିବ, ଉଦ୍ଧାର ପାଇବ। ଏଇ କଥାଟା ତାଙ୍କ ଗାଁର ଜଣେ ଲୋକ, ତାଙ୍କ ଗାଁ ନୁହେଁ, ସେପଟେ ଜଣେ ଲୋକ ସେ ରାସ୍ତାରେ ଗଲାବେଳକୁ ଏଭଳିଆ ଜଣେ ଲୋକ ମରିକି ମରିକି ପଡ଼ିଥିବା ଦେଖିଛି। ଦେଖିକି କ'ଣ କଲା, ଯେତେବେଳେ ଗଲା ଯାଇକି ଯାଇକି ତାଙ୍କ ମାନେ ପୁରା ପରିଚିତ ନହେଲେ କିଛି କିଛି ଜାଣିକି ଯାଇକି ଯେତେବେଳେ ସେଇ ଗାଁରେ କହିଲା ଏମିତି ଏମିତି ଜଣେ ଲୋକ ଏମିତି ମରିକି ପଡ଼ିଛି, ଯେତେବେଳେ ଜାଣିଲା ଜାଣିକି କ'ଣ କଲା ବର୍ଣ୍ଣନା କଲା, ଏମାନେ ଶୁଣିଲେ ଯେ ତାଙ୍କ ବାପା ମରିଯାଇଛି, ତାର ବର୍ଣ୍ଣନାରୁ ତାଙ୍କ ପରିବାର ବୁଝିନେଲେ ଯେ ଆମ ବାପା ମରିଯାଇଛି। ସେଠୁ ତାର ଗୋଟେ ପୁଅ ଥିଲା, ସେ ପୁଅଟି ପରମ ଧାର୍ମିକ, ସବୁଦିନ ଭଗବତ ଗୀତା ତୃତୀୟ ଅଧ୍ୟାୟ ସେ ପାଠ କରେ ସବୁଦିନ। ଯେତେବେଳେ ପାଠ କରେ ଆଉ ଚିନ୍ତା କଲା ମୋ ବାପା ତ ମୃତ୍ୟୁବରଣ କଲେଣି, ମୁଁ କ'ଣ କରିବି, ମୁଁ ପୁତ୍ର ହିସାବରେ ମୋର କର୍ତ୍ତବ୍ୟ ରହିଛି, ପୁତ୍ରର କାମ କ'ଣ, ପିଣ୍ଡ ଦେବ ପିତାଙ୍କ ଉଦ୍ଦେଶ୍ୟରେ, କାରଣ ପୁତ୍ର ମାନେ ହିଁ ତ ପିଣ୍ଡ ଦେବେ, ଆଉ ଶାସ୍ତ୍ରରେ ରହିଛି ପିଣ୍ଡ କୋଉମାନେ ଦେଇପାରିବେ ନା, ପୁତ୍ର ତ ଦେବ କିନ୍ତୁ ସବୁ ପୁତ୍ର ଦେଇପାରିବେନି, କାରଣ ଶାସ୍ତ୍ର କହୁଛି ସମସ୍ତେ ପୁତ୍ର ନୁହନ୍ତି। ଚାଣକ୍ୟ ତ ପୁରା ଷ୍ଟେଟ୍ କହୁଛନ୍ତି ଗୋଟିଏ ଜାଗାରୁ କ'ଣ ହୁଏ, ଯୋଉ ପୁତ୍ର ଉତ୍ପତ୍ତି ଜନ୍ମ ହୁଏ ମୂତ୍ର ବି ବାହାରେ, ତେଣୁକରି ମୂତ୍ର ଯୋଉ ପୁତ୍ର ଅପକର୍ମ କରିକି ଜୀବନ ବିତାଏ, ପାପକର୍ମ କରିକି ଜୀବନ ବିତାଏ, ସେଇ ପୁତ୍ର କେବେ ପିତା ଉଦ୍ଦେଶ୍ୟରେ ପିଣ୍ଡ ଦେବାର ବିଧାନ ନାହିଁ ଶାସ୍ତ୍ରରେ। ସବୁ ପୁତ୍ର ପୁତ୍ର ନୁହନ୍ତି, ତେଣୁକରି ସେ ପୁତ୍ର ପିଣ୍ଡ ଦେଇପାରେନି। ଆମର ପ୍ରଥା ଅଛି ନା, ଆପାତତଃ 10 ଦିନ ବା କିଛି ଦିନ ଅପେକ୍ଷା କରାହଉଛି ପାପକର୍ମ ମୁକ୍ତ, ଆପାତତଃ ପାପକର୍ମଟା ଛାଡ଼ିକି ତାପରେ ପିଣ୍ଡ ଦେବେ। ଆଉ କିନ୍ତୁ ଚାଣକ୍ୟ ଲେଖିଛନ୍ତି ଯିଏ ପାପକର୍ମରେ ଲିପ୍ତ ଥିବ, ଚୋରି କରୁଥିବ, ପରସ୍ତ୍ରୀ ଗମନ କରୁଥିବ, ପାପକର୍ମ କରୁଥିବ, ସେ ପୁତ୍ର କେବେ ପିତୃପୁରୁଷଙ୍କୁ ପିଣ୍ଡ ଦେବାର ପ୍ରଥା ହିଁ ନାହିଁ। ଆଉ ଏ ପୁତ୍ର ତ ପରମ ପୁତ୍ର, ଏ ଚିନ୍ତା କଲା ଯେ ମୋ ପିତାଙ୍କୁ କେମିତି ପିଣ୍ଡ ଦେବି, ଆଉ ପୁତ୍ର ଉତ୍ପତ୍ତି କରନ୍ତି ସେଇଥିପାଇଁ ପୁତ୍ରାର୍ଥେ ପୁତ୍ର, ନହେଲେ ପୁତ୍ ନାମକ ଯୋଉ ନରକ ରହିଛି ପୁତ୍ ନାମକ ନରକରୁ ଉଦ୍ଧାର ହେଇପାରିବେନି। ସେ ପୁତ୍ର କ'ଣ କଲା ନା, ବନାରସ କ'ଣ ବାଣ ବାରଣାସୀ ବାରଣାସୀ ଚାଲିଗଲା, ସେଠି ଯାଇକି କ'ଣ କରିବି ମୋ ପିତାଙ୍କ ଉଦ୍ଦେଶ୍ୟରେ ମୁଁ ପିଣ୍ଡ ପ୍ରଦାନ କରିବି, ତୀର୍ଥରେ ଯାଇକି ମୋ ପିତାଙ୍କ ଉଦ୍ଦେଶ୍ୟରେ। ଏଲାହାବାଦ ଯାଆନ୍ତି ନା, ବହୁ ଲୋକ ଯାଆନ୍ତି ବିଭିନ୍ନ ସ୍ଥାନ ତୀର୍ଥ କ୍ଷେତ୍ରରେ ଯାଇକି ତା ଆତ୍ମକଲ୍ୟାଣ ଉଦ୍ଦେଶ୍ୟରେ ବହୁତ ସୁନ୍ଦର ଭାବେ କର୍ମ କରନ୍ତି। ସେ ପୁତ୍ର ଚିନ୍ତା କରି ସେ ଜାଗାକୁ ଗଲ, ଯେତେବେଳେ ଗଲା ଚାଲିତେ ଚାଲିତେ ଏମିତି 8 ଦିନ ବିତିଗଲା, 9ମ ଦିନ କ'ଣ ହେଇଛି, ସେ ଭଗବାନଙ୍କର ଇଚ୍ଛା କ'ଣ, ଇଏ ଯେହେତୁ ପ୍ରିୟ ପୁତ୍ର ଭଗବାନଙ୍କୁ ଭଗବତ ଗୀତା ପଢେ, ଭଗବାନ ତାକୁ କ'ଣ କରିଛନ୍ତି ଭଗବାନଙ୍କ ଇଚ୍ଛାରେ ସେ ସେଠିକି ଯିବା କଥା, ରାସ୍ତା ଭୁଲିକି କେମିତି ଆସିକି 9ମ ଦିନ ସେ ପହଞ୍ଚିଛି କୋଉଠି ନା, ତା ବାପା ଯୋଉଠି ମୃତ୍ୟୁବରଣ କରିକି ପଡିଥିଲା ସେଇଠି ଆସି ପହଞ୍ଚି, ଆଉ ସେଇଠି ସେ ରାତ୍ରି ହେଇଛି ରାତ୍ରି ଯାପନ କରିଛି। ଯେତେବେଳେ ରାତ୍ରି ଯାପନ କରିଛି ସକାଳୁ ଯେତେବେଳେ ଉଠିଛି, ତା ବାପ ତ ପ୍ରେତାତ୍ମା ହେଇକି ସେଠି ଘୁରି ବୁଲୁଛି, ତେଣୁକରି ତା ପିତା ଦେଖି ନେଇଛି ଯେ ପ୍ରେତାତ୍ମା ହେଇକି ତା ପୁଅକୁ ଦେଖିକି ଚିହ୍ନି ନେଇଛି ମୋ ପୁତ୍ର ଏଠିକି ଆସିଛି, ବହୁତ ଖୁସି ହେଇଯାଇଛି। ଆଉ ପୁତ୍ର ଜାଣିନି ମୋ ପିତା ଏଇଠି ଅଛନ୍ତି ବୋଲି, ସିଏ କ'ଣ କରୁଛି ନା, ତାର ତ ସ୍ୱଭାବ ସବୁଦିନ ସକାଳୁ ଉଠିଲେ ଗୀତା ପଢିବ, ଯୋଉ ମାନେ ଜୀବନର ଅଭ୍ୟାସ ପୁରା ସ୍ନାନାଦି କରିକି ଆସିକି ତାର ଗୀତା ପଢି ହଉଛି ପ୍ରତ୍ୟେକ ଦିନ ତୃତୀୟ ଅଧ୍ୟାୟ ପୁରା ପାଠ କରିବ, ଏଇଟା ହଉଛି ତାର ମାନେ ଚିରାଚରିତ ପନ୍ଥାର ଅଭ୍ୟାସ। ସେ ପାଠ କରୁଛି, ସେ ଯେତେବେଳେ ଏଇ ଗୀତା ପଢୁଛି, ଇଏ ପୁତ୍ର ବ୍ୟାକୁଳରେ ଆଜି ବ୍ୟାକୁଳିତ ହଉଛି, ମୋ ପୁଅ ଆସିଛି, ମୁଁ ଅତୃପ୍ତ ହେଇକି ରହିଛି, ଯେତେ ଦିନ ବେଳେ ଭେଟିଛି ମରି ଯାଇଛି, ପ୍ରେତ ହେଇକି ରହିଛି, ତାକୁ କଣ ବହୁତ ଦିନ ବିଚ୍ଛେଦ ପରେ ଗୋଟେ ମିଳନ ହେଲେ, ବହୁତ ଦୁର୍ଘଟଣା ପରେ ଗୋଟେ ମିଳନ ହେଲେ, ତାକୁ ପାଇବାର ଆକାଂକ୍ଷା ବହୁତ ଥାଏ ନା। ଠିକ ସେଇଭଳି ଆକାଂକ୍ଷାରେ ସେ କଣ କରୁଛି, ମୋ ପୁଅକୁ ପାଇବି, ସେ ବ୍ୟାକୁଳିତ ହଉଛି, ଆଉ ପୁଅ ଉଠିକି ଗୀତା ପଢୁଛି। ଇଏ ଯେତେବେଳେ ଗୀତା ପଢୁଛି, ଗୀତା ପଢ଼ତେ ପଢ଼ତେ ହଠାତ୍ କଣ କରୁଛି, ଗୀତା ତୃତୀୟ ଅଧ୍ୟାୟ ଯେତେବେଳେ ପାଠ ଶେଷ ହେଇଯାଇଛି, ପୁରା ଜୋରରେ ଗୋଟେ ଶବ୍ଦ ହେଇଛି। ଆଉ ସେ ଜୋର ଶବ୍ଦ ହେବା ମାତ୍ରେ କଣ ହେଇଛି ନା, ଏକଦମ ଦେଖିଛି ପୁରା ଯେମିତି ଏତେ ଆଶ୍ଚର୍ଯ୍ୟ କି ପୁଅ ଅନୁଭୁଛି, ଇର ଉପରକୁ ଅନାଏ ଶବ୍ଦକୁ ଦେଖିଲା ଯେ ପିତା ସେ ବୃକ୍ଷ ଉପରେ ବାସ କରୁଥିଲା, ପ୍ରେତ ହେଇକି ସେ ଗଛ ଉପରେ ଥିଲା, ଯେତେବେଳେ ଗଛ ଉପରେ ଥିଲା ସେ ବୃକ୍ଷକୁ ଅନାଏ ଶବ୍ଦ ଯେତେବେଳେ ହେଲା, ଆଉ ସେତେବେଳେ ଅନେଇଲା ବେଳକୁ ଦେଖୁଛି ତା ପିତା, ଆଉ ସାଙ୍ଗେ ସାଙ୍ଗେ ତା ପିତା କଣ କରୁଛି ନା, ଚତୁର୍ଭୁଜ ନାରାୟଣ ରୂପ ପ୍ରାପ୍ତ ହେଇଯାଇଛି, ଚତୁର୍ଭୁଜ ରୂପ ଭଗବାନ ବିଷ୍ଣୁଙ୍କର ପାର୍ଷଦ ରୂପ ପ୍ରାପ୍ତ ହେଇଗଲା। ଇଏ ଦେଖିକି ଆଶ୍ଚର୍ଯ୍ୟ ହେଇଗଲା, ମୋ ପିତା ପିତା ବୋଲି ବିଏ ବ୍ୟାକୁଳ ଦେଇକି ପିତାଙ୍କୁ ଡାକିଲା, ସେଠୁ ସବୁ କଥା ଜାଣିଲେ, ଏମିତି ଘଟ କଥା ହେଲେ ଯେ ହଁ ଏମିତି ମୋର ଏଇଭଳିଆ ମୃତ୍ୟୁ ହେଲା, ଯେ କହିଲା କଣ ହେଲା ଆପଣ ଏମିତି କେମିତି ଚତୁର୍ଭୁଜ ନାରାୟଣ ରୂପ ପ୍ରାପ୍ତ ହେଇଗଲେ ନା, ଆଜି ଭଗବତ ଗୀତା ମହାତ୍ମ୍ୟ ଶ୍ରବଣ କରିକି ମୁଁ କଣ କଲି ନା ଚତୁର୍ଭୁଜ ନାରାୟଣ ରୂପ ପ୍ରାପ୍ତ ହେଇଗଲି। ପିତା ବର୍ଣ୍ଣନା କଲେ, ଇଏ ବର୍ଣ୍ଣନା କଲେ ଦେଖିଲା ସାମ୍ନାରେ, କିଛି ତ ପୁଣ୍ୟ କର୍ମ କଲେ, ବାପ କହୁଛି ଦେଖ ଘରେ ତୁ ସବୁଦିନ ପାଠ କରୁ କିନ୍ତୁ ମୁଁ କେବେ ବି ତୋତେ ଭୃକ୍ଷ, ମୋ ସ୍ୱଭାବ ଏତେ ଚୋରି ଏତେ ବଦମାସ ସ୍ୱଭାବ, ତୁ ଭଗବତ ଗୀତା ପାଠ କରୁ ଡେଲି କିନ୍ତୁ ମୁଁ କେବେ ବି ଶୁଣେନି, ଆଉ କିନ୍ତୁ ଆଜି ଦେଖେ ଏମିତିଆ ଦୁର୍ଭାଗ୍ୟ, କାରଣ ଆଜି ଦୁଃଖ କଷ୍ଟ ପାଉଛି ସେଥିପାଇଁ ଆଜି ଶୁଣିଛି ପୁରା, ଆଜି ଶୁଣିବା ସାଥେ ସାଥେ ଭଗବତ ଗୀତାର ତୃତୀୟ ଅଧ୍ୟାୟ ଶୁଣିବା ସାଥେ ସାଥେ ସେ କଣ କଲା ସମସ୍ତ କର୍ମ ବନ୍ଧନ ସେ, ଆଉ ସାଙ୍ଗେ ସାଙ୍ଗେ ବିଷ୍ଣୁ ପାର୍ଷଦ ଶରୀର ପ୍ରାପ୍ତ ହେଇଗଲା। ଆଜି ଯେତେବେଳେ ପ୍ରାପ୍ତ ହେଇଗଲା ଇଏ ବହୁତ ପ୍ରସନ୍ନ ହେଇଗଲା, ସେଠି ପୁତ୍ର ବି ପଚାରିଲା, ମାନେ ପୁତ୍ର ହିସାବରେ ଦେଖନ୍ତୁ କେତେ କର୍ତ୍ତବ୍ୟ ପିତା ପ୍ରତି, ପୁତ୍ରର କଣ କର୍ତ୍ତବ୍ୟ ଏଟା ବି ଦେଖିବା ଦରକାର। ଆଉ ବାସ୍ତବିକ ଜୀବନରେ ବି ମାନେ ଆମେ ପିଲା ଜନ୍ମ ଦେଇଛନ୍ତି, ବାସ୍ତବିକ ଆମକୁ ବୁଝିବା ପାଇଁ ପଡିବ ଆମ ପିତାମାତା ହିସାବରେ ଆମ ପୁତ୍ରକୁ କଣ କରେଇବା ଉଚିତ। ଆମେ ଯଦି ପିତାକୁ ପୁତ୍ରକୁ ଭଗବତ ଭକ୍ତ ନ କରେଇପାରିବା, ଶାସ୍ତ୍ର ଅଧ୍ୟୟନ ଶାସ୍ତ୍ର କଥା ହରିନାମ ଭଗବତ ସେବା ଯଦି ସୁଯୋଗ ନ ଦବା ନା, ଆମେ ବି ତ ନର୍କକୁ ଯିବା। ସେଥିପାଇଁ ଆମର କର୍ତ୍ତବ୍ୟ, ଆମେ କଦାଚିତ କୌଣସି ପରିସ୍ଥିତିରେ ଯଦି ଉଦ୍ଧାର ନ ହେଇପାରିବା, ଆମ ପୁତ୍ର ଆମ ପାଇଁ ଉଦ୍ଧାର କରିବ। ସେଥିପାଇଁ ଆମକୁ ଛୋଟ ଦିନରୁ ଆମ ପିଲାକୁ ଆମକୁ ଶିଖେଇବା ପାଇଁ ପଡିବ। ଆଉ ଯଦି ବାପା ମା ବି କରିନାହାନ୍ତି, ଯେମିତି ଏଇ ଘଟଣା ହେଲା ତୃତୀୟ ଅଧ୍ୟାୟ ମହାତ୍ମ, କମସେ କମ ପିଲାମାନେ ଯଦି ବୁଝିକି ସେୟା କରିଥିବେ, ତାହେଲେ ପିତାମାତାଙ୍କର ବି କଲ୍ୟାଣ। କେତେ ଆମେ ବହୁତ ଆଡମ୍ବର କରିବା କି ଦରକାର ନାହିଁ, ପୁରା ସାଙ୍ଗେ ସାଙ୍ଗେ ତା ପିତା କହିଲେ ଦେଖ ତୋର ଆଉ ବାରଣାସୀ ଯିବା ଦରକାର ନାହିଁ, କୌଣସି ତୀର୍ଥସ୍ଥାନକୁ ଯିବା ଦରକାର ନାହିଁ, ତୁ ଅଲରେଡି ତ ତୁ ମୋ ପାଇଁ ବାରଣାସୀ ଯାଇଥାନ୍ତୁ, ଅଲରେଡି ତ ମୁଁ ଭଗବତ ଗୀତା ତୃତୀୟ ଅଧ୍ୟାୟ ପାଠ କରିକି ମୁଁ ଉଦ୍ଧାର ପ୍ରାପ୍ତ ହେଇଯାଇଛି, ତୁ ଏବେ ଘରକୁ ଫେରିଯା, ଘରେ ଯାଇକି କଣ କର, ମୋ ଭାଇ ବି ଏଭଳିଆ କର୍ମ କରୁଥିଲା ମୋ ସାଙ୍ଗରେ, ମୋ ଭାଇ ବି ମୃତ୍ୟୁବରଣ କରିଛି ଆଗରୁ, ଏଭଳିଆ ସିଏ ବି ଭୂତ ହେଇକି ପ୍ରେତ ହେଇକି ରହିଛି, ତୁ କଣ କର। ସେଥିପାଇଁ ବୈଷ୍ଣବ ଶ୍ରାଦ୍ଧରେ କଣ ହୁଏ, ଭଗବତ ଗୀତା ଅଧ୍ୟାୟ ଗୀତା ପାଠ ହୁଏ, ବିଷ୍ଣୁ ସହସ୍ର ନାମ ପାଠ ହୁଏ, ଚୈତନ୍ୟ ଚରିତାମୃତ ଶ୍ରୀମଦ ଭାଗବତ ପାଠ ହୁଏ, ସେବେ ତୁ କଣ କର ନା ଘରେ ଯାଇକି ଏ ଭଗବତ ଗୀତା ତୃତୀୟ ଅଧ୍ୟାୟ ପାଠ କର, ମୋ ଭାଇ ଯେମିତି ପ୍ରେତ ଶରୀରରୁ ମୁକ୍ତ ହେବେ। ସେଠୁ ସିଏ କଣ କଲା ନା ତା ଘରକୁ ଗଲା, ଯାଇକି ଘରେ ଯାଇକି କଣ କଲା ସଂକଳ୍ପ କଲା, ସଂକଳ୍ପ କରିକି କଣ କଲା ଆହାର ଆଦି ସମସ୍ତ ତ୍ୟାଗ କରିଦେଲା, ଆଜିଠୁ ଯେପର୍ଯ୍ୟନ୍ତ ମୋ ପିତୃପୁରୁଷ ସମେତ ଏତେ ଦୁଃଖ ଯୋଉ ପାଉଛନ୍ତି, ମୋ ପିତା ପାଉଛି, ମୋ ପିତୃପୁରୁଷ ମାନେ ପାଉଛନ୍ତି, ସବୁ ଜୀବ ଉଦ୍ଧାର ଏମିତି କେତେ କଷ୍ଟ ପାଉଛନ୍ତି, ସଂକଳ୍ପ କଲା ଯେ ଆଜିଠୁ ଯେପର୍ଯ୍ୟନ୍ତ ମୋ ପିତୃପୁରୁଷ ସମେତ ନର୍କରେ ଥିବା ସମସ୍ତ ଜୀବମାନେ ଉଦ୍ଧାର ପ୍ରାପ୍ତ ନ ହେଇଛନ୍ତି ସେ ପର୍ଯ୍ୟନ୍ତ ମୁଁ ଅନ୍ନ ଜଳ ସ୍ପର୍ଶ କରିବି, ଆଉ ସେତେ ପର୍ଯ୍ୟନ୍ତ ମାନେ କଣ୍ଟିନ୍ୟୁ ମୁଁ ଭଗବତ ଗୀତା ପାଠ କରିଚାଲିବି। ଆଉ ସେ କଣ କଲେ ନା ଭଗବତ ଗୀତା ପାଠ କରିଚାଲିବି, ସେ କିନ୍ତୁ କଣ୍ଟିନ୍ୟୁ ପାଠ କଲା। ଆଉ ଯେ ଖାଇଲା ଭଗବାନ ବିଷ୍ଣୁ ଲକ୍ଷ୍ମୀଙ୍କୁ ବି ଚିନ୍ତିତ ହେଇଗଲେ, କଣ କରିବି କଣ କରିବି, ଭଗବାନ ବିଷ୍ଣୁ ସାଙ୍ଗେ ସାଙ୍ଗେ ତାଙ୍କ ଦୂତମାନଙ୍କୁ ପଠେଇଲେ ଜଣାଳକୁ ଯାଅ, ମାନେ ମୋ ବାକ୍ୟ ଆଉ ଭଗବାନ ଗୋଟେ ଦୋକାନ ଦେଇଛନ୍ତି, କାହା ନାଁ ଯାଇକି କହିବି ଯେମିତି କହିବେ ଏଇ ଲୋକ କହିଛନ୍ତି କି ଏଇଟା ଦିଅ, ଦେଇ ଦେଉଛି ଲୋକ ଯଦି ବିଶ୍ୱସ୍ତ କରିବା, ଭଗବାନ କହିଛନ୍ତି ତା ଦୂତମାନେ ଗଲେ ଜମାଳୟକୁ, ଆଉ ଜମରାଜ କଣ କଲେ ବିଷ୍ଣୁଙ୍କ ଦୂତ ଭଗବାନଙ୍କ କଥା ଅନୁସାରେ ଯେତେ ସମସ୍ତ ନର୍କରେ ଯେତେ ଦଣ୍ଡ ପାଉଥିଲେ ଯେତେ ସମସ୍ତ ଆତ୍ମାମାନେ ଥିଲେ ସମସ୍ତଙ୍କୁ ଉଦ୍ଧାର କରିଦେଲେ, ସମସ୍ତଙ୍କୁ ଉଦ୍ଧାର କରିକି ମୁକ୍ତ କରିଦେଲେ। ମୁକ୍ତ କରିଦେଲା ପରେ ସେ କଣ ନା ସମସ୍ତେ ପଳେଇ ଆସିଲେ, ବସିଥାନ୍ତୁ କେହି ଉଠିବେନି ଗୋଟେ ମିନିଟ, ଭଗବାନ ଆରତୀ ଆରମ୍ଭ ହଉ। ଆଉ ସେଠୁ କଣ କଲେ ନା ସମସ୍ତଙ୍କୁ ଉଦ୍ଧାର କରିଦେଲେ। ଉଦ୍ଧାର ହେଇଗଲା ପରେ ଯମରାଜ ଆଶ୍ଚର୍ଯ୍ୟ ହେଇଗଲା, ଏମିତିଆ କଣ ଗୋଟେ ହେଲା। ଯମରାଜ ଆଇଲେ କୋଉଠି ନା ବିଷ୍ଣୁଙ୍କ ନିକଟକୁ, ଯେତେବେଳେ ଯମରାଜ ବିଷ୍ଣୁଙ୍କ ନିକଟକୁ ଆସିକି ପଚାରିଲେ ପ୍ରଭୁ ଇଏ କି କଣ ହେଲା, କହିଲା ମୋ କହିଲେ ମୋ ଭକ୍ତ ଏଇଭଳିଆ ସଂକଳ୍ପ କରିଛି, ସିଏ ଚାହେଁ ଭଗବତ ଗୀତା ସମସ୍ତ ଯମରାଜ ଯମରାଜରେ ସବୁ ନରକରୁ ସବୁ ଉଦ୍ଧାର ହେଇଗଲେ, ନରକରେ ଆଉ କେହି ରହିଲେନି, ପାଟି ପୁରା ଫାଙ୍କା, ଚାକିରି ପୁରା ଖାଲି, ଯେପର୍ଯ୍ୟନ୍ତ ସେ ପାଠ ବନ୍ଦ ନ କରିଛି ଆଉ କେହି ପଶିପାରିବେନି ନରକ ଭିତରୁ, ଯିଏ ବି ଯିବ ସବୁ ମୁକ୍ତ ହେଇଯିବେ। ସେଇଥିପାଇଁ କୃପା କରିକି ଆମ ଚାକିରି ରକ୍ଷା କରିଥିଲେ ତାକୁ ତା ପାଖକୁ ଯାଇକି ଆପଣ ଏବେ କଣ କରନ୍ତୁ ନା ତାକୁ କମସେ କମ ତା ପାଠକୁ ବନ୍ଦ କରା କରନ୍ତୁ ଗୀତା ପାଠକୁ। ସେଥିପାଇଁ ସାଙ୍ଗେ ସାଙ୍ଗେ ଭଗବାନ ତା ଦୂତମାନଙ୍କୁ ଭଗବାନ ନିଜେ ଆସିକି ତାକୁ ବହୁତ ପ୍ରସନ୍ନତା ହେଲେ, ତା ପ୍ରତି ଆସିକି ତାର ସମସ୍ତ ପିତୃପୁରୁଷ ଉଦ୍ଧାର ପ୍ରାପ୍ତ ହେଇଛନ୍ତି, ସମସ୍ତ ଭଗବାନ ତା ଘଟଣା ସମସ୍ତ କହିଲେ, ସମସ୍ତ ଉଦ୍ଧାର ପ୍ରାପ୍ତ ହେଲେ। ଉଦ୍ଧାର ପ୍ରାପ୍ତ ହେଇକି କଣ କଲେ ନା ମାନେ ୟା ପାଠକୁ ବନ୍ଦ କଲେ, ତାପରେ ପୁଣି ଜମାଳୟର ଡ୍ୟୁଟି ଚାଲିଲା। ତେଣୁକରି ଏପର୍ଯ୍ୟନ୍ତ ତାହେଲେ ଚିନ୍ତା କରନ୍ତୁ, ଭଗବତ ଗୀତା କିଏ ଯଦି ନିଷ୍ଠାପର ସହକାରେ ପାଠ କରେ ତା ଘରେ ପ୍ରତ୍ୟହ, ତାହେଲେ ଆମର ପିତୃପୁରୁଷ କଣ ପ୍ରପାତ କହିଛନ୍ତି ନା, ତାର ହଜାର ହଜାର ପିତୃପୁରୁଷ କେଇଜଣ ଯଦି ଭଗବତ ଭକ୍ତ ଶୁଦ୍ଧ ଭକ୍ତ ହୁଏ, ହଜାର ହଜାର ପିତୃପୁରୁଷ ଆପେ ଆପେ ଉଦ୍ଧାର ପ୍ରାପ୍ତ ହେବେ। ତା ପାଇଁ ବାରଣାସୀ ଯାଇକି ଶ୍ରାଦ୍ଧ କରିବା, ଅନ୍ୟ କିଛି କରିବାର ପ୍ରୟୋଜନ ନାହିଁ। ସେଥିପାଇଁ କଳିଯୁଗରେ ଏଇପାଇଁ ଦିଆଯାଇଛି ଶୁଦ୍ଧ ଭଗବତ ଭକ୍ତି, ଭକ୍ତି କଲେ ଯାହା ଟିକିଏ କଲେ ବି ସେଟା ପୂର୍ଣ୍ଣ ଫଳ ମିଳିବ। ତା ପାଇଁ କିଛି ଅଳ୍ପ କଲେ ଯେ ସେଟା ତାର ଅପରାଧ ହବ ତା ନୁହେଁ, କିନ୍ତୁ ସକାମ କରିବି ବ୍ରାହ୍ମଣ କର୍ମ ଯଦି ମନ୍ତ୍ର ଟିକିଏ ଭୁଲ ହବ ତାହେଲେ ତା ପରିଣତି ତାକୁ ଦଣ୍ଡ ପାଇବା ପାଇଁ ପଡିବ। କାହିଁକିନା ଭୂତ୍ରାସୁର ଜନ୍ମ ହେଲା ଆମେ ଷଷ୍ଠ ସ୍କନ୍ଧରେ ଶୁଣିଛନ୍ତି, ଇନ୍ଦ୍ରର ଶତ୍ରୁ ହେଇକି ଜନ୍ମ ହବା କଥା, ଇନ୍ଦ୍ର ତାର ଶତ୍ରୁ ହେଇକି ଜନ୍ମ ହେଲା ଟିକିଏ ମନ୍ତ୍ରରେ। ସେଥିପାଇଁ ସକାମ ଭକ୍ତି କାହୁ ଦେଇଆ, ସେଥିପାଇଁ ବ୍ରାହ୍ମଣ ମାନଙ୍କୁ ଦେଇକି ଯୋଉ ସ୍ମାର୍ତ ମତରେ ଯେତେ ଶ୍ରାଦ୍ଧ ଅନ୍ନାଦି ଯେତେ ସମସ୍ତ ବୈଦିକ କର୍ମକାଣ୍ଡର ସକାମ ଭକ୍ତି କର୍ମ ଗୁଡା ଏଇଆ। କିନ୍ତୁ ଅଶୁଦ୍ଧ ଭାବେ ଆମେ ଶୁଣିଲେ ପକ୍ଷୀ ଆଜି ସମସ୍ତେ ପାଠ କଲେ, ଭକ୍ତି ଗୋଟେ ଏମିତି ଜିନିଷ, ଅଶୁଦ୍ଧ ହେଲେ ବି ଭଗବାନ ଭାବ ବୁଝିକି ତାକୁ ପୂର୍ଣ୍ଣ କୃପା କରିବେ। ସେଥିପାଇଁ